नमो भगवते वासुदेवाय ॐ नमो भगवते वासुदेवाय परमाराध्य गुरुदेव श्री श्रीमद् गौर गोविंद गोस्वामी गुरुदेवंकर अभय चरण कमल तले समर्पित हो कृपा भिक्षा करी एवं प्रणत निवेदन पूर्वक संस्थार संस्थापक आचार्य कृष्ण कृपा श्रीमती श्री श्रीमद् अभय चरणारविंद भक्ति वेदांत स्वामी प्रभुपाद जी महाराज के चरण कमल रे कृपा भिक्षा करी प्रणत निवेदन दे समस्त साधु गुरु वैष्णव आचार्य कृपा भिक्षा करी एवं चरण तले प्रणत निवेदन पूर्वक उपस्थित स्वता वैष्णव चरण से प्रणति निवेदन एवं समस्त वैष्णव मान कृपा भिक्षा कर श्रीमद भागवतम प्रभु गौर नित्यानंद करुण आम मैंने कुंती महाराणी स्तुति श्रवण करुचे गत काली कथा जो सम्यक विश्राम थे तार सम्यक सूचना भी आम मैंने आगे जा भगवान द्वारा जावाप प्रस्तुत होता समय पांडव मानंकर एकमात्र वंशधर जी उत्तरांगर गर्भरे थिले अपांडव करिया पाई द्रोणपुत्र अश्वत्थामा वर्तमान प्रयास करिसंदी तांको अंतर भितरे ब्राह्मण जो गुण ब्राह्मण अमायिक हवा दरकार आ प्रतिशोधी ब्राह्मण कदापि प्रतिशोध परायण होगा उचित ना क्षत्रिय प्रतिशोध परायण हुए ब्राह्मण कदापि प्रतिशोध परायण हुए ना किंतु अश्वत्थम अपमानित ये भली पदक्षेप नहीं से ब्रह्मास्त्र को प्रसन्न कर उत्तरांग गर्भ पंच पांडव मान पांचटी ब्रह्मास्त्र प्रसन्न कर शुणुले उत्तरा अंतपुर धाई देखिए आसान भगवान पाखक गुहारी जनवाई स्वामी नहांती साधारण जगत में स्वामी ना लोक को बहु लोक मैंने निंदा करती अनाथ बोली कहते वास्तविक कह स्वामी थाओ बा न थाओ संसार जो मैंने जगन्नाथ को जो मैंने भगवान को आश्रय करना से प्रकृति रहा संसार सब वस्तु थी प्रभु नहांती तेनाली आम जीवन एक अनाथ जीवन कारण समस्त वस्तु संसार निजर बुद्धि सहित शरीर सहित धन सहित संबंधी सहित विपद बेले कि सापारे कि सुख भी देपर तेना उत्तरा भगवान निकट को आसिकी पांडव मान भाई भक्त पराक्रमी भक्त को दुख न जन प्रभु को जनाऊ महाजोगी देव देव जगतपति नान्य दुर्भय पश्ये जत्र मृत्यु परस्पर प्रभु मु अभिज्ञ नारी कारण कूलार निकट रू कूलार परिचय आर आचरण कूल बास कर लोकों पर गोटे प्रभाव पड़े आचार कुलमाख्या देश आख्या भाषण संभ्रम श्रम स्नेह आख्या बहु आख्या भोजन एक व्यक्ति आचरण तार कूल परंपरार शिक्षा जना पड़े कारण उत्तरा उत्तरांकर भाग्य पांडव वंश बड़ सौभाग्य थिला तांकर गृह को साधु मान आसुले देशदेव आसुले पराशर मुनि आसुले मैत्र ऋषि आसुले वशिष्ठ आसुले बहु बहुत साधु मैंने घर को आसुले भगवान महिमा से प्रचुर भाव जान आम एभली निराश्रय अवस्था संसार अच्छे ना आमको ज्ञान देने आम जाना भगवान विषय विपद बेले भगवान को स्मरण कर एटा कहले आम डाक डाक मन देना कि साधु संग प्रभाव साधु संग संस्कार जात हुए उत्तर तक बारंबार शुणी भगवान एकमात्र आश्रय आड़ अभिज्ञता नहीं महाभारत युद्ध में देखिले पुत्र अभिमन्यु किभली चक्रव्यूह भितरे नष्ट कर दिगला आठ जन महारथी कौरव सेना मैंने लगे नष्ट कर दे आ से किए कृष्ण थे भगवान थे जानते संसार प्रभु आश्रय दे पारे आश्रय दे पारे आ जी ଏଇ ଚକ୍ରବ୍ୟୁହକୁ ପ୍ରବେଶ କରିବା ପାଇଁ ପ୍ରଥମେ ଅନୁମତି ଦେଇଥିଲେ ଶ୍ରୀ ମହାରାଜ ଯୁଧିଷ୍ଠିର। ଅଭିମନ୍ୟୁ ମଧ୍ୟ ଯେତେ ଜଣ ଦୁଃଖୀ ଥିଲେ ତା ଭିତରେ ପ୍ରଥମ ସବୁଠୁ ଅଧିକ ଦୁଃଖୀ କିଏ ଥିଲେ? ଯୁଧିଷ୍ଠିର ମହାରାଜ। କାରଣ ଯୁଧିଷ୍ଠିର ସିଧା ଖୋଲି କହିଲେ, ଅଭିମନ୍ୟୁ ବାବା, ବଡ ବାବା, ମୁଁ ପ୍ରବେଶ କରିଯିବି କିନ୍ତୁ ବାହାରି ପାରିବିନି, ଗୋଟେ ଶିକ୍ଷା କରିନି। କିନ୍ତୁ ଯୁଧିଷ୍ଠିର କହିଲେ, ଠିକ ଅଛି, ତୁମେ ପ୍ରବେଶ କରିଯାଅ, ଆମେ ତୁମକୁ ସୁରକ୍ଷା ଦେବୁ। ଉତ୍ତରା କଥା ନେଇ ଜାଣିଥିଲେ, ଭଲ ଭାବେ ଜାଣିଥିଲେ, ମୋର ପୁତ୍ର ଏହା କହିଛନ୍ତି ବୋଲି ସମ୍ବାଦ ନେଇଥିଲେ, ସୁରକ୍ଷା ଦେଇପାରିଲେ ଯୁଧିଷ୍ଠିର ସୁରକ୍ଷା ଦେଇପାରିଲେ। ସେଥିପାଇଁ ସେ କହୁଛନ୍ତି, ଆମ ଆଉ କାହାର ଶରଣରେ ଯିବି, ପାହି ପାହି ମହାଯୋଗୀ ଦେବ ଦେବ। ବହୁତ ସୁନ୍ଦର ବିଷ୍ଣୁ ଆଶ୍ରୟ, ତାଙ୍କର ଭଗବାନଙ୍କ ପ୍ରତି ଆଶ୍ରୟ କାହାର ଦୃଢ ହବ? ଆମ ଭଳି ସାଧକମାନଙ୍କର କିଭଳି ଦୃଢ ହବ? ଯାହାର ସାଧୁଙ୍କ ପ୍ରତି ଦୃଢ ଆଶ୍ରୟ ଭଗବାନଙ୍କୁ, ତାକୁ ଆମେ ସାଧୁଙ୍କୁ ଯେତେ ଜୋର ଧରିବା ଭଗବାନ ଆମକୁ ସେତେ ଜୋର ଧରିବେ। ଆମର ସାଧୁ ମହିମା ପ୍ରତି, ସାଧୁଙ୍କର ସାଧୁତ୍ୱ ପ୍ରତି, ସାଧୁଙ୍କର ସେବା ପ୍ରତି ଆମର ଯେତେ ଗୁରୁତ୍ୱ ହେବା, ସେ ଭଗବାନ ଆମକୁ ସେତେ ଜୋର ଧରିବେ। କିନ୍ତୁ ଆମର ତ ଆସୁନି, ସେଥିପାଇଁ ବାରମ୍ବାର ଏଇ ଶ୍ରବଣ କୀର୍ତ୍ତନ କରିକରି ଯେତେବେଳେ ଚିତ୍ତ ଶୁଦ୍ଧି ହବ, ନାମ ମହିମା, ସାଧୁ ମହିମା, ଭଗବତ ଭକ୍ତି ମହିମା, ଭଗବତ ତତ୍ତ୍ୱ ମହିମା, ଏଗୁଡ଼ିକ ଶ୍ରବଣ କରିବା ବାରମ୍ବାର, ସେତେବେଳେ ଆଶ୍ରୟଟା ଦୂର ହବ। ଆଉ ସଂସାର କାହାର ଆଶ୍ରୟ? ଅନନ୍ୟ ଆଶ୍ରୟ ତା ଭକ୍ତ ପାଇଁ, ଯଦି କାହାର ସାହାଯ୍ୟ ବି ମାଗିଲେ, ଭାଇ ମୋତେ ଟିକେ ସାହାଯ୍ୟ କରିବ ତ ସରିଗଲ, ସେ ଅନନ୍ୟ ଭକ୍ତ ହେଇପାରିବେ। ଭଗବାନ ଦୁଃଖୀ ହେଇଯିବେ, କାହାକୁ ଧନ ମଗାଯିବେ? ସେଥିପାଇଁ ଜୟଦେବ ବାବୁ ମନା କରିଦେଲେ, ନନ ଜନନ ସୁନ୍ଦରୀ କବିତା, କିଏ କହୁଛନ୍ତି? ଭଗବାନ କହୁଛନ୍ତି, ଭଗବାନ କହୁଛନ୍ତି, ସେ ଭଗବାନ ଭକ୍ତ ରୂପରେ ଆସିକି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଅହେତୁକି ଭକ୍ତି, ଅହେତୁକି ଭକ୍ତି ମାନେ କୌଣସି ବସ୍ତୁ ନାହିଁ, ଭକ୍ତିଆ ସଞ୍ଜାୟିତ ଭକ୍ତିଆ, କେବଳ ଭକ୍ତି ନାହିଁ। ଉତ୍ତରାଙ୍ଗର ପ୍ରାର୍ଥନାରେ ଭଗବାନ ବହୁତ ଖୁସି ହେଇଗଲେ, ଉପଧାର୍ଯ୍ୟ ବଚନ ସ୍ତେଷାମ ଭଗବାନ ଭକ୍ତବତ୍ସଳ, ଭଗବାନ ବହୁତ ଗମ୍ଭୀର ଭାବରେ ଶୁଣିଲେ। ପ୍ରାର୍ଥନା କିଏ କେତେ କରୁଛି, କିଏ କେତେ ନାମ କରୁଛି, କିନ୍ତୁ ପ୍ରାର୍ଥନାର ଭାବ କିଭଳି ଅଛି, ଭାବରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଯନ୍ତ୍ରବତ, ଯନ୍ତ୍ରବତ କଲେ କିନ୍ତୁ ହରିନାମ, ଆମେ ଯନ୍ତ୍ରବତ କରୁଛେ, ଆଗକୁ ଆଗକୁ ପଳେଇ ଆସୁ ସମସ୍ତେ, ଆଗକୁ କାଲି କହିଥିଲି ଆଗକୁ ଆଗକୁ ପଳେଇ ଆସିବେ, ଯେ ଆସିବେ ସେ ପଛରେ ବସିବେ, ପଛରେ ଯେଉଁମାନେ ବସିବେ ସେମାନେ ଜାଗା ଦେଇଦେବେ, ସେମାନେ ଆସିବେ ପଳେଇବେ ଧୀରେ ଧୀରେ। ନାମ ଯେଭଳି ଭଗବାନଙ୍କର ନାମ ଆମେ କରୁଛେ, ନାମ ଯନ୍ତ୍ର ଯେଭଳି ଯନ୍ତ୍ର ତାର କାମ କରୁଛି, ଫ୍ୟାନ୍ଟା ସୁଇଚ୍ ମାରିଦେଲେ ସେ ବୁଲୁଛି, ଆମକୁ ଥଣ୍ଡା ଲାଗିଲା କି ନାହିଁ ସେ କଣ ବୁଝୁଛି କି, ଆମକୁ ଗରମ ଲାଗିଲା କି ନାହିଁ ସେ ବୁଝୁଛି କି, କିନ୍ତୁ ଫ୍ୟାନ୍ଟା ସୁଇଚ୍ ମାରିଦେଲେ ସେଟା ଚାଲିଛି, ତାର ଯନ୍ତ୍ରପତି କାମ କରୁଛି। ଆମେ ସାଧକ ଜୀବନରେ ଯେତେବେଳେ ଭାବିବା, ହଁ ଆମେ ଦୀକ୍ଷା ନେଇଲେ ଷୋଳମାଳା ଜପ ହଉଛି, ଏ ଯନ୍ତ୍ରପତି କାମ, ମୋର ସାଧୁଗୁରୁ ଚରଣ, ସାଧୁଗୁରୁ ଚରଣରେ ମତି ଲାଗୁଛି କି, ମୋର ଭଗବତ ଆଶ୍ରୟ ଦୃଢ ହଉଛି କି, ପ୍ରତିଦିନ ନିଜକୁ ନିଜେ ମାପିବାକୁ ପଡିବ। ଆଚ୍ଛା ଉତ୍ତରା ସ୍ତୁତି ପଡିଲା ବେଳେ, ଆରେ କଣ ତାଙ୍କର ସ୍ତୁତି, ମୋ ଆଶ୍ରୟ କଣ ଏଭଳି ଭଗବାନଙ୍କ ପ୍ରତି ଯାଉଛି କି? ଯଦି ଆମେ ଭଗବତ ଆଶ୍ରୟକୁ ଦିନକୁ ଦିନ ଦିନକୁ ଦିନ ହରିନାମ କରି ପ୍ରଭୁଙ୍କର ଏ ଯନ୍ତ୍ରବତ କାର୍ଯ୍ୟ କଲେ ହବ ନା? ସେବା ହଉଛି ଯନ୍ତ୍ରବତ ନା, ପ୍ରାଣ ଦେଇ ଭକ୍ତର ଜୀବନ ହେଲା ପ୍ରାଣ ଭାବ। ଗଜେନ୍ଦ୍ର ଉପରେ ଭଗବାନ କାହିଁ ସନ୍ତୁଷ୍ଟ ହେଇଗଲେ? ତାର ଭାବ ଯୋଗୁ, କେବଳ ଭାବ ଯୋଗୁ, ଭାବ ହିଁ ବହୁତ ଗୁରୁତ୍ୱ, ଭକ୍ତି ଯୋଗରେ ଭାବ ହିଁ ସିଦ୍ଧି କରିବେ। ଉତ୍ତରାର ଭାବକୁ ଭଗବାନ ଏତେ ସୁନ୍ଦର ବୁଝି ନେଲେ, ଓହୋ ନିଜ ସ୍ୱର ପ୍ରତି ଚିନ୍ତା ନାହିଁ କିନ୍ତୁ ମୋର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ, ଭକ୍ତ ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ସେ ଆସୁଛନ୍ତି। ସେ କାମଂ ଦହତୁମା ନାଥ ମାମେ ଗର୍ଭ ନିପାତ୍ୟତା, ପ୍ରଭୁ ମୋ ଶରୀର ନଷ୍ଟ ହେଇଯାଉ, ଆପଣଙ୍କର ଏ ଭକ୍ତ ମୋ ଗର୍ଭରେ ଅଛନ୍ତି, ଆପଣ ତାଙ୍କୁ ରକ୍ଷା କର, ନହେଲେ ଆପଣଙ୍କର ଗୋଟେ ପ୍ରତିଜ୍ଞା ଭଙ୍ଗ ହେଇ ଲୋକନ୍ତେ ପ୍ରତିଜ୍ଞା ନାହିଁ ନମେ ଭକ୍ତ ପ୍ରଣଶ୍ୟତି, ଆପଣ ରକ୍ଷା କର। ଭଗବାନ ଏଟା ଶୁଣିଦେଇ ଗତକାଲି ଆମେ ଶୁଣିଥିଲେ ଏ କଥାରେ ବିଶ୍ରାମ ଥିଲା, ଅନନ୍ୟ ବିଶ୍ୱାସମାନ ପାଣ୍ଡବ ମାନେ ଅନନ୍ୟ ବିଶ୍ୱାସମାନ, ଯେଉଁମାନଙ୍କର ଅଲଗା ଚିନ୍ତା ନାହିଁ ତାଙ୍କ ପାଇଁ ଭଗବାନ ସୁଦର୍ଶନ ଚକ୍ର ଧରିଲେ। ସଂସାରରେ ଭଗବାନ ଭକ୍ତ ପାଇଁ ବହୁ ମିଥ୍ୟାବାଦୀ ହେଇଛନ୍ତି, ଏଥିପାଇଁ ଆଜି ପର୍ଯ୍ୟନ୍ତ ଭଗବାନ ଲୋକମାନେ ଗାଳି ଦେଉଛନ୍ତି। ଦେଖ ମହାଭାରତ ଯୁଦ୍ଧରେ ଭଗବାନ କୁଟୁମ୍ବ କରିଦେଇଥିଲେ, ବିଜୟ ରଥ କୁଟୁମ୍ବ ଆତ୍ମ ପିତାମ ଭୀଷ୍ମଦେବ ସହିତ
ସଜ୍ଜାରେ ଶୋଇକି ସରସଜ୍ଜାରେ କହୁଛନ୍ତି ଆପଣ ଅର୍ଜୁନ ରଥକୁ କୁଟୁମ୍ବ କରିଥିଲେ।
କୁଟୁମ୍ବକୁ ଯେଭଳି ଅନ୍ୟାୟରେ ପାଳନ କରାଯାଏ, ଭଗବାନ ମହାଭାରତ ଯୁଦ୍ଧରେ ବହୁ ଅନ୍ୟାୟ କରିକି ପାଳନ କରିଛନ୍ତି ପାଣ୍ଡବ ମାନ, କିଛି ନ୍ୟାୟ ଦେଖିନା, କୌଣସି ନ୍ୟାୟ ଦେଖିନା। ଆଉ ତାର ସାକ୍ଷୀ କିଏ? ଏଇ ଅଶ୍ୱତ୍ଥ ମାଝି ଆଜି ବ୍ରହ୍ମାସ୍ତ୍ର ମାରୁଛି, ସେ ଭକ୍ତ ବତ୍ସଳତାକୁ ଯିବାକୁ, ସେ ନ୍ୟାୟକୁ ଦେଖୁଛି, ଭଗବାନ ମୋ ପିତା ପ୍ରତି ଅନ୍ୟାୟ କରିଛନ୍ତି, ମୋ ପିତାଙ୍କୁ ଯୁଧିଷ୍ଠିର ମାରିନାହାନ୍ତି, ଭଗବାନ ହିଁ ମାରିଛନ୍ତି, ମୁଁ ପ୍ରତିଶୋଧ ଭଗବାନଙ୍କ ସହିତ ଯୁଧିଷ୍ଠିର ଦେବି, ସେ ତାଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ସୁରକ୍ଷା ଦେବି ନା। କାରଣ ନରେବା କୁଞ୍ଜରୀ ଅଶ୍ୱତ୍ଥାମା ହତ ଯେତେବେଳେ କହୁଛନ୍ତି, ଯୁଧିଷ୍ଠିର ମହାରାଜ ଇଚ୍ଛା କରୁନାହାନ୍ତି କହିବା ପାଇଁ, ନା ମୁଁ ମିଥ୍ୟା କଥା କେମିତି କହିବି। ମହାଭାରତ ଯୁଦ୍ଧରେ ରଥ ଭଗବାନଙ୍କର ରଥ ତଳେ ଚାଲୁଥିଲା, ଯୁଧିଷ୍ଠିର ମହାରାଜଙ୍କ ରଥ ଉପରେ ରହୁଥିଲା, କିନ୍ତୁ ଯେଉଁଦିନ ମିଥ୍ୟା କଥା କହିଲେ ରଥ ସେଇଦିନ ଭୂମି ସ୍ପର୍ଶ କଲା, ମହାଭାରତରେ ବର୍ଣ୍ଣିତ ଅଛି। କିନ୍ତୁ ମିଥ୍ୟା କଥା କହିବା ପାଇଁ କିଏ କହିଲେ? ଭଗବାନ କହିଲେ। ତେଣୁ ସଂସାର ଲୋକ ଶୁଣିଲେ କଣ ହବ ନା, ଆରେ 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 ଦେଖ ଦେଖ ଭଗବାନ ଇଚ୍ଛା କଥା ଆସି କହୁଛନ୍ତି, ନାଇଁ 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 ଛୁଆ କୁଟୁମ୍ବ କରିଦେଇଛନ୍ତି, ଅର୍ଜୁନଙ୍କର କୁଟୁମ୍ବ, ପାଣ୍ଡବମାନଙ୍କର କୁଟୁମ୍ବ, ଏ ଅଶ୍ୱଙ୍କର କୁଟୁମ୍ବ, କୁଟୁମ୍ବକୁ ରକ୍ଷା କରିବା ପାଇଁ ସହସ ଅନ୍ୟାୟ କହିଲେ ମିଥ୍ୟା କହିଲେ କିଛି ଅସୁବିଧା ନାହିଁ। ଏମର ଅନାଶ୍ରିତ ବାଳକ ପାଣ୍ଡବ ମାନେ, ତେଣୁ ଆମକୁ ପାଇଁ ଅନ୍ୟାୟ କଲେ ମୋର କିଛି ଅସୁବିଧା ନାହିଁ। ନରେ ବା କୁଞ୍ଜରେ ଅସତ ମହତ, କୁଞ୍ଜର ସମୟରେ ଭଗବାନ କଣ କରିବେ ନା, ସଙ୍କଟ ଧରି ଜୋରରେ ବଜେଇଦେବେ। କେବଳ ଦ୍ରୋଣାଚାର୍ଯ୍ୟ କଣ ଶୁଣିବ? ଅସତ ମହତ, ନରେ ଅସତ ମହତ, କୁଞ୍ଜର ସମୟରେ। ସଂସ୍କୃତ କଣ ଦ୍ରୋଣାଚାର୍ଯ୍ୟ ପଢିନଥିଲେ କି କୁଞ୍ଜର ଅର୍ଥ ହସ୍ତି ବୋଲି? ନରେ ବା କୁଞ୍ଜରେ ଅସତ ମହତ କହିଦେଲେ ସେ କଣ ବୁଝିପାରିବେନି? ସଂସ୍କୃତ କଣ ନାହାନ୍ତି କି? ସେ ଆମେ ପଢିଦେଉଛୁ ମହାଭାରତରେ ଏମିତି, ହଁ ନରେ ବା କୁଞ୍ଜରେ ଅସତ ମହତ ଶୁଣିଦେଇ ଅସ୍ତ୍ର ସାଧାରଣ ଦ୍ରୋଣାଚାର୍ଯ୍ୟ ନାହିଁ। ଭଗବାନ ତାଙ୍କର କୁଟୁମ୍ବକୁ ରକ୍ଷା କରିବା ପାଇଁ ପାଣ୍ଡବମାନଙ୍କୁ ପ୍ରତିଦିନ ଦ୍ରୌପଦୀ ସମ୍ବାଦ ଶୁଣୁଥିଲେ, ପ୍ରତିଦିନ ଉତ୍ତରା ସମ୍ବାଦ ଶୁଣୁଥିଲେ, ପ୍ରତିଦିନ କୁନ୍ତୀ ସମ୍ବାଦ ଶୁଣୁଥିଲେ, ପ୍ରତିଦିନ ଗାନ୍ଧାରୀ ସମ୍ବାଦ ଶୁଣୁଥିଲେ। ଆଜି ପ୍ରଭୁ କେମିତି ଆଜି ପାଣ୍ଡବମାନଙ୍କୁ ସୁରକ୍ଷା ଦେବେ? ଆଜି କିଭଳି ଦୁଃଶାସନ କରିଥାଏ? ଆଉ ଭଗବାନଙ୍କୁ ଲେଖା ସବୁ ଜୀବନରେ ଆଙ୍କିକି ରଖିଛନ୍ତି ହୃଦୟ ଭିତରେ, ସେଇ ଅଭିଜ୍ଞତାର ଆଜି ପ୍ରତିଫଳନ ଆଜି ଆସୁଛି ତାଙ୍କର, ଆଜି ସେ କଥା ହିଁ କହୁଛନ୍ତି। ତେଣୁ ସେ ଜାଣିଛନ୍ତି ଭଗବାନ କେବଳ ଏକମାତ୍ର ସୁରକ୍ଷା ଦେଇପାରିବେ। ଭଗବାନ ପ୍ରତିଜ୍ଞାକୁ ଭଙ୍ଗ କରି ସୁଦର୍ଶନ ଚକ୍ରରେ ବ୍ରହ୍ମାସ୍ତ୍ରକୁ ନିଷ୍ଫଳ କଲେ, ଛଅଟି ବ୍ରହ୍ମାସ୍ତ୍ରକୁ, ପାଞ୍ଚଟି ବ୍ରହ୍ମାସ୍ତ୍ରକୁ ନିଷ୍ଫଳ କରି ବର୍ତ୍ତମାନ ଗର୍ଭ ଭିତରେ ପ୍ରବେଶ କଲେ। ଅନ୍ତସ୍ଥା ସର୍ବଭୂତାନାମ ଆତ୍ମା ଯୋଗେଶ୍ୱର ହରି ଦୁଃଖ ଆରମ୍ଭ। ଆଜ୍ଞା, ସଂସାର ଆମର ଦୁଃଖ ଦେଖି କେତେ ଦିନ କାନ୍ଦିପାରିବ? କେତେ ସମୟ କାନ୍ଦିପାରିବ? ଆମ ଦୁଃଖଟାକୁ ସଂସାର ଅନୁଭବ କରିପାରିବ? କରିପାରିବ, ଭଗବାନ ଅନୁଭବ କରୁଛନ୍ତି। ଉତ୍ତରା ଗର୍ଭରେ ପରୀକ୍ଷିତଙ୍କର ଅବସ୍ଥାକୁ ଅନୁଭବ କରୁଛନ୍ତି ଭଗବାନ, ଉତ୍ତରାଙ୍କର ଅବସ୍ଥାକୁ, ଆଉ ପାଣ୍ଡବମାନଙ୍କର ଦୁଃଖ ବି ଅନୁଭବ କରୁଛନ୍ତି। ଅନ୍ତରରେ ଅଛନ୍ତି ପରମାତ୍ମା ରୂପରେ, ସେ କଣ ପରମାତ୍ମା ରୂପରେ ହିଁ ଶକ୍ତି ପ୍ରକାଶ କରିପାରିନଥାନ୍ତେ? ଭକ୍ତ ଆଶ୍ଚର୍ଯ୍ୟ ଉତ୍ତରାଙ୍କ ଗର୍ଭ ଭିତରକୁ ପ୍ରବେଶ କଲେ। କାରଣ କାଲି କଥା ଏତେ ମତେ ପତି ରହିଲାନି, ପ୍ରଭୁ କଣ ଜଣା ଏ କଥା ଗୁଡିକ ମତେ ଭଲ ଲାଗିଲା କହିବା ପାଇଁ, କାରଣ ବାରମ୍ବାର ବିକ୍ଷେପ ହେଲେ। ଉତ୍ତରା ଗର୍ଭ ପ୍ରବେଶ କରିବା ସମୟରେ ଭଗବାନଙ୍କର ଗୋଟିଏ ଦୃଶ୍ୟକୁ ପରୀକ୍ଷିତ ମହାରାଜ ଲକ୍ଷ୍ୟ କରିଛନ୍ତି ସମସ୍ତ ଜୀବନ, କଣ କ୍ଷତଦକ୍ଷମ ଦୀର୍ଘ ବାହୁ ଚତୁର୍ବାହୁ ଚାରି ବାହୁ ପୀତମ୍ବର ପିନ୍ଧିଛନ୍ତି, ଆଉ କ୍ଷତଦକ୍ଷମ ଭଗବାନଙ୍କର ଲୋଚନ କଣ କୁହାଯାଏ? ଭଗବାନଙ୍କୁ ପଦ୍ମ ଲୋଚନ, କିନ୍ତୁ ଭଗବାନଙ୍କର ଚକ୍ଷୁ ଲାଲ ନୁହେଁ, ଭଗବାନ କ୍ରୋଧ କରିଛନ୍ତି ଏଭଳି ଅସତ୍ୟମା ଉପରେ, ବ୍ରହ୍ମାସ୍ତ୍ର ଉପରେ ଏଭଳି କ୍ରୋଧ କରିଛନ୍ତି, କ୍ଷତ ଅକ୍ଷମ ଆଖି ପୁରା ଲାଲ ଲାଲେ, ଛୋଟ ବାଳକ ଅଙ୍ଗୁଷ୍ଠି ପରିମିତ ଏଭଳି ଗଦାକୁ ବ୍ୟାକୁଳରେ ବୋଲୁଛନ୍ତି, ପରିକି ତାଙ୍କୁ ଦେଖିଛନ୍ତି। ପ୍ରଶ୍ନ ଆସୁଛି, 9 ମାସ ଯାଙ୍କ ରହିଲେ କାହିଁକି 9 ମାସ ରହିଲେ? କାରଣ ଭାରି ପଳେଇ ଆସିଲେ ହେଇନଥାନ୍ତା କି? ନାଇଁ ନାଇଁ ନାଇଁ, ଏ ଦ୍ରୋଣପୁତ୍ର ଅସକ୍ଷମ ବୋଧ ହୁଏ ମୁଁ ପଳେଇଗଲା ପରେ ପୁଣି ଏ ବ୍ରହ୍ମାସ୍ତ୍ର ପେଷଣ କରିପାରେ, ଭଗବାନ ଦ୍ୱାରକାକୁ ପଳେଇଛନ୍ତି, କିନ୍ତୁ ଗର୍ଭ ଭିତରେ ରହିଛନ୍ତି ଗୋଟିଏ ସ୍ୱରୂପରେ ଭଗବାନ ଭକ୍ତବତ୍ସ। ଏବଂ ଏତେ ଏ କଥାଟା ଶୁଣିକି ଯେ ଉତ୍ତରାର ଗର୍ଭରେ ଯାଇ ଭଗବାନ ବ୍ରହ୍ମାସ୍ତ୍ରକୁ ନିଷ୍ପଣ କରିଦେଲେ, ସମସ୍ତ 88,000 ମୁନି ଋଷିମାନେ ଆଶ୍ଚର୍ଯ୍ୟ ହେଇଗଲେ। ଆପଣ ବିଶ୍ୱାସ କରୁଛନ୍ତି ଭଗବାନ ଏଟା କରିପାରିବେନି ବୋଲି? ଗର୍ଭ ଭିତରେ ପ୍ରବେଶ କରି ଭଗବାନ ଏଟା କରିଦେବେ? କରିଦେବେ, କେହି ମାରିପାରିବେନି, ମାରିବାର ଶକ୍ତି ସଂସାରରେ ଭଗବତ ଇଚ୍ଛାରେ ହଉଛି, ବଞ୍ଚି ବଞ୍ଚିବାର ଶକ୍ତି କାହାର ନାହିଁ, ଆଉ କେହି କାହାକୁ ମାରିପାରିବେନି। ଗର୍ଭବତୀ ଗୋଟେ ମା ଚାହେଁ ଗୋଟେ ଛୁଆକୁ ମାରିବା ଅଭ୍ୟାସ ମାରିପାରିବେ ଏ ଶକ୍ତି ତାର ନାହିଁ।
କେବେ ଲୋକମାନେ ମାରି ଦଉଛନ୍ତି ନା
ସିଏ ମରୁଛି କାହିଁକି ନା ତାର କର୍ମଫଳ ସେତିକି ଅଛି ନା ମାରିପାରିବେ ଏ ଅଭିଜ୍ଞତା ମୋର ଅଛି ମାରିପାରିବେ ଚାହିଁଲେ କେହି ମାରିପାରିବେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ଅଖାଶ୍ଚର୍ଯ୍ୟ ମନୁଷ୍ୟ ନାରୀ ପରୀକ୍ଷିତ ଗର୍ଭରେ ବ୍ରହ୍ମାସ୍ତ୍ର ତ କେବେ ନିଷ୍ପଭ ହେଇଗଲେ ନା ବୈଷ୍ଣବତେ ଏ ଯୋଉ ଆସାଧ୍ୟ ଭଗବାନ ବିଷ୍ଣୁ ଦେବ ଦ୍ଵାରା ବ୍ରହ୍ମାସ୍ତ୍ରକୁ ନିଷ୍ଫଳ କରିଦେଇକି ବର୍ତ୍ତମାନ କଣ କରୁଛନ୍ତି ସମସ୍ତେ ଅଠାଅଶୀ ହଜାର ପୁଲିସ ମାନେ ଆଶ୍ଚର୍ଯ୍ୟ ହଉଛନ୍ତି କଥା କଲେ ବି ବିଶ୍ରାମ ଥିଲେ ଆରେ ଭଗବାନ ଏଭଳି ଆଶ୍ଚର୍ଯ୍ୟ କାମ କେମିତି କଲେ ମଳ ମୂତ୍ର କଫବାତ ପିଇତାରେ ଗୋଟିଏ ମୁଣା ଭିତରକୁ ପ୍ରବେଶ କଲେ ଭଗବାନ ଯିଏ ସଂକଳ୍ପ ମାତ୍ରାରେ ସୃଷ୍ଟିକୁ ସୃଷ୍ଟି ସ୍ଥିତି ସଂହାର କରିଦେଇପାରିବେ ପ୍ରଳୟ କରିଦେଇପାରିବେ ତାଙ୍କର ମାତୃଗର୍ଭ ହେଉଥିବା କଣ ଆବଶ୍ୟକ ଅଛି ଭଗବାନ ଏଟା କରିପାରି ମାତୃଗର୍ଭ ଭିତରେ ପ୍ରବେଶ କରିପାରିବେ ନା ମହାଯୋଗେଶ୍ୱର ଜଣେ ଯୋଗୀ ସ୍ୱଶରୀରରେ ରହି ପରକାୟ ଭିତରେ ପ୍ରବେଶ କରୁଛି ତାଙ୍କ ଶକ୍ତିରେ କିନ୍ତୁ ଆଜି ଭକ୍ତବାତ୍ସଲ୍ୟରେ ପ୍ରଭୁ କଣ କରୁଛନ୍ତି ନା ଗଦା ଆଉ ଚକ୍ର ଦୁଇଟି କାଳେ ପର ଗଦା ନିଷ୍ଫଳ ହେଇଯିବ ମୁଁ ଚକ୍ର ଚଲେଇବି ଆଉ ଜରାୟୁକୁ ପରୀକ୍ଷିତଙ୍କୁ ପରିକ୍ରମା କରୁଛନ୍ତି ଆଜ୍ଞା ପରୀକ୍ଷିତ ଏଭଳି ଭକ୍ତ ନଅ ମାସ ଭଗବାନ ପରିକ୍ରମା କରିଛନ୍ତି ପରୀକ୍ଷିତଙ୍କୁ ଛୋଟ କଥା ନାହିଁ ଆମେ ଜଣେ ମନ୍ଦିରକୁ ପରିକ୍ରମା କରୁଛେ ଭଗବାନ ନଅ ମାସ ପରୀକ୍ଷିତଙ୍କୁ ବୁଲିଛନ୍ତି ଚାରିଟା ମହାଭାରତ ଆଉ ଗୋଟେ ଅଦ୍ଭୁତ ଲୀଳା ଅଛି କିନ୍ତୁ ବ୍ରହ୍ମାସ୍ତ୍ର ନିଷ୍ଫଳ ହବ କି ଭଗବାନ ବ୍ରହ୍ମାସ୍ତ୍ର ଶକ୍ତି ଦେଇଛନ୍ତି କିନ୍ତୁ ଭଗବାନ ସୁରକ୍ଷା ଦେଉଛନ୍ତି ବୈଷ୍ଣବ ଦ୍ଵାରା ଯେତେବେଳେ ପରୀକ୍ଷିତ ଜନ୍ମ ହେଇଛି ପରୀକ୍ଷିତ ମୃତ୍ୟୁ ହବ ଏ ମହାଭାରତରେ ଅଛି ଆଉ ଉତ୍ତରା କାନ୍ଦି କାନ୍ଦି ଆସି କହୁଛନ୍ତି ପରୀକ୍ଷିତ ଧରିକି ଆରେ ମୁଁ ଚାହୁଁଥିଲି ଆମ କୁଳର ଆରାଧ୍ୟ ଆମ କୁଳଦେବତାଙ୍କ ନିକଟ କୁଳଦେବତାଙ୍କର ଚରଣ ତଳ ତଳ ମସ୍ତକକୁ ରଖିଥାନ୍ତି ଭଗବାନ ସୁତିକା ଗୃହକୁ ପ୍ରବେଶ କରୁଛନ୍ତି କୌଣସି ନାରୀ ପ୍ରସବ କରିବା ସମୟରେ ତାର ସ୍ୱାମୀ ବି ପ୍ରବେଶ କରିପାରିବେ ଏ ବିଧି ନୁହେଁ ଏକୋଇଶ ଦିନ ସ୍ପର୍ଶ କରିପାରିବେ ଭଗବାନ ସବ ବିଧି କାଢିକି ଯାଉଛନ୍ତି ଆଡେଇ ଆଡେଇ ଯାଇ ସୁତିକା ଗୃହରେ ପହଞ୍ଚନ୍ତି ପରୀକ୍ଷିତ କୁଳକୁ ଆଣିଛନ୍ତି ଉତ୍ତରା ଦେଇ ଉତ୍ତରାରେ ତମ ଦୃଶ୍ୟ ଦେଖି ଭଗବାନ ସାଙ୍ଗେ ସାଙ୍ଗେ ଶକ୍ତି ସ୍ପର୍ଶ କରି ପ୍ରଭୁ ଶକ୍ତି ଦେଇଥାଏ ପରୀକ୍ଷିତ ପୁଣି ଜୀବିତାଏ ଭାଗବତରେ ଦୁଇ କଥା ଅଛି ପରୀକ୍ଷିତକୁ ଜୀବନ ନାଁ ଭଗବାନ ଦେଇଛନ୍ତି ପରୀକ୍ଷିତ ନିଜେ କହୁଛନ୍ତି ମୁଁ ମୃତ୍ୟୁବରଣ କରିଥିଲି କାରଣ ବ୍ରହ୍ମାସ୍ତ୍ର ନିଷ୍ଫଳ ହବନି ତା ଶକ୍ତିଟା ପୁରା ନିଶ୍ଚିତ ଦେଖେଇବା ନା ଭଗବାନଙ୍କର ସୃଷ୍ଟି କରିଛି ଏଇ ହେଲେ ପାଣ୍ଡବ ବଂଶ ନା ଆମେ ସବୁ ସମସ୍ତେ ଆଶ୍ଚର୍ଯ୍ୟ ହଉଛନ୍ତି ଏ ଆଶ୍ଚର୍ଯ୍ୟକୁ ଅଠାଅଶୀ ହଜାର ମନୁଷ୍ୟମାନଙ୍କ ଆଶ୍ଚର୍ଯ୍ୟକୁ ନିବାରଣ କରୁଛନ୍ତି ସୁତ ଗୋସ୍ୱାମୀ ମାମସ୍ତାହିଶ୍ଚର୍ଯ୍ୟ ସର୍ବାଶ୍ଚର୍ଯ୍ୟ ମୟେ ଜୈନମ୍ ମାୟା ସୃଜତି ଅବତି ହନ୍ତି ଅଜ ଏ ମନୁଷ୍ୟ ତୁମେ ଆଶ୍ଚର୍ଯ୍ୟ ହୁଅନି ସେ ଅଜ ଭଗବାନଙ୍କର ମାୟା କଣ ଭଗବାନ ଷଡ଼ବିକାରରେ ଯାଉନାହାନ୍ତି ଗର୍ଭ ଭିତରେ ରହିବା ଜନ୍ମ ହବା ବଢିବା ତାପରେ କିଛି ପ୍ରଡକ୍ସନ ବା କିଛି ଉତ୍ପାଦନ କରିବା ତାପରେ କ୍ଷୟ ହେବା ତାପରେ ମୃତ୍ୟୁ ହେବା ଏ ଜୀବର ଅବସ୍ଥା ପ୍ରତ୍ୟେକ ଜୀବ ଏହା ହେଉଛନ୍ତି ଭଗବାନ ଏକ ରସ ଆଦ୍ୟ ପୁରାଣ ପୁରୁଷ ଭାବଯୋଗ ଆଜି ବି ଷୋହଳ ବର୍ଷର ବାଳକ କିଭଳି ନା ପୁରା ଫ୍ରେସ୍ ଆଜି ଷୋହଳ ସବୁଦିନ ଗୋପୀମାନେ ଦେଖନ୍ତି ସବୁଦିନ ନନ୍ଦ ମହାରାଜ ଦେଖନ୍ତି ଆଜ୍ଞା କେହି ବି ଏ ସଂସାର ପୁରୁଷ ଅଛି ବା ନାରୀ ଅଛି ସେ ଗୋଟିଏ ପୁରୁଷକୁ ସବୁଦିନ ପାଞ୍ଚ ଦିନ ଦଶ ଦିନ ଦେଖିଲା ପରେ ଗୋଟେ ଦିନ ନ ଖାଇଲେ ଚେହେରା ଭାଙ୍ଗିଯିବ ତାକୁ ଦେଖିବା ପାଇଁ ଇଚ୍ଛା ହବ କିନ୍ତୁ ଗୋପୀମାନେ କଣ କହିଲେ ଅକ୍ଷୁଣତାମ ପଳମିଦମ ନା ପରମ ବିଧାନ ବଂଶୀ ଗୀତରେ ବେଣୁ ଗୀତରେ କହୁଛି ଚକ୍ଷୁର ଏହି ସାର୍ଥକତା ଯେ ଭଗବାନ କୃଷ୍ଣଙ୍କୁ ଦେଖିବା ନନ୍ଦସୁନଙ୍କୁ ଦେଖିବା କାହିଁକି ନା ପ୍ରତିଦିନ ଭଗବାନ ନୂତନ ଲୋକ ପ୍ରତିଦିନ ଭଗବାନଙ୍କୁ ଯେଉଁ ସମୟରେ ଦେଖିବେ ନୂଆ ଆଜି ଷୋହଳ ବର୍ଷ ପଶିଲା ଏଇ ମୁମେଣ୍ଟରେ ଆଜି ପାରିବନି ଏଇ ଏଇ ଅବସ୍ଥା ଷୋହଳ ବର୍ଷ ପ୍ରବେଶ କରିଛି ପ୍ରତି ଅନ୍ନ ତାଙ୍କର ଯାହା କୁହନ୍ତି ଯୌବନ ବା କିଶୋରର ସବୁ ଭାବ ପ୍ରକାଶ ପାଏ ଭଗବାନଙ୍କ ଭଗବାନ ଏଭଳି ଅବସ୍ଥାରେ ସବୁବେଳେ ରୁହନ୍ତି ଅଜ କିନ୍ତୁ ସୃଷ୍ଟି ଯାହା କରିଛନ୍ତି ତାଙ୍କ ମାୟାରେ ସଂସାରରେ ସବୁ ବସ୍ତୁ ଧ୍ୱଂସ ହେଉଛି କିନ୍ତୁ ସେ ଅଜ ହେଇଯାଉଛନ୍ତି ସବୁ ବସ୍ତୁ ସଡ଼ବିକାର ଦେଖନ୍ତୁ କେତେ ବଡ ଚାଲିଛି ସଂସ୍ଥା କୁଆଡେ କଣ ହଉଛି সব ভগবান ফোল্ডিং করে সব পড়ে আসিও, সব ধ্বংস হব, সব সব নষ্ট, সব বিকার, সব বিকার প্রাপ্ত বস্তু। এটি যা দেখা যাচ্ছে কিছু বস্তু নাই, বাস্তব বস্তু, বাস্তব বস্তু কোন বাস্তব বস্তু শিবার বাস্তব বস্তু কেবল ভগবান। বাস্তব ইংলিশ রে কোন কয়ে পারফেক্ট রিয়েল, বাস্তবের কিছু বস্তু থাকে ভগবান, আর সব অবাস্তব বস্তু। মানুষ মানুষ অবাস্তব, অবাস্তব নাই কি রূপ এটা নবদ্বার রু মল বাহারুছে, যুবক বেড়ে ভাল লাগুছে, বুড়া হয়ে গেলে খারাপ লাগুছে। দেখুন কি রূপ, গুণ বি ভাল নাই, ঠিক সম অবস্থায় অনেক তিন গুণে আপনার পছন্দ করবে, না আপনার নিজের লোক আপনার ঘণা করবে, কর্ম টিকে ভুল হয়ে গেল সাথে সাথে দণ্ড মিলবে। সেই অবাস্তব সব অবাস্তব জিনিস সাথে সাথে নষ্ট হয়ে গেল, সেটা বিকার চাল এসব অবাস্তব বস্তু, কোণী বাস্তব বস্তু নাই, ত্রিকাল ত্রিকাল পাই রহব না, ভগবান বাস্তব বস্তু। কিন্তু তাঙ্কর মায়া কোন জয় মায়া, তাঙ্কর মায়ারে সে সব সৃষ্টি করেছেন, সব সৃষ্টি করেছেন, এত বড় সৃষ্টি সে মায়ার তৈরি করেছেন, কিন্তু সব নষ্ট হয়েছিল, কিন্তু নিজে অজহিত রয়ে তাঁর পাই আশ্চর্য কোন আছে, ভগবান পাই আশ্চর্য কিছু নাই। মা মস্তা তুমি ভাবনি এটা আশ্চর্য বলে 28,000 মনুষ্য মানুষ ভগবান অভয় মানে দিয়েছেন, কি ভাবনি আশ্চর্য বলে এই তো আশ্চর্যময়ে অচ্যুত, অচ্যুত আশ্চর্য ভগবান গোটি নাম আশ্চর্য কহিলে বি চলে। দেখুনা ভগবান সমস্ত বন্ধন পকাইছেন, সে নিয়ে ভগবান কে জেলখানার কেমতি রুহতি লোক মুখে দেখি মু জন্মাই জেলখানা, দেখুন যে মুখ তো সে জেলখানার পুরো জেলখানার সঙ্গে সঙ্গে জেলখানা জন্মালে কোণ কহিলে মু নন্দগড় কু যাই সাং সাং বেড়ি গেল বাপাঙ্কর, বাপাঙ্কর বেড়ি ভুল সব আশ্চর্য কাম করছে ভগবান, সব আশ্চর্য পুতলাবদ্ধ আশ্চর্য, কোনসি অবতার কোনসি ভগবান আশ্চর্য কাম করে না, করেছেন অল্প অল্প কাম করছেন, কিন্তু ভগবানকর যেতে লীলা কৃষ্ণকর সব আশ্চর্য। সেপাই লোক মানক তাঙ্কর বুদ্ধি প্রভুপাদ যেন লেখিছেন জি, ইট ইজ ইনকনসিবল টু কনসিডার ইন হিজ ওন ব্রেন, ইন টিটি ব্রেন প্রভুপাদ লেখিছেন ভগবানকর লীলা হচ্ছে ইনকনসিবল, আমার টিনি ব্রেন আমার ছোট্ট বুদ্ধি আমি মাফিয়া পাই চাহছে না, সর্ব আশ্চর্য ভগবানের স্বরূপ আশ্চর্য, শরীর প্রতিদিন আশ্চর্য কাম হচ্ছে, কেশ কাটি কাটি যাচ্ছে সে কেশ তার বড়ি বড়ি যাচ্ছে, নখ কটা যাচ্ছে নখ হি পড়ছে, সব কাম আশ্চর্য, আখি হচ্ছে আখি ফোটা পড়ছে, পবন পবন দ্বারা স্বর্গ ভগবান কন্ট্রোল করছে, যে অঙ্গ পবন বন্ধ করলে সে অঙ্গ বন্ধ হয়ে সব ভগবান করছেন পরমাত্মার কাছে, আউ এমতি বি লীলা ভগবান সর্বাচ্যুত এ সর্বাশ্চর্যময় অচ্যুত ভগবান এমতি লীলা বি করেছেন, তাঁর লীলা বি আজি পর্যন্ত ভগবান ভক্ত হয়ে আমি গাড়ি ধরছে। দেখুন লোক মানে কৃষ্ণ কথা শুনবে, গীতা পড়িবে, হরিনাম বি মন্দির যাই তাড়ি দিয়ে করবে, কিন্তু যদি কৃষ্ণ বিবাহ কথা কুয়াযিব আরে কৃষ্ণ কাই এত বিবাহ হল, কৃষ্ণ কোনসি পর ঝিও বিবাহ নাই, বিবাহ কা কুয়াযায় জনে পরর কন্যা কু বরণ করা হচ্ছে বিবাহ, ভগবান কার পর কন্যা বিবাহ করা নাই, সব তা নিজের লোক, লোক ভগবান বিবাহ ভগবান লীলা করি গেলে আশ্চর্য লীলা আমি গাড়ি খাচ্ছ, বিবাহ অল্প লোক বিবাহ বহু বিবাহ সে কে পর সতাঙ্কর, আউ ভগবান কিছু অভাব বি নাই, আমি বিবাহ হওয়ার পর সরকার চাকরি করছে সে বউটাকে পোষিয়া পাই, ভগবান কেবে হলে যাই কাহার কই না সত্য হনুমান শাড়ি দরকার, আউ আমার রুক্মিণী পাই শঙ্খা দরকার, তা পাই গোটে বেড দরকার, ভগবান কাহু ডাকি না, ভগবান তাঙ্ক ঐশ্বর্যরে ষোল সহস্র শহে আঠ রাণী সহিত সপ্তকোটি গোপীঙ্কু সে পূর্ণ ঐশ্বর্যরে পূর্ণ করছেন, কিছু দেইকি ভগবান ভালো পাই না, দেখুছ না আজকাল যে যাক ভাল পাইছে দেউছি, এমনি আশ্চর্য জনকু শহে শহে কোটি লোক ভালো পাচ্ছেন, কহিলে দেখবা কি সংসার অছি কেডা আশ্চর্য কাম, কিন্তু তাঙ্কর ভালো পাইবাটাকে সংসার লোক লগাউছেন সংসার কাম পাই, রাধা কৃষ্ণকে ভালো পাওয়া আরে সত্য কোটি কবি ভালো পাওয়া রাধা কন জনকু শহে কোটি জন মন দেবে একা একা, আর জীবনে কাহা বর্ণনা করলে পুরো সত্য কোটি বিবাহ সমস্তে করে, সত্য কোটি বিবাহ শাশুর কবি মো ব্রহ্মচারী ভগবান মস্তিক ব্রহ্মচারী ভগবান স্বরূপ সংসার গর্দ সংসার ভগবান প্রতিপাদন করে দেবে, ମୁଁ ବ୍ରହ୍ମଚାରୀ ଲକ୍ଷ୍ମୀ ବ୍ରହ୍ମଚାରୀ ଯାହା ଯମୁନା ପୁଅ ରାସ୍ତା ଖୋଲିଲେ ଏ ଗର୍ଗସ୍ମୀ ତାଙ୍କର ରାସ୍ତା ଖୋଲିଲେ ଯମୁନା ମାନେ ତାଙ୍କର ଦାସୀ ସିଏ ବି ତାଙ୍କର ପତ୍ନୀ ସିଏ ବି କହିଲେ ହଁ ଲକ୍ଷ୍ମୀ ବ୍ରହ୍ମଚାରୀ ଜଳ ଭାଗ ହେଇଗଲା ସିଧା ସିଧା ଚାଲିଲେ ଆରେ ତୁମେ ବ୍ରହ୍ମଚାରୀ ଲୋକ ଏତେ ସୁହଜା ଶହେ ଆଠ ବିବାହ ଶହେ ସତକୋଟି ଗୋପୀ ଅଛ ଦେଖନ୍ତୁ କେତେ ବଡ ଆଶ୍ଚର୍ଯ୍ୟ କାମ ତ ସର୍ବାଶ୍ଚର୍ଯ୍ୟମୟ ପ୍ରଭୁ ଭଗବାନ ଯେଉଁ ଯେଉଁ ଲୀଳା କରିଛନ୍ତି ତାକୁ ବୁଦ୍ଧି ଦ୍ୱାରା ବିଚାର କରିପାରିବେ ଆଜି ପରୀକ୍ଷିତଙ୍କର ଗର୍ଭ ଭିତରେ ପ୍ରବେଶ ଉତ୍ତରାଙ୍ଗ ଗର୍ଭ ଭିତରେ ପ୍ରବେଶ କରି ପରୀକ୍ଷିତକୁ ସ୍ୱରୂପ ଚାଲିଛି ଏଟା କୋଉ ବଡ ଆଶ୍ଚର୍ଯ୍ୟ କାମ କୋଉ ବଡ ଆଶ୍ଚର୍ଯ୍ୟ କାମ କେହି ଆକୁ ଭାବିବା ଉଚିତ ନାହିଁ ଭଗବାନ ଏବେ ବି ଯୋଉ ଆଶ୍ଚର୍ଯ୍ୟ କାମ କରୁଛନ୍ତି କଳିଯୁଗରେ ଯୋଉ କାମ କରୁଛନ୍ତି ଭଗବାନ ଏମିତି କରିଛନ୍ତି କି କିଏ ବିଶ୍ୱାସ କରିବ ଭଗବାନ ବିବାହ ହେଇଥିଲେ ଭଗବାନ ଏବେ ବିଗ୍ରହ ରୂପରେ ଯାଇ ବିବାହ ହେଲା ଆପଣ କଣ ଆସୁ ଦେଖୁନାହାନ୍ତି ବୃନ୍ଦାବନରେ ଚୌରାଶୀ କୋଶ ଚୌରାଶୀ କୋଶର ପାଣି ଲୁଣିଆ କରିଦେଇଛି ଭଗବାନ ସଂକଳ୍ପ କଲେ ଆରେ ଜଳ ଲୁଣିଆ ନ ହବ କି ଯମୁନାକୁ ପାଣି ପାଇଁ ଯିବେ କି ଯମୁନା ଜଳ କିଏ ଆଦର କରିବ ଆଉ ଯମୁନାକୁ ନଗଲେ ମୋ ସାଙ୍ଗେ ସାକ୍ଷାତ କରିଦିଅ ଠିକ ଅଛି ମୁଁ ସଂକଳ୍ପ କରୁଛି ଚୌରାଶୀ କୋଶ ଭିତରେ ବ୍ରଜର ଜଳ ସବୁ ଲଗଣ ହେଇଯିବ ସବୁ ଲୁଣିଆ ଗଲେ ବୈଜ୍ଞାନିକ ମାନଙ୍କର ତାକୁ ଭଲ ପାଣି କରିବ ଦେଖିବା ଚୌରାଶୀ କୋଶରୁ ବାହାର ସୀମାକୁ ଚାଲିଲେ ପାଣି ଭଲ ସର୍ବାଶ୍ଚର୍ଯ୍ୟ ତାଙ୍କର ଯେତେ ଲୀଳା ସବୁ ସର୍ବାଶ୍ଚର୍ଯ୍ୟ ଭଗବାନ ଏବେ କୃଷ୍ଣଙ୍କର କେବଳ କୃଷ୍ଣଙ୍କର କଥା ଏଠି କୁହାଯାଉଛି ଏବେ ଆଶ୍ଚର୍ଯ୍ୟ କାମ କରୁଛନ୍ତି ଏବେ ଯାଇଥିଲେ ବୃନ୍ଦାବନରେ ଗୋଟିଏ ମନ୍ଦିର ଭଗବାନ ବୃନ୍ଦାବନ ଯାଉଛନ୍ତି ପ୍ରଭୁଙ୍କର ତ ବହୁତ ବିଗ୍ରହ ଅଛନ୍ତି ଦର୍ଶନ କରି ଯାଇନି ଏବେ ଖବର ପାଇଲି ଗଲୁ ଭଗବାନ ଘର୍ଜୟା ହେଇଥିଲେ ଶୁଣିଛନ୍ତି ଭଗବାନ କୃଷ୍ଣ ଏହି କଳି ଯୁଗରେ ଘର୍ଜୟା ହେଇକି ରହିଲେ ହେଲେ ମୁଁ ଜୁଇଁ ପଳେଇବି ଆକୁ ଯଦି ସାଧାରଣ ଲୋକ ଶୁଣିବ କି ଆଶ୍ଚର୍ଯ୍ୟ କଥା ଭଗବାନଙ୍କର ବିଗ୍ରହ ମୂର୍ତ୍ତି ସିଏ କଣ ଜୁଇଁ ପୁଅ ସର୍ବାଶ୍ଚର୍ଯ୍ୟ ପ୍ରଭୁ ନିଜ ଶକ୍ତିରେ କେଉଁଠି ବିବାହ ପାଇଁ ଗଲେ ବୃନ୍ଦାବନରୁ ଗଲେ ସିଧା ବାଂଲାଦେଶକୁ ବାଂଲାଦେଶର ରାଜଧାନୀ ଯେଉଁଠି ଅଛି ତା ପାଖରେ ଢାକା ନା ଢାକା ପାଖରେ ନଦୀ ଅଛି ତିନି ଚାରିଟି ନଦୀ ସେ ନଦୀର ନାମ ବି ସେ ବାବା କହିଲେ ଆମର ଓଡ଼ିଆ ଲୋକ ଅଛନ୍ତି ପୁରୀର ପୂଜାରୀ ସେ ଯାଇକି ସେଠି ପହଞ୍ଚିଲେ ପହଞ୍ଚିକି ସେ ଖବର ଦେଲେ ସେ ରାଜା ସେ ରାଜା ସେତେବେଳେ କାରଣ ଲଣ୍ଡନରେ ପାଠ ପଢିକି ଆସୁଛନ୍ତି ଜମିଦାର କେତେ ପାଞ୍ଚ ହଜାର କେତେ ଏକର ଜମି ତାଙ୍କ ସେ ଲଣ୍ଡନରେ ପାଠ ପଢିକି ଆସୁଛନ୍ତି ତାଙ୍କର ଭଗବାନ ବିଶ୍ୱାସ ସେ ନାସ୍ତିକ ଭଗବାନ ବୃନ୍ଦାବନରୁ ଯାଇକି ତାଙ୍କ ଘରେ ସ୍ୱପ୍ନ ଦେଉଛନ୍ତି ମୁଁ ଆସି ମତେ ନଈରୁ ଉଠାଅ ଭଗବାନ କଣ ଗୋଟେ ସ୍ୱପ୍ନ ଦେଲେ ନଈରୁ ଉଠାଅ ତାଙ୍କର ବୁଢା ବାବା ଆସିଲେ ଦେଖିଲେ ନଈ କୂଳରେ ଆସିଲେ ଭଗବାନ ଭଗବାନ କିଛି ନାହାନ୍ତି ଦେଖନ୍ତି ଆଶ୍ଚର୍ଯ୍ୟ ପଳେଇଯାଉଛନ୍ତି ଆକାଶ ପଳେଇ ଯାରେ ଯେ ନଈରେ ଯେଉଁଠି ବିଶ୍ୱାସ ବିଶ୍ୱାସ ଜଳ ଭିତରେ କଣ ହୁଏ ବୁଦ୍ଧ ବୁଦ୍ଧ ଉଠେ ନା ସେଠି ମୁଁ ଅଛି ଆସି ଦେଖିଲା କୋଟି ତାର ବୁଦ୍ଧ ବୁଦ୍ଧ ତାଙ୍କୁ ଉଠେଇଲେ ସୁନ୍ଦର କୃଷ୍ଣଙ୍କ ବିଗ୍ରହ ନେଲେ ରଖିଲେ କିନ୍ତୁ ସେ ରାଜାଙ୍କର ମହାଜନଙ୍କର ଯୋଉ ଝିଅ ଅଛି ନା ଭଗବାନ ତାଙ୍କ ସହିତ ତାଙ୍କୁ ବିବାହ ହେବା ତାଙ୍କ ସହିତ ଖେଳା କର ବଢିଲେ ସବୁବେଳେ ଖେଳା ଧୁଳା ନାଚା ତଦି ସବୁ କାମ କରନ୍ତ ଏତେ ଭକ୍ତିମାନ ସେ କନ୍ୟା ଭଗବାନ ତାଙ୍କୁ ବହୁତ ଭଲ ମାନ ବିକ୍ରମ ରୂପରେ କିନ୍ତୁ ବିବାହ ଠିକ ହେଇଗଲା ବିବାହ ଠିକ ହେଇଗଲା ତାର ନାଁ ବିନୋଦିନୀ ଜାମାଇ ବିନୋଦିନ ମନ୍ଦିର ଆପଣ ଗଲେ ପଚାରିଦେବେ ସେ କହିଦେବେ ଜୋଇ ହେଇଥିଲେ ଆଉ ଯାହାକୁ ବିବାହ ହେଇଥିଲା ତା ନାମ ବିନୋଦିନ ଏ କଳି ଭିତରେ ଏ କିଛି ବର୍ଷର କଥା ସମାଶ୍ଚର୍ଯ୍ୟ ଜିନିଷ କାହିଁ ବୃନ୍ଦାବନ କାହିଁ ଢାକା ପୁଣି ଗଲେ ଢାକାରୁ ମୁଁ ଏଠି ରହିଲି ମୁଁ ବୃନ୍ଦାବନ କଳି ମୋ ଜାଗାରୁ କଳି ଆସିଲ କାହିଁକି ନା ତୁମ ଘରେ ଦୁଇ ହେଇ ଦୁଇ ଦିନ ରହିବି ତୁମେ ଝିଅ ବାହା ଭଗବାନ ଏଭଳି ଆଶ୍ଚର୍ଯ୍ୟ କାମ କରୁଛନ୍ତି ଭକ୍ତ ପାଇଁ କଣ ନ କହିବି ଗଲେ କହିଲେ ବିବାହ ଠିକ ହେଇଗଲା ଆଉ ସେ ଝିଅ ସାଙ୍ଗେ କଥାବାର୍ତ୍ତା କଲେ ବିନୋଦିନୀ କାନ୍ଦିଲା କହିଲା ମା ମୁଁ ସାଙ୍ଗରେ ଦେବି ପ୍ରଭୁ ଖେଳନ୍ତି ପ୍ରଭୁ କହିବି କୃଷ୍ଣ ଖେଳନ୍ତି ବୁଲନ୍ତି କଥା କୁହନ୍ତି ଆମେ ଜାମୁ ଚନ୍ଦନ ଗଛ ମୂଳରେ ବସୁ ବହୁତ କଥାବାର୍ତ୍ତା ମୁଁ ଆଜିକା କିଛି କହୁନା ତୁ ତାଙ୍କୁ ପଚାରୁଛୁ କହୁଛି କଥାବାର୍ତ୍ତା ତୁ ମାର ତ ବିଶ୍ୱାସ ନାହିଁ କଣ କଥାବାର୍ତ୍ତା ଝିଅ କହୁଛି ଏମିତି ଆଉ ତୁ ତା ସାଙ୍ଗେ କଥାବାର୍ତ୍ତା ହେବାକୁ ପଚାର ନାଇଁ ପଚାରୁ ତେଣୁ କାହିଁକି ପଚାର କଥାବାର୍ତ୍ତା ହଉନି ନା ତୁମେ ତ ବାହା ହେଇକି ପଳେଇବ ଆଉ ମୁଁ କଣ ତୁମ ସାଙ୍ଗ କଥାବାର୍ତ୍ତା ହେବି ମୁଁ କଣ କାହା ସାଙ୍ଗେ କଥାବାର୍ତ୍ତା ହେବି କାହା ସାଙ୍ଗେ ଖେଳିବି ଏବେଠୁ ବରଂ ପ୍ରାକ୍ଟିସ କରୁଛି କଥାବାର୍ତ୍ତା ହେବ ନ କରିବା ଆଉ ତୁମେ କଣ ଚାହୁଁଛ ନା ମୁଁ ତୁମ ବିବାହ ଭଗବାନଙ୍କର ବିଗ୍ରହ ନିଜେ କଥା କହୁଛନ୍ତି ବିବାହ ହବ କିନ୍ତୁ ବାପା ବିବାହ ଠିକ କରିଦେଇଛନ୍ତି ସବୁ ବଦଳିଲେ ବ୍ୟସ୍ତ
ତୁ ଯାଇ ତୋ ଜେଜେକୁ କହ, ତୋ ଜେଜେକୁ କହ, ଜେଜେକୁ ଯାଇ କହିବି, ବିନୋଦିନୀ ଯାଇ ଜେଜେକୁ କହୁଛନ୍ତି। ଦେଖନ୍ତୁ କି ଆଶ୍ଚର୍ଯ୍ୟ ଭଗବାନଙ୍କର ଥିଲା ଏଇ କଳି ଯୁଗରେ ଆମ ଭଳିଆ ଲୋକମାନଙ୍କୁ ଆମେ ପରୀକ୍ଷିତକୁ ଦେଖିବା ଆମର ଭାଗ୍ୟ ନାହିଁ, ଗର୍ଭରେ ପ୍ରବେଶ କରିବା ଆମର ଭାଗ୍ୟ ନାହିଁ, କିନ୍ତୁ କାହିଁ ବୃନ୍ଦାବନ କାହିଁ ଢାକା। ଆପଣ ଆଜି ଗଲେ କୁଆଡେ ଫ୍ଲାଇଟ୍ରେ ଯିବେ, ଗୋଟେ ଗୋଟେ ଦିନ ଯାଉଛନ୍ତି, ଗୋଟେ ଗୋଟେ ଦିନ ଆସୁଛନ୍ତି, ବିଭାଜ ନାହିଁ କି ସେ ଅଟକୁତ ରେଳ ଆସିକି ସେଠି ଯାଇକି ପହଞ୍ଚିଲେ ନା ବିଭାଜ ତ ଠିକ ହେଇଯାଇଛି। ବିନୋଦିନୀ ବିନୋଦିନୀ କହିଲେ କିନ୍ତୁ ଯାଇକି ତ ଜେଜେ କୁହ, ଜେଜେ ଯାଇ କହିଲେ କହିଲେ ଜେଜେ ମୁଁ ବିବାହ ବି ଅଲଗା ଆଡ଼େ କହିଲେ ତୁ ବାପା ଠିକ କରିଦେଇଛି, କହିଲେ ମୁଁ ଆଙ୍କୁ ବିବାହ ବି ଏ କୃଷ୍ଣଙ୍କୁ କହିଲେ କୃଷ୍ଣ ବିବାହ। ଜେଜେ କହିଲେ ଆରେ ଫୁଣ୍ଡି ଭଗବାନଙ୍କୁ ବିବାହ ହୁଅନ୍ତିନି, ଭଗବାନଙ୍କୁ ପୂଜା କରନ୍ତି, ଭଗବାନଙ୍କୁ ପ୍ରଣାମ କରନ୍ତି, ଭଗବାନଙ୍କୁ ଭଗବାନଙ୍କର ନାମ ନେଲେ ଭଗବାନଙ୍କୁ ସଂସାର ଉଦ୍ଧାର କରେ, ସେ ବା ମୂର୍ତ୍ତି ତାଙ୍କୁ ତ ବାହା ହବ। କହିଲେ ନା ନା ମୁଁ ତୁମକୁ ବିବାହ ହେଲା, ତୁ ଯଦି ତାଙ୍କୁ ବିବାହ ହବ ତମେ ସେ କଥା ଦେଇଛ ନା ମତେ କଥା ଦେଇଛନ୍ତି ବିବାହ କରେ, ତମେ ଯାଇ ପଚାରିଛି ମୋର ତ ଆପଣଙ୍କ ବିବାହ ଠିକ ହେଇଯାଇଛି କଣ କରାଯିବ। ଇଏ ଯାଇ କହିଲେ ଆଜ୍ଞା ମୋ ଜେଜେ କହୁଛନ୍ତି, ହଁ ଜେଜେ କହିଲେ ବିନୋଦିନୀ ତୁ ଯା ପଚାରିବୁ ସେ ତତେ ବିବାହ ହେବେ, ହଁ କରିବେ, ତୋ ବାପାର ବାପା ହଉଛି ମୁଁ, ମୁଁ ବଞ୍ଚିଯିବା, ତୋ ବାପା କଣ କରିବୁ, ତୋ ବାପା ବାପା ସେ ଠିକ କରିଥାଉ, ସିଏ ତତେ ବିବାହ ହେବେ କେମିତି ନା ବର ବେଶରେ ଆସିବ, ଯଦି ବିବାହ ଯେଉଁଦିନ ଠିକ ହେଇଛି ସେଇଦିନ ସିଏ ଆସିବ। ତୁ କହୁଥିଲେ ଭଗବାନ ସିଏ ଯଦି କୃଷ୍ଣ ଯଦି ବର ବେଶରେ ଆସିବେ ତତେ ବାହାର ମୋର କଣ, ମୁଁ ତୋ ବାପାର ବାପା ବିବାହ ମୁଁ କରିବ, ସିଏ ତା କଥା ରହିଲେ ମୋ କଥାରେ ଯା ଇଆଙ୍କୁ କହିଲେ ବିନୋଦିନୀ କହିଲେ ପ୍ରଭୁ ଆପଣଙ୍କୁ ପରବେଶ ଦେଖିଲେ ହେବି, କହିଲେ ଢୁଲିଆ କହିଲେ ତାଙ୍କ ଢୋଲ ଭଲରେ ଆମର କାମ ଚଳିବ, କିଛି ଦରକାର ନାହିଁ, ତୁ କେତେ ଚୁପଚାପ କର, ବାପା ତ ମହାନ ନାସ୍ତି ଆଜ୍ଞା ବର ଆସିକି ସେ ନାହିଁ ପହଞ୍ଚିଗଲା, ଢୋଲ ବାଜୁଛି ବାଣ ଫୁଟୁଛି, ଭଗବାନ ସିଧା ପରବେଶରେ ଆଗେ ଚାଲି ଆସିଲେ, ସିଏ ଆଉ ଆସିବା ପୂର୍ବରୁ ଭଗବାନ ଆସି ବେଦୀ ବସିଗଲେ, ଯେ ଯେ ବୁଢା ଯିଏ ଅଛି ସେ ପଚାରିଲେ ତୁମେ କିଏ ଆଗେ ଭଗବାନ ଛଦ୍ମ ବେଶରେ ଯାଇଥିଲେ ପୁରୋହିତ ବେଶରେ, ତୁମେ କୁଆଡେ ଆସିଲ ବର ବେଶ ସେଇଠି ପ୍ରକଟ କଲେ, କୁଆଡେ ଆସିଛ ନା ପୁରୋହିତ ତୁମ ଝିଅର ବାହାର କରିବୁ, ତାହେଲେ ଯଦି ପୁରୋହିତ ହେଇଛ ତୁମେ ତାହେଲେ ଠିକ ଅଛି, ବୁଢା ହୁକା ଥାଏ ଆଜି ବି ଆପଣ ଯିବେ ସେ ମନ୍ଦିରକୁ ଜାମାଇ ବିନୋଦିନ ମନ୍ଦିରରେ ଠାକୁରଙ୍କ ମୁହଁ ପାଖରେ ହୁକା ଦେଖିଛନ୍ତି ନା, ବ୍ରଜବାସୀମାନେ ପିଅନ୍ତି ଗୋଡ ଗୋଡ କରିକି ଭଗବାନଙ୍କ ମୁହଁରେ ଲାଗିଛି ଆଜି ବନ୍ଦ ଦୁଇ ଟାଇମ୍ ହୁକା ଖାଇବେ, ରାଜଭୋଗ ଲାଗିଲା ଆଉ ରାତିରେ ଖାଇ ଶୋଇଲା, ସେ କହିଲେ ମୁଁ ଜୟ କୁହାଇଛି ନା ମୁଁ ଯାହା ଯାହା ନିୟମ ମୋ ବିଗ୍ରହ ମୁଁ ଯାହା କରିଛି ସବୁଦିନ ମୋର ତ ପୂଜା ହବ ସେଇ ହବ। ମୁଁ ଶୁଣିଲି ଆଶ୍ଚର୍ଯ୍ୟ କଣ ଭଗବାନ ନ କରିଛନ୍ତି କଳି ଯୁଗରେ, କଣ ଭାଗବତ ପଢିବା କି ଧନ୍ୟ ଏ ଯୁଗ, କହିଲେ ହଉ ତୁ ତ ପୁରୋହିତ ହେଇକି ଆସୁ ନା ତୁମେ ବାହା କରିବୁ ଆଗେ ହୁକା ଟାଣିବା, ଭଗବାନଙ୍କର ମୁଁ ତ କେବେ ଖାଇ ବେଳେ ତୁ ଖାଉ ଅସୁବିଧା ହେଇଯିବ ଫୁଲ ମାଳ ଧରି ବିନୋଦିନୀ ଠିଆ ହେଇଛି କାହିଁ ତା ଗଳାରେ, ତା ବାପା ବୁଝେ ଯାହା ଗଳାରେ ପକେଇବ, ସିଏ ଗଳାରେ ପକେଇଗଲା ବେଳକୁ ଇଏ ଭଗବାନ ନା ବର ବେଶୀ ଠିଆ ହେବ, କିନ୍ତୁ ଭୟ କରୁଛନ୍ତି ତାଙ୍କ ଭଗବାନ ଭୟ କରୁଛନ୍ତି କାହାକୁ, ବାପ ନିଶ୍ଚିତ ହଇରାଣ କରିବ, ସାଙ୍ଗେ ସାଙ୍ଗେ ତାଙ୍କ ବେକରେ ମାଳଟିକି ଦେଇଛନ୍ତି ବିନୋଦିନୀ ଭଗବାନ ସ୍ୱାଗତକୁ ନେଇ କାନ୍ଦିଲେ, ବାପା କାନ୍ଦିଲେ ମା କାନ୍ଦିଲେ ବର ତାର ଫେରିକି ଗଲା, ପ୍ରଭୁ ଯାହା କହିଲା କହିଲେ ଆମ ଝିଅଟାକୁ ଆମ ଘରକୁ ଆସିଲା ଆମ ଘରେ ରହିଲା ଆମ ଝିଅଟାକୁ ବିବାହ ବେଳେ ପାଖରେ ରଖିଥାଉ, ତା ବାପା ବି କାନ୍ଦିଲା କହିଲା ମୋ ଝିଅର କଥା ମୁଁ ବିଶ୍ୱାସ କରୁନଥିଲି କି କଥା, ବାବା ବି କହିଲା ପ୍ରଭୁ ଆପଣ ଯାହା କହିଲେ କଲେ ମୋ ଘରେ ରୁହନ୍ତେ, ହଁ ଠିକ ତମ ଘରେ ମୁଁ ଘର ଜୁଆଇଁ କରିଛନ୍ତି, ତ ମନ ଦୁଃଖ କରିଛ ନା ତୁ ଯିବିନି, ଭଗବାନ ତାଙ୍କ ଘରେ ଘର ଜୁଆଇଁ ରହିବେ ସକାମ କରନ୍ତି, ଆଉ କିଛି ଦିନ ଗଲା ପରେ ଦେଖିଲେ ମୁଁ ଏଠି ରହିବି ନା, ଯାହା ଦିନ ଦିନ ବାପା ମାଆର କେମିତି କଲ୍ୟାଣ କରେ ତାହା କେମିତି କଲ୍ୟାଣ କରେ, କହିଲେ ଦେଖ ମତେ ଟିକେ ଭଲ ଲାଗୁ ମୋ ଘରକୁ ଯିବି, ତମ ଘର କୁଆଡେ ତମ ଘର ବୁଲା, ସେ ବିଗ୍ରହଙ୍କୁ ସେବା ପୂଜା ଠିକ ସେ କରାଯାଉନି, ଆପଣ ଦୂରରୁ ଦେଖିବେ ସେ ଠାକୁର କଥା କହୁଛନ୍ତି ପୁରା ଗୋଲ ଗୋଲିଆ ବିଗ୍ରହ ବହୁତ ସୁନ୍ଦର, ଆଉ ଭଗବାନ ଶ୍ୟାମବରଣ ବି ତାଙ୍କର ରୂପ ବି କରାହେଇଛି, ଆଉ ପାଖରେ ଅଛନ୍ତି ଦିନ ଦିନ, କହିଲେ ମୁଁ ମୋ ଘରକୁ ପଳେଇବା, ତମ ଘର ପଡ଼େ ନା ବୃନ୍ଦାବନ, ତ ଦେଖ ମୋ ଝିଅ ତୁ ନେଇଗଲେ ବୃନ୍ଦାବନ ପଳେଇବ, ତ ତୁମେ କାହିଁକି ତୁ ପଳେଇ ସାରୁନ, କହିଲେ ମୋର ଏତେ ସମ୍ପତ୍ତି ଅଛି ମୁଁ ଧୀରେ ଧୀରେ ଯିବି ନା ଆଉ ଠିକ ଅଛି ଧୀରେ ଧୀରେ ତୁମେ ଛାଡ଼ିକି ଆସ କାହା ତୁମେ ପଳେଇ ଆମେ ଦେଖା କରୁ ପାଇବ ନା ରାଧାକୁଣ୍ଡକୁ ଯାଇ ପରିକ୍ରମା କରିବ ରାଧାକୁଣ୍ଡ ଶ୍ୟାମକୁଣ୍ଡ ପରିକ୍ରମା କଲା ମୋ ଜାଗାରେ ଠିଆ ହେଇଥିଲି ଦେଖିଲା ରାଜା ରାଣୀ ସବୁ ସମ୍ପତ୍ତି ବିଷୟକୁ ଛାଡ଼ିକି ଯେତେବେଳେ ଯାଇ ପହଞ୍ଚନ୍ତି ରାଧାକୁଣ୍ଡ ପରିକ୍ରମା କରିକି ଶ୍ୟାମକୁଣ୍ଡ ପରିକ୍ରମା ଶେଷ ଭାଗ ବସୁଛି ରାଣୀ ପଚାରୁଛି କାହା ପାଇଁ ସିଏ ଯାହା ପାଇଁ ସବୁ ଧନ ସମ୍ପତ୍ତି ଛାଡ଼ିକି ଆରାମ ଜଣେଇଯାନ୍ତି ଭଗବାନ ଠିଆ ଆଜ୍ଞା କଣ ଚାହୁଁଛ ଭଗବାନ ପାଇଁ ରାଧାକୁଣ୍ଡରେ ଚାହିଁଲେ ବହୁତ ସେତେବେଳେ ତ ଘୋର ଜଙ୍ଗଲ ଭଗବାନ କହୁଛନ୍ତି ଆଶ୍ଚର୍ଯ୍ୟମୟ ପ୍ରଭୁବା ଭଗବାନ କହୁଛନ୍ତି ଦେଖ ତୁମେ ରାଧାକୁଣ୍ଡ ରହିପାରିବେ ଏଠି ବାଘ ଭାଲୁ ଅଛନ୍ତି ତୁମେ ରାଜା ଘର ଲୋକ କେତେ ସୁନ୍ଦର ପଲଙ୍କ ଉପରେ ଶୋଉଛୁ ତାର ବୃନ୍ଦାବନ ପଳେଇଚାଲ ସେଠି କିଛି ବ୍ରାହ୍ମଣ ବସତି ଅଛି ସେଇଠି ରହିବ ଏଠି ତୁମେ ଘରଦ୍ୱାର କରିନି କାରଣ ଯେତେ ଘରଦ୍ୱାର କରିବା ପାଇଁ ସେ ଭଗବାନଙ୍କ ମନ୍ଦିର କରିବା ପାଇଁ ଯେତେ ସଗଡ଼ରୁ ମଥୁରାରେ ଆଣିବେ ଜିନିଷ ସବୁ ଉଲ୍ଟି ପଡ଼ିବ ଭଗବାନ ପାଇଁ ପଳେଇଚାଲ ଆପଣ କହିଲେ ଦେଖିବେ ବିଶାଳ ବଡ ଜାଗା ରାମକୃଷ୍ଣ ମିଶନ ପଛପଟରେ ଗଲେ ଆପଣ ଫାଷ୍ଟ ପଶୁ ପଶୁ ଯାହାକୁ ପଚାରିଦେବେ ଜାମାଇ ବିନୋଦିନ ମନ୍ଦିର କେଉଁଠି ଆମର ଓଡ଼ିଆ ପୂଜାରୀ ପୁରୀର ସେ ପୂଜାରୀ ଅଛନ୍ତି 55 ବର୍ଷ ହେଲା ସେ ରହିଲେ ଆଉ ସେଇଠି ସେ ପଚାରିଥିଲେ ମତେ ଭଲ ଲାଗୁନି ସେଟା ପଳିଆଇଲି ଢାକାରୁ ରାଜା କହିଲେ ବିନୋଦିନୀ କଥା ମୋର ମନେ ପଡୁଛି ରାଜା କହିଲେ ବିନୋଦିନୀ ବା ତୁମର ଦେବୀ ତ ରଖିଛ କହିଲେ ନା 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 ସମସ୍ତେ କେମିତି ଜାଣିବେ ମୁଁ ଗୋଟେ ଚନ୍ଦନ ଗଛ ମୂଳରେ ତୁମର ସେଠି ଖେଳୁଥିଲି ଢାକାରେ ସେ ଚନ୍ଦନ ଗଛ କାଟିଲି ବିନୋଦିନୀର ମୂର୍ତ୍ତି କର ଆଜି ଆପଣ ଗଲେ ସେଠି ଦେଖିବେ ଠିଆ ହେଇଛନ୍ତି ଆଉ ସେ ଗୋଟେ ଅଦ୍ଭୁତ ରାଜା ତିଆରି କରିଛନ୍ତି ଏଇ ଚକ୍ର ବିଭବ ଭଗବାନ କହିଲେ ପ୍ରଭୁ ଅଭିମନ୍ୟୁ ଚକ୍ର ବିଭବ ତ ପ୍ରବେଶ କରିଥିଲା ସେ ଚକ୍ର ବିଭବଟା କେମିତି କିଏ ଯଦି ଜାଣନ୍ତି ଆପଣ ପୂଜାରୀ ପଚାରେ ଦେଖିବେ ସେ ଚକ୍ର ବିଭବ କଟା ହେଇଛି ପ୍ରସ୍ତାବ ଚକ୍ର ବିଭବ ବହୁତ ମହିମା ଅଛି ଅଭିମାନ ତାରି ଭିତରେ ପ୍ରବେଶ କରିଛି ଆପଣ ମୁଣ୍ଡ ପଜଲ ହେଇଯିବା କେମିତି ସେ ଜିନିଷ ତା ଭିତରେ କେମିତି ସବୁଆଡେ ବାଟ ଅଛି ସବୁଆଡେ ସନ୍ଦେହ ଦେଖିଛନ୍ତି ଅଭିମନ୍ୟୁ ସେଠି ପ୍ରବେଶ କରିଛି ଇଏ ଜାମାଇ ବିନୋଦିନ ଆଜି ବି ଠାକୁରଙ୍କ ମୁହଁରେ ଲାଗିଛି ହୁକା ଲାଗିଛି ଆଉ ଦୁଇ ଟାଇମ୍ ରାଧିଭୋଗ ଖାଇସାରିବ ରାତିରେ ଖାଇସାରି ହୁକା ଦିଆଯିବ ପୂଜାରୀ ହୁକା ଭୋଗ ଲଗେଇବ ସେ ପୂଜାରୀ ପୁରୀ ଲୋକ ତ ସେ କହିଲେ ଇଏ ବଡ ରସିକା ଠାକୁର ଭାରି ରସିକା ଠାକୁର ବିଶାଳ ବଡ ସମ୍ପତ୍ତି କୋଉ ଜାଗା ପଡିଛି ସେବା ଏ ସର୍ବାଶ୍ଚର୍ଯ୍ୟମୟ ପ୍ରଭୁ କଳିଯୁଗରେ ଏଭଳି ସହସ ଆଶ୍ଚର୍ଯ୍ୟ କାମ କରିଛନ୍ତି ସେତେବେଳେ ସାକ୍ଷାତ ଭଗବାନ ଅଛନ୍ତି ଇଏ ବିଗ୍ରହ ଥିଲା ଏହା ସେଠି ସ୍ୱୟଂ ଭଗବାନ ଅଛନ୍ତି ସେଥିପାଇଁ ମନା ଋଷିମୁନିମାନଙ୍କୁ ମନା କହୁଛନ୍ତି ତୁମେ ଆଶ୍ଚର୍ଯ୍ୟ ଲାଗି ଦରକାର ନାହିଁ ମାନବସ୍ଥା ଆଶ୍ଚର୍ଯ୍ୟ ସର୍ବାଶ୍ଚର୍ଯ୍ୟ ମୟ ଅଚ୍ୟୁତ ଅଚ୍ୟୁତ ବି ସର୍ବାଶ୍ଚର୍ଯ୍ୟ ଯେମିତି ଟୀକାକାର କହୁଛନ୍ତି ଭଗବାନ ନିଜ ଭକ୍ତକୁ ବି ଆଶ୍ଚର୍ଯ୍ୟ କରିଦିଅନ୍ତି କଣ କରନ୍ତି ତାକୁ ଶସ୍ତ୍ର ତାକୁ ସୁଶୀଳା ଆଦି ଗୁଣ ସବୁ କିଛି ଦେଇଦେବେ ସେ ଅଚ୍ୟୁତ ହୁଏ ତାଙ୍କର ସ୍ଥିତିରୁ ଭକ୍ତି ସ୍ଥିତିରୁ ବି ବିଚ୍ୟୁତ ହୁଏ ଆଉ ଭଗବାନଙ୍କର ଗୋଟେ ବଡ ଆଶ୍ଚର୍ଯ୍ୟ ଇଏ କହିଲେ ବ୍ରହ୍ମାଜୀ ମାୟାମହିତ ଚେତସ ଜନ୍ମହିତଂ ଜଗତ ସର୍ବଂ ଅଭିକ୍ଷଣଂ ବିଶ୍ରୁତାତ୍ମନଂ କଣ ଭଗବାନଙ୍କର ଆଶ୍ଚର୍ଯ୍ୟ କଥା କହିବା ଏ ଜଗତରେ ମାୟା କଣ ସମସ୍ତେ ଜାଣିଛନ୍ତି ଆପଣମାନଙ୍କୁ ତ କି ହାତ ଟେକି କହିବେ ମାୟା କଣ ଆମେ ଜାଣିନି ଆମେ ଯେ ଜାଣିନେ ଛୋଟ ପିଲା ହେଇଛେ ଝିଅ ହେଇଛେ ପୁଅ ହେଇଛେ ଆମ ବାପା ବି କହୁଛି ମା ବି କହୁଛି ଏ ସଂସାର ମାୟା ବାପା ପୁଅ ମୁଁ ମାୟା ବନ୍ଧନରେ ପଡିଛି ଆମେ ଜାଣୁଛେ କେହି କାହାର ନାହିଁ ଏ କାହାକୁ ସାହାଯ୍ୟ କରିପାରିବେନି କିଙ୍ଗ କିଙ୍ଗ ନ ବିସ୍ମରନ୍ତି କଣ କଣ ଆମେ ନ ଭୁଲି ଯାଉଛେ ଆମେ ଯାହା ଆମେ ଭଗବାନଙ୍କର ଭଗବାନ ଭୁଲି ଯାଉଛେ ଆମେ ଯାହା ନୁହେଁ ତାକୁ ଆମେ ନିଜର କହୁଛେ ଏ ସ୍ତ୍ରୀ ମୋର ଏ ପୁତ୍ର ମୋର ଆମେ ଯାହାଙ୍କ ମୋର ବୋଲି କହୁଛେ ସେ ଆମକୁ ବି ମୋର ବୋଲି କହୁଛେ ବ୍ରହ୍ମାଜୀ ଆଶ୍ଚର୍ଯ୍ୟ କଣ କହିବା ସଂସାର କଥା କଣ ମାୟା କଣ ନ କରୁଛି ଜୀବକୁ ତାର ସ୍ୱରୂପକୁ ବିଶ୍ୱାସ କରିଦେଉଛି ସେ କାହାର କହୁଛି କାହାର ସେ ଯା ତାର ପରିଚୟ ଦଉଛି ଆମେ ଭଗବାନ ଦରକାର ଭଗବାନଙ୍କୁ ପରିଚୟ ଦଉଛେ ଆମେ କାହାର ନା ସଂସାର ଆମେ ଯାହାକୁ ସଂସାର ନିଜର ବୋଲି କହୁଛେ ସଂସାର କଣ ଆମକୁ କହୁଛି ନିଜର ବୋଲି ଏହି ଆଶ୍ଚର୍ଯ୍ୟ ସଂସାର ସବୁଠୁ ବଡ ଜିନିଷ ଭକ୍ତି ଠାକୁର ସେଇ କଥା ହିଁ କହିଲେ ବଡ ବଡ ଆଶ୍ଚର୍ଯ୍ୟ କାମ ଭଗବାନ କରିଛନ୍ତି ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବା ଦରକାର ନାହିଁ ଯିଏ ରାଜସୀୟ ଯଜ୍ଞରେ ଅଗ୍ରପୂଜ୍ୟ ହେଲେ ତତ୍କ୍ଷଣାତ୍ ରାଜସୀୟ ଯଜ୍ଞରେ ସେବା ସେବା କଲାବେଳେ କଣ ସେବା ନେଲେ ନା ବ୍ରାହ୍ମଣ ମାନଙ୍କର ପାଦଧୂତ କରିବେ ଉଚ୍ଚିଷ୍ଟ ପତ୍ରକୁ ଉଠେଇବେ ଯିଏ ସର୍ବାଚ୍ୟୁତ ଯିଏ ଜଗତର କର୍ତ୍ତା ସେ ଅର୍ଜୁନଙ୍କର ସାରଥି ହେଇଥାଏ ସବୁ ଆଶ୍ଚର୍ଯ୍ୟ କାମ
ଏତିକି କହିସାରିଲା ପରେ ମନୁଷ୍ୟ ନାଙ୍କୁ ବର୍ତ୍ତମାନ କୁନ୍ତିଦେବୀଙ୍କ ସ୍ତୁତି ଆରମ୍ଭ କରିଛନ୍ତି। ଭକ୍ତକୁ କୁନ୍ତିକି ସତୀ ବୋଲି କହିଛନ୍ତି। ସତୀ ସତ ଭକ୍ତ କିଏ ଏ ପ୍ରଭୁପାଦ ବହୁତ ସୁନ୍ଦର ପଟପଟ ଲେଖିଛନ୍ତି। ଏ ଟିକାର ନାହିଁ କିନ୍ତୁ ବହୁତ ସୁନ୍ଦର କଥା ପ୍ରଭୁପାଦ ଦେଇଛନ୍ତି ଭାବାର୍ଥରେ ଆପଣମାନେ ପଢିବେ ଆମେ ଆଲୋଚନା କରିବା। ବ୍ରହ୍ମ ତେଜ ବିନିର୍ମୁକ୍ତ ବ୍ରହ୍ମାସ୍ତ୍ର ବିନିର୍ମୁକ୍ତ ହେଇଗଲେ କିଏ ଆତ୍ମଜ ସହ କୃଷ୍ଣ ଦ୍ରୌପଦୀ ମୁକ୍ତ ହେଇଗଲେ ଉତ୍ତରାଧି ମୁକ୍ତ ହେଇଗଲେ ଆଉ କିଏ ଆତ୍ମଜ ପୁତ୍ରମାନେ ମୁକ୍ତ ହେଇଗଲେ। ପ୍ରୟାଣ ଅଭିମୁଖମ କୃଷ୍ଣ କୃଷ୍ଣ ରଥରେ ବସିଛନ୍ତି। ଇଦମ ଆହ ପ୍ରଥାସତି ଏହା କହିଲେ କଣ କହିଲେ ଆମେ ଶୁଣିବା ଶ୍ରୀ କୁନ୍ତୀ ଉପାଜ ଇଦମ ଆହ କାରଣ କୁନ୍ତୀଦେବୀଙ୍କ ଜୀବନରେ ଗୋଟେ ଅଦ୍ଭୁତ ଦୃଶ୍ୟ ଦେଖିଲେ ଯାହା ଯାହା ଆପଣ ଶୁଣି ଆସିବ ତାଙ୍କ ସ୍ତୁତିରେ ଯାହା ଶୁଣିଥିଲେ ତାକୁ ଦେଖୁଛନ୍ତି। ତାଙ୍କର ଏତେ ଐଶ୍ୱର୍ଯ୍ୟ ଭଗବାନ ତାର ଭଗବାନଙ୍କର ଯୋଗମୟ ତାଙ୍କ ଅନ୍ତରରେ ଏତେ ବଡ ଐଶ୍ୱର୍ଯ୍ୟ ଜ୍ଞାନ ଆଣିକି ଦେଇଛି ସେ ଭଗବାନଙ୍କୁ ପ୍ରଣାମ ନ କରିବା ରହିପାରୁନା ପ୍ରଣାମ କରିବେ ଆଗେ ପ୍ରଣାମ କରିବେ। ଆଉ କୁନ୍ତୀ ସ୍ତୁତିଙ୍କର କୁନ୍ତୀଦେବୀଙ୍କ ସ୍ତୁତିଙ୍କର କେବଳ ଗୋଟେ ମୂଲ୍ୟ ପ୍ରଣାମର ମୂଲ୍ୟ। ମହାଭାରତରେ ତିନି ଜଣ କେବଳ ଜାଣିଛନ୍ତି ଏ ରହସ୍ୟକୁ ଆଉ ମହାଭାରତ ବିଜୟ କେବଳ ହେଇଛି ପାଣ୍ଡବମାନଙ୍କର ଏଇ ପ୍ରଣାମରେ ପ୍ରଣାମର ବହୁ ମୂଲ୍ୟ। ଇଦମାହ ପୃଥା ସତୀ ପୃଥା କିଭଳି ସତୀ ସତୀ ବୈଷ୍ଣବୀ ଜଣେ ଆଚାର୍ଯ୍ୟ ଲେଖିଲେ ପ୍ରଭୁପାଦୀମାନେ ଲେଖିଛନ୍ତି ଏ ଚେସ୍ ଡିଭୋଟି ଅଫ୍ ଲର୍ଡ ଡଜ୍ ନଟ୍ ଲୁକ୍ ଟୁ ଅଦର୍ସ ଯେ ଭଗବାନଙ୍କର ବାସ୍ତବିକ ସତୀତ୍ୱ ସତ୍ପରାୟଣ ଭକ୍ତ ଆଶ୍ରିତ ଭକ୍ତ ସେ କାହାକୁ ବି ଚାହିଁବନି କେବଳ ଭଗବାନଙ୍କୁ ହିଁ ଚାହିଁବ ଭଗବାନଙ୍କୁ ଭରସା କରିବା କାରଣ ଅନ୍ୟ ଉପରେ ଭରସା କରିବା ଅର୍ଥ ନୀତିଶାସ୍ତ୍ର କହୁଛନ୍ତି ଯେଭଳି ଜଙ୍ଗଲକୁ ଯାଇ ଭୟଙ୍କର ପରିସ୍ଥିତିରେ ଆମେ ସିଂହର ଶରଣ ନେଇକି ଭେଡ଼ିଆର ଶରଣ ଯିବା ଶିଆଳର ଶରଣ ଯିବା ସିଂହ ଭୟରୁ କଣ ଶୃଗାଳାଙ୍କୁ ରକ୍ଷା କରିପାରିବ ଏ ସଂସାର ଭୟରୁ କଣ ଆମେ ଯାହା ଉପରେ ଆଶ୍ରୟ ଦେଇଛି ଆମକୁ ରକ୍ଷା କରିପାରିବେ ନର୍ମାଲି ଅଦର ଲିଭିଂ ଟୁ ଅଦର ଲିଭିଂ ବିଙ୍ଗସ୍ ଅର୍ ଡେଲିଗଡ୍ସ ଲିଭିଂ ଫର୍ ଦି ଡେଲିଭରାନ୍ସ ଫ୍ରମ୍ ଡେଞ୍ଜର ସେ କୌଣସି ବ୍ୟକ୍ତି ପ୍ରତି ଆସକ୍ତି ହେବନି ବ୍ୟକ୍ତିକୁ ସୁରକ୍ଷା ମାଗିବାନି ଭଗବାନଙ୍କର ଏ ଦେବତାମାନଙ୍କୁ ସୁରକ୍ଷା ମାଗିବାନି ବା କାହାର ସୁରକ୍ଷା ମାଗିବନି ବିପଦରୁ ମୁକ୍ତ ହେବା ପାଇଁ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଦି ହୋଲ୍ ଫ୍ୟାମିଲି ଲାଇଫ୍ ଅଫ୍ ପାଣ୍ଡବସ୍ ପାଣ୍ଡବମାନଙ୍କ ଜୀବନରେ ଏଟା ଗୋଟେ ବଡ ଚରିତ୍ର ଥିଲା ସେମାନେ ଯେତେ ଯେତେ ଏପରେ ଆସିଛି କେବଳ ଭଗବାନଙ୍କ ଉପରେ ଭରସା କରିଛନ୍ତି ତାଙ୍କ ଜୀବନ ଏଟା ଗୋଟେ ଚାବିକାଠି ସଫଳତାର ଚାବିକାଠି ଯେତେ ବିପଦ ଆସିଛି କାହାର ସମଜାଇ ନାହିଁ ଆଉ ନିଜର ବଳ ପରାକ୍ରମ କି ମଧ୍ୟ ଦ୍ରୌପଦୀର ବିଭତ୍ସର ବେଳେ ସେ କୁରୁସଭାର 2,000,000 ବ୍ୟକ୍ତି ଥିଲେ କିନ୍ତୁ ଗୋଟିଏ ଧନୁ ସେଠି ରିଜର୍ଭ ଥିଲା କାହାର ଗାଣ୍ଡିବ ଧନୁ ସେ ଗୋଟିଏ ଧନୁ 2,000,000 ସହିତ ଏ ସୃଷ୍ଟି ଧ୍ୱଂସ କରିବାର ଶକ୍ତି ଅଛି ପାଶୁପତି ଅସ୍ତ୍ର ଶିବଜୀ ଖୁସି ହେଇଯାଇଥିଲେ କାହାକୁ ଅର୍ଜୁନଙ୍କୁ ସେ ଚାହିଁଲେ ପ୍ରୟୋଗ କରିପାରୁନା ସେ ରିଜର୍ଭ ରଖିଛନ୍ତି ଲଗେଇ ନାହାନ୍ତି ବୁଦ୍ଧି କାରଣ ସେମାନେ ଭଗବାନଙ୍କ ଉପରେ ଶରଣା ରଖିଛନ୍ତି ପ୍ରଭୁଙ୍କ ଉପରେ ଇ ବାସ୍ତବିକ କଥା ଭକ୍ତିରେ ଯଦି ସୂକ୍ଷ୍ମ ରହସ୍ୟକୁ ଯାଇଯିବ ଆମ ସଂସାର ଆମକୁ ନ୍ୟାୟ ଦେଇପାରିବ ସଂସାର କାହାକୁ ନ୍ୟାୟ ଦେଇନି ଯଦି ଆମେ କୁହାଯିବ ମତେ ଜଣେ ଅନ୍ୟାୟ କରୁଛି ଆମକୁ ଯଦି ଅନ୍ୟାୟ କରୁଛି ପ୍ରକୃତରେ ସମସ୍ତଙ୍କର ଗୋଟିଏ ଦରବାର ସେ ହେଉଛି ରାମ ଦରବାର ସେ କୃଷ୍ଣଙ୍କର ଦରବାର ଦଣ୍ଡ ମଣିଷକୁ ଯଦି ଦେଇପାରିବେ ଦଣ୍ଡ ଦେବାର ଅଧିକାର କେବଳ ଭଗବାନଙ୍କର ଅଛି ମନୁଷ୍ୟ ଦଣ୍ଡ ଦେଉଛି ବାସ୍ତବିକ ତାର ଶୋଧନ ଯେମିତି ପ୍ରତିକ୍ରିୟା ହେଉଛି କିନ୍ତୁ ଭଗବାନ ଯାହାକୁ ଦଣ୍ଡ ଦେବେ ସେ ଦଣ୍ଡରେ ତାର ଶୋଧନ ହେବ ତା କର୍ମଫଳ ଧ୍ୱଂସ ହେବ ତାର ଚିତ୍ତ ପରିବର୍ତ୍ତନ ହେବ ସେଥିପାଇଁ ସାଧୁମାନେ କଣ କରନ୍ତି ନା ସବୁ ସହିଯାନ୍ତି ଠିକ୍ ଅଛି ତା ଆମର ସେ ଗୁଣ ନାହିଁ ତାଙ୍କର ଧୈର୍ଯ୍ୟ ନାହିଁ ଆମ ଭକ୍ତିର ଅଗ୍ରଗତି କରେନି ସାଧୁ କୃପା ଲାଭ କରେନି ସେ ବ୍ୟତିବ୍ୟସ୍ତ ହେଇଯାଉଛି ପ୍ରକୃତରେ ଦଣ୍ଡ କେବଳ ମନୁଷ୍ୟ ନେଇଛନ୍ତି, ଯଦି ଆମକୁ କିଏ ଦଣ୍ଡ ଦେଉଛନ୍ତି ସହି ହେବା କଥା, ପାଣ୍ଡବମାନେ ସହିଗଲେ, ସମନ୍ୟାକୁ ସହିଗଲେ, ବିଜୟ କାହାର ହେଲା? ପାଣ୍ଡବମାନଙ୍କର, ସେ ଧୈର୍ଯ୍ୟରକ୍ଷା କରିଥିଲେ। ତେଣୁ ଯିଏ ସୁତ ଭକ୍ତ ସେ କାହାର ସଚେ ଚେଷ୍ଟି ଗୋଟି ଅଲସୋ ନେଭର ୱାଣ୍ଟସ୍ ଦି ଲର୍ଡ ଫର ହେଲ୍ପ ବଟ୍ ଦି ଲର୍ଡ ଆଉଟ୍ ଅଫ୍ ହିଜ୍ ଓନ୍ ଆକର୍ ଆନ୍ସିୟସ୍ ଟୁ ହେଲ୍ପ ହିମ୍। ଏପରି ସତୀତ୍ୱ ପରାୟଣ ଏକ ନିଷ୍ଠ ଭକ୍ତ ସେ ଭଗବାନଙ୍କୁ ହିଁ ସୁରକ୍ଷା ମାଗେ, କାହାକୁ ମାଗେ? ଭଗବାନଙ୍କୁ ହିଁ ସୁରକ୍ଷା ମାଗେ ନା, ସେ ସହି ପାରୁନି। କିନ୍ତୁ ଭଗବାନ ନିଜ, ଭଗବାନ ନିଜ ତରଫରୁ ଓନ୍ ଆକର୍ ଇଜ୍ ଆନ୍ସିୟସ୍ ଟୁ ହେଲ୍ପ ଦେବି ବୋଲି, ତାଙ୍କ ତରଫରୁ ସେ ସବୁବେଳେ ଜାଣି ମୋ ଭକ୍ତଙ୍କୁ ସୁରକ୍ଷା ଦେବି। କାରଣ ଭଗବାନଙ୍କର ଗୋଟିଏ ବ୍ରତ ଆଜି ପର୍ଯ୍ୟନ୍ତ ପାଳନ କରୁଛନ୍ତି, ରାମଚନ୍ଦ୍ର ମହାପ୍ରଭୁ ଅବତାରରେ ଗୋଟିଏ କହିଲେ ହସ୍ତ ଧରିକି, ଏଇଟା ହଉଛି ମୋର ବ୍ରତ ମମ ସକୃତୈବ ଭବାନ୍ନ, ମୁଁ ଏଇଟା ଆଜିଠୁ ବ୍ରତ ନଉଛି। ଯିଏ ମୋର ସମସ୍ତେ ସୁଖୀ ଭାବୁଛନ୍ତି, ପ୍ରଭୁ ଆପଣ ବିଭୀଷଣଙ୍କୁ ସୁରକ୍ଷା ଦେବା ପାଇଁ ବ୍ରତ ନେଇଗଲେଣି, ଅଭୟ ଦେବ ଦେବେ ବୋଲି ଜାଣିଛନ୍ତି ତାର ଦୋଷ ଅଛି। ରାମଚନ୍ଦ୍ର ମହାପ୍ରଭୁ କହୁଛନ୍ତି ମିତ୍ର ଭାବେ ସମ୍ପ୍ରାପ୍ତ, ମୁଁ ବା ତାଙ୍କୁ ମିତ୍ର ଦୃଷ୍ଟିରେ ଦେଖିଲି, ତାର ଯୋଉ ଦୋଷ ଗୁଡିକ ଅଛି ମୋଟେ ଦେଖିଲି, ମୁଁ ଗୋଟେ ଦେଖିଲି ଭଗବାନ ଯାହାକୁ ଗ୍ରହଣ କରିଦେଲେ ତା ଦୋଷ ଦେଖିଲି, ପୋତନାର ଦୋଷ ଦେଖିଲେ। ଯଦି ଭଗବାନ ପୋତନାର ଦୋଷ ଦେଖିଥାନ୍ତେ, ସବୁଠୁ ଭଗବାନ ପ୍ରଥମ ଅବତାର ପ୍ରଥମ ଲୀଳାରେ ଭଗବାନ ଦେଖେଇଲେ, କାହିଁକି ସୁଖ ଆସିବେ କଥା, କାହିଁକି ସୁଖଦେବ ଭଳି ଜ୍ଞାନୀ ବ୍ରହ୍ମନିଷ୍ଠ ବ୍ୟକ୍ତି ଆଜି କୃଷ୍ଣ ଭଜନ କଲେ? ସବୁଠୁ ଦୁଷ୍ଟକୁ ସବୁଠୁ ବଡ଼ କରୁଣା ଏ କୃଷ୍ଣ ଅବତାର। ପ୍ରଥମ ଛଅ ଦିନରେ ପ୍ରଥମ ଭେଟ ହେଲା କାହା ସହିତ, ଭୂତଣା ସହିତ, ଯିଏ ଅତି କ୍ରୁର ତା ପ୍ରତି ଅତି ଦୟା ଭଗବାନ। ଏଭଳି ଅବତାର କିଏ ଅଛି, ଏଭଳି ଅବତାର କିଏ ନା, ଯିଏ ସତୀ ବାସ୍ତବିକ ସତୀତ୍ୱ ପରାୟଣ ବା ଏକନିଷ୍ଠ ଭକ୍ତ ସେ କାହାର ସୁରକ୍ଷା ଯିବ, ଏଥିପାଇଁ ତାକୁ ସତୀ ବୋଲି କୁହାଗଲା। ଆଉ ଦ୍ୱିତୀୟ ସତୀର ଅର୍ଥ କୁନ୍ତି ସତୀ ହେଇଥିଲେ, କାରଣ କେହି କହିପାରନ୍ତି କୁନ୍ତିଙ୍କ ତ ଏ ପୁତ୍ରମାନେ ଯୋଉ ଜନ୍ମ ହେଲେ ସେମାନଙ୍କ ଦେବତାମାନଙ୍କ ଦ୍ୱାରା ଜନ୍ମ ହେଇଛନ୍ତି ସ୍ୱାମୀ, ଆଉ ସ୍ୱାମୀ ଥିଲାବେଳେ ସ୍ୱାମୀ ତାଙ୍କୁ କହିଛନ୍ତି ଦେବହୂତି ବିଦ୍ୟା ପ୍ରାପ୍ତ ହେଇଥିଲେ କୁନ୍ତି ଦୁର୍ବାସାଙ୍କୁ, ଏତେ ସୁନ୍ଦର ବ୍ୟବହାର। ଆଜି ଯେଉଁ ଯେଉଁ ନାରୀମାନେ ଯେଉଁ ଯେଉଁ ପୁରୁଷମାନେ ଆଜି ସଫଳତା ଜୀବନରେ ପାଇଛନ୍ତି, ତମେ ସାଧୁ କରୁନାରୁ ତାର ବଡ଼ ଜିନିଷଟା ଦେଖିବେ, ଦୁର୍ବାସା ଋଷିଙ୍କୁ କୁନ୍ତି ଦେବୀ ପ୍ରସନ୍ନ କରିଦେବେ। ସୁରସେନଙ୍କର କନ୍ୟା ଥିଲେ ନା, କୁନ୍ତି ଘୋଷ ତାଙ୍କର ବନ୍ଧୁ ଥିଲେ, ତାଙ୍କୁ ଦେଇଦେଇଥିଲେ, କିନ୍ତୁ ଏତେ କନ୍ୟା ବେଳେ ଏତେ ସୁଶୀ, ତାଙ୍କର ଏତେ ସୁନ୍ଦର ବ୍ୟବହାର, ଦୁର୍ବାସା ବେଳେ ଋଷି ଖୁସି ହେଇଯାଏ, ତାଙ୍କୁ ଖୁସି ବୁଝା ବହୁତ କଷ୍ଟ, କିନ୍ତୁ ସେ ଖୁସି ହେଇଯାଏ, କହିଲେ ମା ମୁଁ ତ ଗୋଟେ ଦେବହୂତି ବିଦ୍ୟା ଦେବି, ମନ୍ତ୍ର ଦେବ, ଦେବହୂତି ମନ୍ତ୍ରରେ ତୁମେ ଯେଉଁ ଦେବତାକୁ ଚାହିଁବ ଆହ୍ୱାନ କରିପାରିବ ଏବଂ ତାଙ୍କ ଉପରେ ଫଳ ପ୍ରାପ୍ତ ହେଇପାରିବ। ଏ ବିଦ୍ୟା ସେ ପ୍ରାପ୍ତ ହେଇଥିଲେ, କିନ୍ତୁ ଆଜି ଯେତେବେଳେ ପଣ୍ଡୁ ଅଭିଶାପ ପ୍ରାପ୍ତ ହେଲେ, କୁନ୍ତି ବି ସାଙ୍ଗରେ ଥିଲେ, ପଣ୍ଡୁ କହୁଛନ୍ତି କେତେ ସୁଶୀଳ ନାରୀ ଦେଖ, ହେଲେ କୁନ୍ତି ମୁଁ ଚାଲିଯିବି, ତୁମର କି ପୁତ୍ର ନାହାନ୍ତି, ତୁମେ ଦେବତାମାନଙ୍କୁ ଆହ୍ୱାନ କର। କହିଲେ ନାହିଁ ସ୍ୱାମୀ ଠାଉ ଠାଉ ମୁଁ ଯଦି ଦେବତାମାନଙ୍କୁ ଆହ୍ୱାନ କରିବି ତାହେଲେ ମୁଁ କ'ଣ ହେବି, ଅସତି ହେଇଯିବି। ପାଣ୍ଡବି ଶାସ୍ତ୍ରଜ୍ଞ କହିଲେ ଦେଖ ଦେବତାମାନେ ପ୍ରତି ବ୍ୟକ୍ତିର ଶରୀରରେ ଅଛନ୍ତି, ଆମର ପ୍ରଥମ ସାକ୍ଷୀ ହେଲେ କୁହାଯିବ ପରମାତ୍ମାଙ୍କ ସହିତ ଦେବତା, ସେଥିପାଇଁ ସଂସାର ଦେଖନ୍ତୁ ଯେତେ ଦେବତା ଭୁଲ କାମ ଲୋକମାନେ କହୁଛନ୍ତି ଧରା ପଡ଼ିଯାଉଛନ୍ତି। ଏ ମୋବାଇଲ ଧରୁନି ଲୋକମାନେ କହୁଛନ୍ତି ବର୍ତ୍ତମାନ ଚୋର ଧରା ପଡ଼ିଗଲା ମୋବାଇଲ ଦ୍ୱାରା, ତାର ସିମ୍ ଦ୍ୱାରା, ନାଇଁ 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 ସେ ସିମ୍ରେ ଏଠି ଯାଇଥିଲା ସେଠି ଧରା ପଡ଼ିଲା, ସେଠି ଯାଇଥିଲା, ନାଇଁ ନାଇଁ ପରମାତ୍ମା ଅଛନ୍ତି, ପରମାତ୍ମା କେମିତି ଧରା ପକାଉଛନ୍ତି, ସେ ଯେଉଁଠି ଯାଇକି ସିମ୍ ତାକୁ ଚେଞ୍ଜ କରିବ ସେଇ ପରମାତ୍ମା ସିମ୍ ଚେଞ୍ଜ କରିଦେବ ଆଡ୍ରେସ୍ କଥା ଯିବ, ସେତେବେଳେ ସେ ଓଲଟା କଥା କହିବ, ସେଠି ଆଉ ଜଣେ ପରମାତ୍ମା ଅଛନ୍ତି ତାକୁ ଦେବେ, ସେ ତ ପରମାତ୍ମା, ସେ ତାକୁ କନ୍ଭିନ୍ସ କରିବ ଲୋକ ଡାଉଟ୍ କଥା କୁହ, ତା ସିମ୍ ଯେତେବେଳେ ଧରା ପଡ଼ିବ କେଉଁଠୁ ଆଣିଦେଲୁ ନା ଏଇ ଦୋକାନଟା, ସେତେବେଳେ ସାକ୍ଷୀ କେଦେବ ନା ସେଇ ପରମାତ୍ମା ଦେଇଥିଲେ, ହଁ ଇଏ ମିଛ କଥା କହିଲେ ଫଲ୍ସ ଆଡ୍ରେସ୍ ଦେଇଥିଲେ, ଏ ଫଟୋ ଦେଇଥିଲା। ସଂସାରରେ ଯେତେ ଭୁଲ କାମ ଧରୁଛନ୍ତି ଭଗବାନ ଧରୁଛନ୍ତି, ଦେବତା ଧରୁଛନ୍ତି, ଦେବତାମାନେ ସାକ୍ଷୀ ହୁଅନ୍ତି। ଦେବତାମାନେ ଯଦି କେହି ବି ଚାହେଁ ମୁଁ ଫାଙ୍କି ଦେଇଛି ବୋଲି ଦେବତାମାନେ ତାର ମନ ଉପରେ ପ୍ରଭାବ ଦିଅନ୍ତି, ମନରେ ଚନ୍ଦ୍ରମା ଅଛନ୍ତି, ଶାନ୍ତ ଲୋକ ତାଙ୍କୁ ବୁଝେଇଛି ନାହିଁ ସେ କାମଟା କରୁଛୁ, ସେଥିପାଇଁ ମନ ସବୁବେଳେ ବିଚାର ଚାର, ମନ ହିଁ ଧରା ପକେଇ ଦିଅନ୍ତି, দেখুন গোটে ভুল কাম করেছেন আপনার সে লোক পচারি দিবেন মন সাংে সাংে কারণ মন তো হচ্ছে শুদ্ধ চন্দ্রমা সে ভাই কিন্তু যেহেতু ভুল কর্ম করেছি সে আগে সংশয় করলে সে ধরলে হ্যাঁ এ ভুল কথা করেছি কুন্দিকে সেই কথাই কহিল দেখ দেবতা মানে স্বরের যেহেতু অনেক তুমি দেবতা মানুষ আহ্বান কলে তো আদেশ দিয়েছি আমি ডাক কুন্দি আদেশ প্রাপ্ত হই আ গোটে সুন্দর যুক্তি দেলে যদি তুমি অসতি হব তাহলে তুমি মন্ত্র ডাকলে আমি দেবতা মানে আসবি দেবতা মানে কোণ অসতি নারী পাখি আসবে দেবতা মানে কোণ অসৎপূর্ত হস্ত কিছু গ্রহণ করবে তাঁর যজ্ঞাদি কর্ম যে আমিষ ভোজন করছেন নিশা খাওছেন যে পিতামাতার সেবা করু না দেবতা মানে তাঁর হাতে কিছু গ্রহণ করবে কারণ দেবতা মানুষ গোটিয়ে লক্ষণ হল ধর্মপ্রিয় ধার্মিক সেবা সে কদাপি গ্রহণ করবে তেমন তুমি গোটে কাম কর তুমি ডাক সমস্ত ডাকলে পাঁচ নিজ তিনোটি তিন জন দেবতা ডাকলে ধর্মরাজ ডাকলে যুধিষ্ঠির আসলে বায়ুদেব ডাকলে ভীমসেন আসলে আন্দ্রকে ডাকলে অর্জুন আসলে দেখুন কিভাবে কিভাবে নারী মানুষ শিক্ষা কিভাবে সে স্বামী কুন্তি তুমি বিদ্যা প্রাপ্ত হয়েছ কিন্তু মাদ্রী কোন বিদ্যা প্রাপ্ত হয়েছে কি তুমি সন্তান প্রাপ্ত হব মাদ্রী দুঃখিত হবে যদি সে বিদ্যা প্রাপ্ত হয় না তুমি পুত্র দুইটা পুত্র দিও ঈর্ষা সাধারণ নারী মানে ঈর্ষা ভাগবতের যে নারী মানুষ প্রসঙ্গ আসছেন সে সংসার মৌড়মণি কুন্তি বহুত আনন্দরে ডাকিলে মু এভাবে দুইটি পুত্র কামনা করছি যে অতি সুশীল হয়েছে কারণ মো পুত্র যদি কিছু গন্ডগোল করলে মু অটকে দেবি কিন্তু মাদ্রীঙ্কর পুত্র মানে সুশীল ন হলে মাদ্রী কষ্ট দেবে সে অশ্বিনী কুমার কু ডাকলে দুইজন অশ্বিনী কুমার আসলে কাহু দেলে নকুল সহদেব আর নকুল সহদেব গোটে স্বভাব মর্যাদা স্বভাব কোমল স্বভাব কুন্তি চাহুলে মাদ্রী মো ঠার কোমল পুত্র প্রাপ্ত হব যে মাদ্রী সুখী দেবে কারণ মাদ্রী আর কুন্তি ভিতরে মাদ্রী দেখা দরকার মো পুয়া এইভাবে সহজে কারণ সে সত্যি হয়ে না সত্যি তো হয়ে সে সত্যি হি বাস করি মাদ্রীটা মানিলে কে কুন্তি তার দুই জন ঝগড়া লাগলো না ইয়ে কুছি মো সত্যি হবি সে কুছি মো সত্যি হবি মাদ্রী কুছি মোর অপরাধ পাই স্বামী আজ মৃত্যু বরণ করছেন মু সত্যি হয়ে কুন্তি কে না মু বড় রাণী মু সত্যি হয়ে স্বামী প্রতি কিভাবে তাঁর নিষ্ঠা লা কিন্তু মাদ্রীঙ্কর সতীত্ব কুন্তিঙ্কর নিষ্ঠাকে পরিবর্তন করেদেব তাহলে নানি দিদি মোর ভেদ দৃষ্টি অছি মু যদি বঞ্চিকি রয়ে পাণ্ডু বংশর কলঙ্ক পাণ্ডব বংশর নিষ্কলঙ্ক যে পাণ্ডু বংশ আছে কলঙ্ক আসবে না কন না তোমার তিন পুয়া মোর দুই পুয়া নিশ্চিত ভেদ টিকে দেখিবি কিন্তু মু আপনার নিকট সুগুণ দেখুছি দেখুন জন নারী কত মহিষী মহিলা সে বাস্তব সে ভগবানের ভক্ত সরধর্ম নতুন সে কুমার দিদি তুম নিকট সুগুণ মু দেখুছি মো সতীত্ব হয়ে গেলে সতী মো দেহ ত্যাগ করার পরে মো পুয়া তুম ভিতরে তুমি কদায় ভেদ দেখবে সেতু মো সতীত্ব হয়ে যাওয়া কথা মো সতী সতীত্ব বরণ করার কথা কিন্তু বহুত খুশি হলে যেহেতু আমার বংশর পরম্পরাকে রক্ষা পাই তুমি এই কথাটি কৌ ঠিক আছে তুমি সত্য সে পৃথাশতি প্রায় অভিমুখম কৃষ্ণ কৃষ্ণ প্রস্তুত হয়েছেন যাওয়া ইদম আহ এ কহিলে কন কহিলে শ্রী কুন্তি উবাচ নমস্যে পুরুষত্বাদম ঈশ্বরে প্রকৃতে পরম অলক্ষ্যা সর্বভূতানাম অন্তর্বহীয়স্থিতম ভাগবত স্তুতি কেবল টিকাটি গুণরে পর্যবেসিত পূর্ণ ভগবানের কৃপা কুন্তি মহারাণীর কৃপা ভগবানের কৃপার আশ্রয় যে আমি কিছু কহিবা কেন এই প্রতি শব্দরে আচার্য জন টিকা নেই নমস্যে আজ জীবনের গোটি অদ্ভুত ভগবান শ্রীকৃষ্ণ দেখছেন কোন হবে তাঁর মাউস না পিউসি পিউসি ঠিক পিউসি মো সম্বন্ধে জ্ঞান বলছি କିଛି ସମୟ ପୂର୍ବରୁ ପିଉସୀ ମାଙ୍କୁ ପ୍ରଣାମ କରିକି ଆସିଛନ୍ତି କୃଷ୍ଣ, ରଥରେ ବସିବା ପୂର୍ବରୁ ପ୍ରଣାମ କରିଛନ୍ତି କିଛି ସମୟ ପୂର୍ବରୁ। ଭଗବାନଙ୍କର ଏତେ ସୁଶୀଳ ସ୍ୱଭାବ, ଆମେ ଭକ୍ତ ହେଲେ ଗୋଟିଏ କଥା ମନେ ରଖିବାକୁ ପଡିବ, ଆମେ ଭକ୍ତିମାନ ହେଲେ ବି ଆମଠୁ ବୟସରେ ଯିଏ ବଡ ତାଙ୍କୁ ପ୍ରଣାମ କରିବାକୁ ପଡିବ। ବୟ ଦୃଷ୍ଟିରୁ ପ୍ରଣାମ କରାଯିବ, ଭକ୍ତି ଦୃଷ୍ଟିରୁ ପ୍ରଣାମ କରାଯିବ, ଆମଠୁ ଯିଏ କନିଷ୍ଠ ତାକୁ ହିଁ ପ୍ରଣାମ କରାଯିବ। ଯଦି ଭକ୍ତିମାନ ସୁଖଦେବ ହରିସଭାକୁ ଚାଲି ଆସିଲେ, ସୁଖଦେବ ହରିସଭା, ସୁଖଦେବ ହରିସଭାକୁ ଆସିଲା ପରେ ସାଙ୍ଗେ ସାଙ୍ଗେ ସମସ୍ତେ ଉଠି ତାଙ୍କୁ ପ୍ରଣାମ କରୁଛନ୍ତି, ପ୍ରଣାମ କର ସ୍ୱାଗତ ଜଣାଉଛନ୍ତି, ଅଲଗା ମାନେ ପ୍ରଣାମ କରୁଛନ୍ତି। ବ୍ୟାସ ନାରଦ ସେମାନେ ଦଣ୍ଡାୟ ମାନୁଛନ୍ତି, ଭକ୍ତି ଲୋକ ସମ୍ମାନ ଦଉଛନ୍ତି, ଲୌକିକ ବିଚାର ପ୍ରଣାମ କରୁନାହାନ୍ତି, ଭକ୍ତି ଦୃଷ୍ଟିରୁ ଠିଆ ହେଇଯାଉଛନ୍ତି। ଅଦ୍ଭୁତ କଥା, ଭଗବାନଙ୍କର କେତେ ସୁନ୍ଦର ସ୍ୱଭାବ, ପ୍ରଣାମ କରୁଥିଲେ, ଯେ ପ୍ରଣାମ କରିକି ଆସି ରଥରେ ବସିଛନ୍ତି, କୁନ୍ତିରେ ବି ଏଇ ଘଟଣାଟାକୁ ଦେଖିଦେଲେ, ତାଙ୍କ ଅର୍ଥରେ ଧୈର୍ଯ୍ୟ ଚାଲି ଆସିଲା, ଭଗବାନ କଣ କରୁଛନ୍ତି, ଆମ କଣ ଏ ବିଷୟରେ ବୁଡ଼େଇ ଦେବେ ନା କଣ, କେବଳ ମୋ ପୁତ୍ର ମାନେ ସିଂହାସନରେ ରୁହନ୍ତୁ, ସିଂହାସନରେ ରହିବେ, ବିଷୟକୁ ଭୋଗ କରିବେ, ଏଇଥିପାଇଁ କଣ ପ୍ରଭୁଙ୍କ ରାଜାକୁ ଯଦି ଠକି ଦେଇ ଆମେ ଚାଲିବା ପାଇଁ ଚାହୁଁଛନ୍ତି ନା କଣ, କାରଣ ଆମ ବଂଶକୁ ସୁରକ୍ଷା ଦେଉଛନ୍ତି ବହୁତ ବିଷୟ ଭୋଗ କରିବା ପାଇଁ। କିନ୍ତୁ ଭଗବାନଙ୍କର ଯୋଉ ଐଶ୍ୱର୍ଯ୍ୟ ତାଙ୍କୁ ପ୍ରେରଣ କରୁଛି, ତାତ୍କାଳିକ ଶ୍ରୀକୃଷ୍ଣ ସର୍ବକୃ ତ୍ୟାଗନ୍ତି ହୁରି ଭଗବତ ଉଦିତାସ୍ୟ ମହାଶ୍ୱର୍ଯ୍ୟ ମେଘମ ସୋଡ଼ ଅପାରୟନ୍ତି ଇତି ସ୍ତୁତି। ମହା ଐଶ୍ୱର୍ଯ୍ୟ ତାଙ୍କ ଅନ୍ତର ଭିତରେ ଆସିଲା ଭଗବାନଙ୍କ ପ୍ରତି, କାରଣ ଦ୍ୱାରକା ପାର୍ଷଦମାନଙ୍କର ଦୁଇଟି ଲକ୍ଷଣ କଣ, ଐଶ୍ୱର୍ଯ୍ୟ ପ୍ରଧାନ ମାଧୁର୍ଯ୍ୟ ହୀନ, ଐଶ୍ୱର୍ଯ୍ୟ ବେଶୀ କାନ୍ଦ, କିନ୍ତୁ ବୃନ୍ଦାବନରେ ଓଲଟା, ମାଧୁର୍ଯ୍ୟ ପ୍ରଧାନ ଐଶ୍ୱର୍ଯ୍ୟ ହୀନ, ବୃନ୍ଦାବନରେ ଜୁହାର ଫୁହାର ନାହିଁ, ବୃନ୍ଦାବନରେ ଭଗବାନ ଜୁହାର ମାନେ ବାଡ଼ି ଲାଠି ବାଡ଼ି, ଏମିତି ଏମିତି ଭଗବାନ ଶ୍ରୀକୃଷ୍ଣ ଦୃଷ୍ଟ ହେଲା ବେଳେ ଗୋପୀମାନେ ତାଙ୍କୁ ବାନ୍ଧିବା ପାଇଁ ଜାଗା ନ ପାଇଲେ, ଭଗବାନ କେତେ ଥର ବନ୍ଧା ହେଇଛନ୍ତି, ଗୋପୀମାନେ ତ ପିନ୍ଧନ୍ତି ସବୁ ଡ୍ରେସ କଣ କୁହନ୍ତି, ଓରଡ଼ି ପକାନ୍ତି, ସବୁ ଓରଡ଼ିରେ ବାନ୍ଧି ପକାନ୍ତି, ପ୍ରଣାମ ପ୍ରଣାମ ଭଗବାନଙ୍କ ନାହିଁ, ପୁରା ମାଧୁର୍ଯ୍ୟ ପ୍ରେମ, ସେଠି ଭଗବାନ ବହୁତ ଖୁସି ହେଉଛନ୍ତି। ଦ୍ୱାରକା ପାର୍ଷଦ ମାନେ ଯେତେବେଳେ ଐଶ୍ୱର୍ଯ୍ୟ ଜ୍ଞାନ ଉଦିତ ହବ, ପ୍ରାୟ ଐଶ୍ୱର୍ଯ୍ୟ ଜ୍ଞାନ ପ୍ରାଧାନ୍ୟ ଥାଏ, ମାଧୁର୍ଯ୍ୟ ଜ୍ଞାନ କମ ଥାଏ, କିନ୍ତୁ ବର୍ତ୍ତମାନ ଯୋଉ ପିଲାଟାକୁ ଦେଖିଲେ ଉତ୍ତରାଙ୍ଗର ସୁରକ୍ଷା ବାନ୍ଧମାନଙ୍କ ସୁରକ୍ଷା କୁନ୍ତିରେ ପ୍ରଥମ ମୁଖରୁ ବାହାରି ପଡ଼ିଲା, ନମସ୍ୟ ନନୁ କନିଷ୍ଠ ମାନ, ସିଦ୍ଧ ସ୍ୱାମୀ ଟୀକା କରୁଛନ୍ତି, ନନୁ କନିଷ୍ଠ ମାନ କଥା ନମସ୍କାର, ମୁଁ ତ ଆପଣଙ୍କ ବୟସର ସାନ କଥା ମୋତେ କାହିଁ ପ୍ରଣାମ କରୁଛନ୍ତି, ମୋର ଭାଇର ପୁଅ ବା ଭାଇର ମୋତେ କଣ ପ୍ରଣାମ କରୁଛନ୍ତି, ମୁଁ ତୁମର ଭାଇର ପୁଅ ମୋତେ କାହିଁ ପ୍ରଣାମ କରୁଛ। କୁନ୍ତିଦେବୀ ବର୍ତ୍ତମାନ ଆଶ୍ଚର୍ଯ୍ୟ, ଭଗବାନ ଆଶ୍ଚର୍ଯ୍ୟ, ଆରେ କଣ ଏମିତି ହେଲା, କୁନ୍ତିଦେବୀ ମୋତେ ପ୍ରଣାମ କରୁଛନ୍ତି ନା ପୁରୁଷ, ମୁଁ ଆପଣଙ୍କୁ ମୋ ଭାଇର ପୁଅ ବୋଲି ଭାବୁଛି, ଆଗରୁ ଆପଣ କିଏ ପୁରୁଷ, ଆପଣ ପୁରୀରେ ଶୟନ କରନ୍ତି, ଭଗବାନ ଭଗବତ ଗୀତାରେ ଏକମାତ୍ର ମୁଁ ହଉଛି ପୁରୁଷ ବୋଲି କହିଲେ, କେମିତି କହିଲେ, ଅର୍ଜୁନ କହୁଛନ୍ତି ନା ଦଶମ ଅଧ୍ୟାୟରେ, ପରବ୍ରହ୍ମ ପରମଧାମ ପୁରୁଷ ପବିତ୍ରମ ପରମ ଭଗବାନ, ସେଇ ଶ୍ଳୋକରେ କହିଲେ ଆଦି ଦେବ ଅଜ ବିଭମ, ଚାରିଟି ବିଶେଷଣ ରହିଲା, ଆଦି ଦେବ ଅଜ ବିଭମ, ମୁଁ କିଭଳି ପୁରୁଷ, ମୁଁ ଆଦି ପୁରୁଷ, ଅଜ ପୁରୁଷ, ବିଭୁ ପୁରୁଷ, ଆଉ କଣ କହିଲେ, ଆଦି ଦେବ ଅଜ ବିଭୁ, ଭଗବାନ ସବୁବେଳେ ପୁରୁଷ, ଜୀବ ହଉଛି ନାରୀ ସ୍ତ୍ରୀ ଲିଙ୍ଗ, ଭଗବାନ ପ୍ରକୃତି, ନମସ୍ୟ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ପ୍ରଣାମ କାହିଁ କରୁଛନ୍ତି, ପ୍ରଣାମର ମୂଲ୍ୟ ଆପଣ ମହାପୁରୁଷ ଶିଖେଇ, ପ୍ରଣାମ କେମିତି କରାଯାଏ, ପ୍ରଣାମର କେବଳ ପ୍ରଣାମ କଥା କହିଲେ ଅଦ୍ଭୁତ ଅଦ୍ଭୁତ ଭାଗବତର ପ୍ରବଚନ ଅଛି, ପ୍ରଣାମ ଆଉ ଚୈତନ୍ୟ ମହାପୁରୁ ଶିଖଉଛନ୍ତି, ଗୁରୁଙ୍କ ନିକଟକୁ ଯାଇଛନ୍ତି, ଭଗବାନ ଶିଖଉଛନ୍ତି ପ୍ରଣାମ, ଯୋଉ ଭଗବାନ କରୁଛେ, ଇଏ ଲେଖିଲେ ନା ଆମର ବ୍ୟାସଦେବ ନାରଦୀୟ ପ୍ରଣାମ ଲେଖିଲେ, ଏକୋପି କୃଷ୍ଣସ୍ୟ କୃତ ପ୍ରଣାମ ଦଶ୍ୱାସମେଧାମୃଥେନା ତୁଲ୍ୟମ ଦଶ୍ୱାସମେଧି ପୁନରେତି ଜନମ କୃଷ୍ଣ ପ୍ରଣାମୀନ ପୁନର୍ଭବାୟ। ଭଗବାନଙ୍କ ପ୍ରଣାମ କରି ଏହି ମୂଲ୍ୟ ଭାଗବତର ସେ ସିଦ୍ଧାନ୍ତ କଣ, ପ୍ରଣାମ ଦୁଃଖ ସମାନ ତମ ନମାମି ହରିପ୍ରଣମ, ଗୋସ୍ୱାମୀ 88,000 ମନୁଷ୍ୟଙ୍କ ପାଖରେ ସବୁ ଲୀଳା ବର୍ଣ୍ଣନା କରି ଶେଷରେ କହୁଛନ୍ତି, ନାମ ସଂକୀର୍ତ୍ତନଂଯସ୍ୟ ସର୍ବପାପ ପ୍ରଣଶନମ୍ ପ୍ରଣମମ୍ ଦୁଃଖ ସମାନମ୍ ଗମନମାମି ହରିକ। ହରିଙ୍କୁ ପ୍ରଣାମ କରିଦେଲେ ଦୁଃଖ ଚାଲିଯିବ। କେଉଁ ଭାବରେ ଆଜ୍ଞା? ସବୁ ଲୀଳା କହିଲା ପରେ ହରିଙ୍କୁ ପ୍ରଣାମ ଉପରେ ଛାଡ଼ୁଛନ୍ତି। ନାମ ଆଉ ପ୍ରଣାମ, ପ୍ରଣାମର ଏତେ ବଡ ମୂଲ୍ୟ। ଦୁଃଖ ସମାନମ୍, ସଂସାର ଦୁଃଖ ନାଶ ହେଲେ ପ୍ରଣାମ କରି। ଏକୋପି କୃଷ୍ଣସ୍ୟ କୃତ ପ୍ରଣାମ। ବ୍ୟାସଦେବ ଗୋଟିଏ ଶ୍ଳୋକରେ ଦୁଇଟି କଥା ଲେଖୁଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ପ୍ରଣାମ, ଦଶାଶ୍ୱମେଧ ଦଶଟି ଅଶ୍ୱମେଧ କରିଥିବା ଅଭୂତ ସ୍ଥାନ କରିଥିବା ବ୍ୟକ୍ତିର ଫଳ ମିଳିବ। କିନ୍ତୁ ଏତିକି ଲେଖିଲା ପରେ ତାପରେ ଚିନ୍ତା କରିଲା, ଆରେ ମୁଁ ଭୁଲ କରିଦେଲି, ଦଶଟି ଅଶ୍ୱମେଧ ଜନ୍ମ, ଦଶଟି ଅଶ୍ୱମେଧର ଫଳପ୍ରାପ୍ତ ହୋଇଥିବା ବ୍ୟକ୍ତି ପୁନର୍ଜନ୍ମ ହେବ। କୃଷ୍ଣ ପ୍ରଣାମୀ ନ ପୁନର୍ଭବା। ଯିଏ ଭଗବାନ ଶ୍ରୀକୃଷ୍ଣଙ୍କୁ ମସ୍ତକରେ ଲଗେଇକି ପ୍ରଣାମ କରୁଛି, କଣ କହୁଛି? ପ୍ରଭୁ ମୁଁ ସଂସାର ଜନ୍ମ ଆପଣଙ୍କର ମୁଁ ଭୁଲି ଯାଇଛି, ଆପଣ ମୋତେ ସୁରକ୍ଷା ଦିଅନ୍ତୁ, ନିଜର କରି ନିଅନ୍ତୁ, ତାର ପୁନର୍ଜନ୍ମ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ପ୍ରଣାମ ଆଜ୍ଞା, ସଂସାର ଯେତେ ବଡ କାର୍ଯ୍ୟ ହେଉଛି ପ୍ରଣାମ ଚାଲିଛି। ଆପଣ ଦେଖନ୍ତୁ ଆଜି ଅଫିସରକୁ ଆପଣ ଯାଉଛନ୍ତି, ଅଫିସକୁ ଅଫିସରକୁ ପ୍ରଣାମ ନ କରନ୍ତୁ, ସେ ଆପଣଙ୍କୁ ନ କହିଲେ ତା ଅନ୍ତର ଭିତରେ ଗୋଟେ ଜିନିଷ ଆସିବ, ଭାଇ ପ୍ରଣାମ କରନ୍ତୁ। ଯାହାଙ୍କୁ ପ୍ରଣାମ କିଛି ଦିନ ପାଇଁ କରିବାକୁ ପଡିବ ତାକୁ ବି କରିବାକୁ ପଡୁଛି, କିଛି ସ୍ୱାର୍ଥ ପାଇଁ। କିନ୍ତୁ ଯିଏ ଆମର ସର୍ବସ୍ୱ ଉପକାର କରିଛନ୍ତି, ଯିଏ ଆମକୁ ସବୁବେଳେ ପୋଷଣ କରୁଛନ୍ତି, ଯିଏ ଆମର ସବୁ କିଛି ପ୍ରାଣନା, ତାଙ୍କୁ ପ୍ରଣାମ କଲାବେଳେ କର୍ତ୍ତବ୍ୟ ଦୃଷ୍ଟିରୁ ପ୍ରଣାମ କରୁଛି। ବେଳେବେଳେ ଆମେ ବିଚାର କରିବା ଏ ଶ୍ଳୋକ ଗୁଡିକ ପଢୁ, ଭଗବାନଙ୍କୁ ପ୍ରଣାମ କଲାବେଳେ କଣ ବ୍ୟାକୁଳତା ଆସୁଛି? ପ୍ରଣାମ ତ ଠାକୁର ମନ୍ଦିର ଖୋଲେ ପ୍ରଣାମ କରିବାକୁ ପଡିବ, ଦେହ ଯିବା କଥା ଖାଲି ପଡ଼ିଯିବା କଥା ଅନେକ ତାକୁ ଚାହିଦା। ପ୍ରଣାମର କେତେ ବଡ ମୂଲ୍ୟ ମହାପ୍ରଭୁ ଶିଖଉଛନ୍ତି ଗୁରୁଙ୍କୁ ଭେଟିଲା ବେଳେ। ଭଗବାନ ଶିଖଉଛନ୍ତି ଗୁରୁ ବୈଷ୍ଣବ ଭଗବାନଙ୍କୁ, ତୁଳସୀଙ୍କୁ, ଗୋମାତାଙ୍କୁ ଏଇଭଳି ଭାବରେ ପ୍ରଣାମ କରିବ। କେଉଁ ଭାବରେ ପ୍ରଣାମ କରିବ? ପତିତ ଲୋକ, ମୁଁ ଅଧମ ଲୋକ, ତୋତେ ଦୟା କର। ଏଇ ପ୍ରଣାମରେ, ଗୋଟିଏ ପ୍ରଣାମରେ ପୁନର୍ଭବା ନା ପୁନର୍ଭବା। ମହାପ୍ରଭୁ କେଶବ ଭାରତୀ ଭେଟିଛନ୍ତି, ଦେଖନ୍ତୁ ଗୁରୁଙ୍କ ପ୍ରତି ଭାବ ରଖି ବୋଲି ପ୍ରଣାମ କରୁଛନ୍ତି। ଏ ଭାବର କଥା ପଡ଼ିଲେ ବୋଲି ଏ କଥାଟା କୁହାଯାଉଛି, ପ୍ରଣାମ କଲାବେଳେ କେଉଁ ଭାବ ରହିବ?
ଦଣ୍ଡବତ ପ୍ରଣାମ କୋ ପ୍ରିୟା ପ୍ରଭୁ ତାନେ, ଦଣ୍ଡବତ ପ୍ରଣାମ କୋ ପ୍ରିୟା ପ୍ରଭୁ ତାନେ, କର ଯୋଡ କରି ସ୍ତୁତି କରେ ନାପନେ,
ବୈଷ୍ଣବଙ୍କୁ ଭଗବାନ ପ୍ରଣାମ କରିବା ହେଲେ ପ୍ରଥମେ ଦଣ୍ଡବତ କରିବାକୁ ପଡିବ। ମା ମାନେ ପଞ୍ଚାଙ୍ଗରେ ପ୍ରଣାମ କରିବେ, ପୁରୁଷମାନେ ଷଷ୍ଠାଙ୍ଗ ଦଣ୍ଡବତ କରିବେ। ଦଣ୍ଡବତ କରି ତାପରେ କଣ କରିବେ ନା ପ୍ରଣାମ କର ଯୋଡ଼ିକି ଭଗବାନ, ଭଗବାନଙ୍କର ହାତ ଖୋଲା କରି ଖାଇବା। ସବୁବେଳେ ପ୍ରଭୁଙ୍କୁ ଦର୍ଶନ କଲାବେଳେ ଦେଖିବେ, ଦେଖନ୍ତୁ ପ୍ରଭୁପାଦଙ୍କର ଫଟୋ ଗୋଟେ ଦେଖିଛନ୍ତି ଆପଣ? ବହୁତ ଫଟୋ ମୋ ପାଖରେ, କେତେ ହଜାର ଆଉ 5,000 ଫଟୋ ବି ଅଛି। ଆପଣ ଦେଖି ସବୁଠୁ ପ୍ରଭୁପାଦ ସୁନ୍ଦର ରାଜଲା ଏମିତି କଡ଼େଇ କମିଟି ଏମିତି ପ୍ରଣାମ କରୁ। ବିଦେଶରେ ମନ୍ଦିର ଖୋଲିବେ, ଆପଣ ପ୍ରଭୁପାଦଙ୍କ ପ୍ରଣାମ ତ ଦେଖିବେ ନାହିଁ, ବ୍ୟାସାସାଙ୍ଗ ଓହ୍ଲେଇ ଶିଷ୍ୟମାନଙ୍କୁ ବି ପ୍ରଣାମ କରୁଛନ୍ତି। କଣ କେଉଁ ଦୃଷ୍ଟିରେ ମୋ ଗୁରୁଦେବ ମାନଙ୍କୁ ଦେଇଛନ୍ତି? ଏ ବିଦେଶରେ ଆସି ଭଗବାନ କଥା କହୁଛି, ମୁଁ ସେ କେଶ ଭିଡ଼ିଓ ଦେଖୁଥିଲି, ପ୍ରଭୁପାଦ ପ୍ରଣାମ କରୁଛନ୍ତି, କାହାକୁ ବ୍ୟାସାସାଙ୍ଗ ଓହ୍ଲେଇ? ପ୍ରଣାମ ଦଣ୍ଡ ଏମିତି ସବୁବେଳେ ଭଗବାନଙ୍କ ଆଗରେ ଖୋଲା ହାତରେ ଠିଆ ହେବା, ଏ ଦମ୍ଭର ପରିଚୟ। ବଡ଼ ଲୋକ ଆଗରେ ଆମେ ହୀନ ଲୋକ, ହାତ ଯୋଡ଼ିକି ଠିଆ ହେବା, କର ଯୋଡ଼ି ଆଉ ସ୍ତୁତି କରା ହେବ ଭଗବାନ। ଯଦି କେହି କିଛି ସ୍ତୁତି ଶିଖିନି, କେବଳ ଗୋଟିଏ ସ୍ତୁତି ଯଥେଷ୍ଟ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଇ ସ୍ତୁତି ବାସ। ପ୍ରଭୁ ମୁଁ ଆପଣଙ୍କର, ଏ ରାଧି ହେଇ କୃଷ୍ଣ ମୁଁ ଆପଣଙ୍କର, ଆପଣଙ୍କ ଆପଣଙ୍କ ସେବାରେ ନିଯୁକ୍ତ କର, ଏ ପ୍ରଥମ ମହାପ୍ରଭୁ କହୁଛନ୍ତି ତାଙ୍କର ଗୁରୁଦେବଙ୍କୁ ପ୍ରଣାମ କଲାବେଳେ।
ଅନୁଗ୍ରହ ତୁମି ମୋରେ କର।
ଆପଣଙ୍କର ଯେଉଁ ଦୃଷ୍ଟି କେଉଁ ଦୃଷ୍ଟି ସଂସାର ଦୃଷ୍ଟି ଭୋଗ ଦୃଷ୍ଟି ଦେଖନ୍ତୁ ଆପଣ ଆପଣ ଯାହାକୁ ଦେଖିବେ ତା ନିକଟରେ କଣ ଅଛି ତା ରୂପକୁ ଦେଖିଲେ ବଢିଆ ରୂପ ହେଇଛି ନା ଭଲ ଡ୍ରେସ୍ ପିନ୍ଧିଲା ଏଇ ଧନୀ ଲୋକ ତ ସତେଜ ବିଶ୍ୱାସ ଆମେ ଯେ ଏଇ ସୁନ୍ଦର ଲୋକଟି ଆମ ସଂସାର ଦୃଷ୍ଟି ଭୋଗ ଦୃଷ୍ଟି ପ୍ରଭୁଙ୍କର ଦୃଷ୍ଟି କୃପା ଦୃଷ୍ଟି ଭଗବାନଙ୍କର ଦୃଷ୍ଟି କୃପା ଦୃଷ୍ଟି ପ୍ରଭୁଙ୍କ ଆଗରେ ପ୍ରଭୁ ଅନୁଗ୍ରହ କରନ୍ତି ଦୟା କରନ୍ତି ଜଗନ୍ନାଥଙ୍କ ପ୍ରତି ବିଶାଳ ବିଶାଳ ଚକ୍ଷୁ ପ୍ରଭୁ ମହାପ୍ରଭୁ ଠିଆ ହେଇ ଦିନମାନ ଦର୍ଶନ କରୁଥିଲେ ଗୋବିନ୍ଦ ପଚାରି ପ୍ରଭୁ ଉପରବେଳା ଭୋଗ ଲାଗିଲାଣି ସକାଳୁ ଆସିଛନ୍ତି ଚାଲନ୍ତୁ ପ୍ରଭୁ କହିବେ ଏତେ ଶୀଘ୍ର କେମିତି ଉପରବେଳା ଭୋଗ ହେଇଗଲା ଆଠ ଘଣ୍ଟାର ସମୟ ଗୋଟେ କ୍ଷଣବଳୀ ଚାଲିଛି ଭଗବାନଙ୍କର କୃପା ଅନୁଭବ କର ଭଗବାନଙ୍କୁ ବହୁତ ସମୟ ଚାହିଁଗଲା ଭଗବାନଙ୍କର ବିଗ୍ରହଙ୍କୁ ଭଗବାନଙ୍କର ଫଟୋକୁ ବହୁତ ସମୟ ଚାହିଁଗଲା ଗୋଟେ ସାଧନ ଆପଣ ଦେଖନ୍ତୁ ଚାହିଁକି ବୋଲି ଆପଣ ମନ ସେଠି ରହିବନି ଇନ୍ଦ୍ରିୟ ମାନେ ଯେତିକି ଭୋଗକୁ ଛାଡ଼ିଛନ୍ତି ଯେତିକି ପରିମାଣରେ ଚିନ୍ମୟତା ପ୍ରାପ୍ତ ହେଇଛନ୍ତି ସେତିକି ପରିମାଣରେ ଭଗବାନଙ୍କର ରୂପ ଭଗବାନଙ୍କର ନାମ ଭଗବାନଙ୍କର କଥା ସେତିକି ଭଲ ଲାଗିବ ଭଲ ଲାଗିବ ଆପଣ ଘଣ୍ଟା ଘଣ୍ଟା ଟିଭି ଦେଖିପାରିବେ କିନ୍ତୁ ଘଣ୍ଟା ଦଶ ମିନିଟ୍ ବିଗ୍ରହକୁ ଚାହିଁବେ ତାପରେ ଆଉ ଛାଡ଼ ଚିନ୍ମୟ ବସ୍ତୁ ତ ଜଡ ଆମର ଚକ୍ରେ ଜଡ ଜଡ ସହିତ ଜଡର ରେସିପୋକେସନ ଚାଲିଛି ଚିନ୍ମୟ ନିକଟ ଆମେ କଣ ପାଇଲା ଭଗବାନ ଆମକୁ କୃପା କରୁଛନ୍ତି ପବିତ୍ର ଆମ ଶରୀର ହବ ସୁଦାସ କଥା ମନେ ପଡିବ ସୁଦାସ ପଚାରିଲେ ନା ଶ୍ରଣାନନ୍ଦ ସରସ୍ୱତୀ ପ୍ରସିଦ୍ଧ ସଂସ ସେତେବେଳେ ଥିଲେ ବଡ଼ ପ୍ରଭାବଶାଳୀ ବୈଷ୍ଣବପନ୍ଥୀ ନୁହନ୍ତି ବୋଲେ ସୁଦାସ ତମେ ଏତେ କଷ୍ଟ କରି ଭଗବାନଙ୍କ ପାଖକୁ କାହିଁକି ଆସୁଛ କାହିଁକି ଆଜି ତମେ ଏତେ କଷ୍ଟ କରି ଆସୁଛ ସୁଦାସ ସ୍ମୃତି କଥା କହିଲେ ଏ ସାଧାରଣ ଲୋକମାନଙ୍କର ଚକ୍ଷୁ ଅଛି ସିଏ ଆସି ତାଙ୍କର ଝାଙ୍କିକି ଦେଖୁଛନ୍ତି ରୂପକୁ ଦେଖୁଛନ୍ତି ସୁଦାସ କହିଲା ମୁଁ ଏଇ ଦୃଷ୍ଟିରୁ ହତ ହେଲା ମୋର ଚକ୍ଷୁ ନାହିଁ କିନ୍ତୁ ଭଗବାନ ତାଙ୍କ ଅନୁଗ୍ରହ ଦୃଷ୍ଟିରେ ମୋତେ ଦେଖୁଛନ୍ତି ମୁଁ ସିନା ଅନ୍ଧ କିନ୍ତୁ ଭଗବାନ ଅନ୍ଧ ନୁହନ୍ତି ମୁଁ ଅନ୍ଧ ବିହାରୀ ଯିଏ ଅନ୍ଧ ନୁହଁ ଶରଣାନନ୍ଦ ସରସ୍ୱତୀ ସୁଦାସ ପାଦଳ ପଡ଼ିଗଲେ କହିଲେ କିଏ କହୁ ତୁମେ ଅନ୍ଧ ବୋଲି ତୁମେ ପ୍ରକୃତ ତୁମେ ଚକ୍ଷୁବାନ ଭଗବାନଙ୍କ ମୁଁ ଦର୍ଶନ ଭଗବାନଙ୍କ ଆଗରେ ଠିଆ ହେବା ଏ ମଙ୍ଗଳମୟ ପ୍ରଭୁଙ୍କର ଦୃଷ୍ଟି ଆମ ଉପରେ ପଡ଼ିଲେ ଆମ ଶରୀର ମଙ୍ଗଳ ହବ ଆଉ ଭଗବାନଙ୍କୁ ଅନୁଗ୍ରହ କରିକି ଅନୁଗ୍ରହ କର ତୁମେ ମୋରେ ମହାଶ୍ରୟ ପତିତ ବାବନ ତୁମେ ମହାକୃପା ମୁଁ ପତିତ ଆପଣ ପତିତ ବାବନ ଭଗବାନଙ୍କୁ ଏଇଭଳି ଭାବରେ ପ୍ରଣାମ କରେ ଏଇ ଭାବ କାହିଁ ସେ ଭାବ କେଉଁଠି ଆମେ ଗୋଟିଏ ପ୍ରଣାମରେ ପ୍ରଭୁ ବିକ୍ରି ହେଇଯିବେ ଆମ ହାତରେ ରହିଲେ ତୁମି ସେ ଦିବାର ପାର କୃଷ୍ଣ ପ୍ରାଣନାଥ କୃଷ୍ଣଙ୍କୁ ଅନୁଗ୍ରହ କରିକି ଦିଅନ୍ତି ନା କିଭଳି ନା ଆପଣଙ୍କ ନିକଟରେ ନିରବଧି କୃଷ୍ଣ ରହୁଛନ୍ତି ବିଷ୍ଣୁଙ୍କୁ ପ୍ରାର୍ଥନା କଲାବେଳେ ଗୁରୁଙ୍କୁ ପ୍ରାର୍ଥନା କଲାବେଳେ ମହାପ୍ରଭୁ ପ୍ରଣାମ କରିକି ପ୍ରଣାମ ଭାବ ଦେଇଥିଲା ଦେଉଛନ୍ତି ଆଉ ପ୍ରଣାମର ମୂଲ୍ୟ କଣ କୁହାଯିବ ବଳି ମହାରାଜଙ୍କ କଥାରେ ବଳି ମହାରାଜ ଯେତେବେଳେ ଭଗବାନ କହୁଛନ୍ତି ମହାରାଜ ସୁତଳ ଯାହି ମହାରାଜ ହେ ଇନ୍ଦ୍ର ଭଗବାନ ଇନ୍ଦ୍ରସେନ ମହାରାଜ ଇନ୍ଦ୍ରସେନ ଇନ୍ଦ୍ର କିଏ ଥିଲା ଆଜ୍ଞା ଇନ୍ଦ୍ର ଦେବରାଜ ଇନ୍ଦ୍ର ଥିଲେ ଭଗବାନ ଦେବରାଜ ଇନ୍ଦ୍ରକୁ ଇନ୍ଦ୍ର ବୋଲି କହିଲେନି କାହାକୁ କହୁଛନ୍ତି ବଳି ମହାରାଜଙ୍କୁ ଇନ୍ଦ୍ରସେନ ମହାରାଜ ହେ ମହାରାଜ ପରବର୍ତ୍ତୀ ମନ୍ୱନ୍ତର ସେ ଇନ୍ଦ୍ର ହେବେ ନା ତାକୁ ଇନ୍ଦ୍ର ବୋଲି ସମ୍ବୋଧନ କରନ୍ତି କାଳେ ମୁଁ ଭକ୍ତ ବଳି ଦୁଃଖ କରିବ କି ତା ଇନ୍ଦ୍ର ପଦକୁ ମୁଁ ନେଇଗଲି ବୋଲି ଇନ୍ଦ୍ରସେନ ଡାକିଲେ ହେ ମହାରାଜ ଶୁକ୍ର ଲୋକ ତୁମେ ଯାଅ ଆଜ୍ଞା ବଳିଙ୍କ ଆଖି ଝରଝର ଲୋକ ବୋଲି କହିଲେ କେବଳ ଭଗବାନଙ୍କର କରୁଣାଙ୍କୁ ସେ ଚିନ୍ତା କରିବେ ଆରେ ଭଗବାନ ଏତେ ଦୟା ନୁହେଁ ଆମ ଭଳି ଅସୁରମାନଙ୍କ ପ୍ରତି ପ୍ରଭୁଙ୍କର ଏତେ ବଡ ଦୟା ଅଛି ନା କଣ ନା ସିଏ ନବା ପାଇଁ ଆସିଥିଲେ କିନ୍ତୁ ଅହ ପ୍ରଣାମଶ୍ୟ କୃତା ସମୁଦ୍ୟମ କହିଲେ ଭଗବାନ ଆପଣ ଏଇ ଅସୁରମାନଙ୍କୁ ଏତେ ଦାକ୍ଷିଣ ଦୃଷ୍ଟି
ଏତେ କୃପା ଦୃଷ୍ଟି, ଭଗବାନଙ୍କର ଦାକ୍ଷିଣ ଦୃଷ୍ଟି, କୃପା ଦୃଷ୍ଟି କୁହାଯାଏ, କାହିଁକି ଦଉଛନ୍ତି ବୁଝିପାରୁନି ଆର ମୂଲ୍ୟକୁ ନା କଣ? ମୁଁ ପ୍ରଣାମ କରିନି, ଅଦ୍ଭୁତ କେବଳ ଗୋଟିଏ କଥା ହିଁ ପଳେଇଗଲେ ସାଙ୍ଗେ ସାଙ୍ଗେ, କାରଣ ଭଗବାନ ଆଗରେ ଠିଆ ହେବା ପାଇଁ ତାଙ୍କର ଧୈର୍ଯ୍ୟ ନାହିଁ, ଭଗବାନଙ୍କର କରୁଣା ହଉ ଚିନ୍ତା କଲେ ଭଗବାନ କଣ ନ ଦେଇପାରନ୍ତି। ଓହୋ ପ୍ରଣାମସ୍ୟ କୃତ ସମୁଦ୍ୟମ, ମୁଁ ପ୍ରଣାମ କରିବା ପାଇଁ ଚେଷ୍ଟା କରିଥିଲି ବଳି ମହାରାଜ। କେଉଁ ସମୟରେ ଭଗବାନ ପ୍ରଥମେ ପ୍ରଣାମ କରିନା, ପାଦ ଧୋଇଦେଲେ, ସେତେବେଳେ ବ୍ରାହ୍ମଣ ଉପରେ ଦେଖୁଛନ୍ତି, କିନ୍ତୁ ତାହେଲେ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଏଭଳି ଶବ୍ଦ କଣ ଭାଗବତରେ ଅଛନ୍ତି, ମାୟାମାନବ କହିଲି ବଳି ତ ଭୁଲି ଯାଉଛୁ, ଇଏ ବଟୁ ବାହ୍ମଣ ଉପରେ ଆସିଛନ୍ତି, ଇଏ ମାୟାମାନବ କହିଲି ତୋର ସବୁ ହରଣ କରିନେବେ, ଇଏ ଅର୍ଥ କଣ କରୁଛନ୍ତି ତୋର ଧନ ହାତ କରିନେବେ, ବଳି କଣ ଅର୍ଥ କରୁଛନ୍ତି, ଆରେ ମାୟାମାନବ କହିବ ଦୁଃଖକୁ ହରଣ କରିବେ, ଏ ଅସୁର କୂଳରେ ମୁଁ ଜନ୍ମ ହେଇଛି, ଅସୁର ସଂସାର ରହୁଛି, ମୋ ଦୁଃଖକୁ ହରଣ କରିବା ପାଇଁ ହରି ଆସିଛନ୍ତି, ମୋ ଧନ ନେଇକି ମୋ ଦୁଃଖକୁ ହରଣ କରିଦେଲେ ମୋର କଣ କ୍ଷତି ହେଲା। ଶୁକ୍ରାଚାର୍ଯ୍ୟ ଯୋଉ ଅର୍ଥରେ କହୁଛନ୍ତି ବଳିମାର ସେ ଅର୍ଥରେ କହୁନାହାନ୍ତି, ଇଏ କୁ ନାରୀ ମାୟା ମାନବ କୁହରି ତୋର ସର୍ବଶ୍ରାସ କରିନେବେ, ବଳି ମହାରାଜ ଗୁରୁକୁ କିଛି କହୁନାହାନ୍ତି, କିନ୍ତୁ ଅନ୍ତରରେ ବିଲୋପ ତ ଦୁଃଖ ହରଣ କରି ଧନ ନେଇଯାଉ କଣ ଅସୁବିଧା ଅଛି, କିନ୍ତୁ ସେଇ ସମୟରେ ପ୍ରଣାମ କରିପାରୁନାହାନ୍ତି। ଯେତେବେଳେ ତାକୁ ଚିହ୍ନେଇ ଦେଲେ ଶୁକ୍ରାଚାର୍ଯ୍ୟ, ଯେତେବେଳେ ଚିହ୍ନେଇ ଦେଲେ ଇଏ ହରି ଇଏ ମାୟା ମାନବ କୁହରି ତୋର ସର୍ବସ୍ୱ ନେଇଯିବେ, ତିନି ପାର ଦେଇପାରିବନି, ବଳି ମହାରାଜ ଗୋଟେ ସଙ୍କଟରେ ପଡ଼ିଗଲେ। କଣ ମହାଜନ ମାନେ ଏତେ ଯାହା କୁହନ୍ତି ସମଭାବରେ ରହିଛନ୍ତି, ଗୋଟିଏ ପାଖରେ ନୀତି, ଗୋଟିଏ ପାଖରେ ଭକ୍ତି, ଗୋଟିଏ ପାଖରେ ସ୍ଥିତି, ଭକ୍ତି ଜୀବନ କଣ କି ଶୃଙ୍ଖଳିତ ଜୀବନ, କି ଅଶୃଙ୍ଖଳିତ ଜୀବନ, ଜାଣୁଛନ୍ତି ହରି ମାଗୁଛନ୍ତି ଭିକ୍ଷା, କିନ୍ତୁ ମୋର ଗୁରୁଦେବ ମୋର ଉପକାର କରିଛନ୍ତି ନା ଶୁକ୍ରାଚାର୍ଯ୍ୟ, ମୁଁ ତାଙ୍କର ଆଦେଶକୁ ହଠାତ୍ ସାଙ୍ଗେ ସାଙ୍ଗେ ତାଙ୍କ ମୁଖରେ ପେଟା କରିପାରିବିନି, ମୁଁ ମୋ ଯୁକ୍ତିକୁ ହସ୍ତ ହସ୍ତ ଯୋଡ଼ି କହିବି, ଯଦି ମୋ ଗୁରୁଦେବ ମୋତେ ଆଦେଶ ଦେଲେ ତାଙ୍କୁ କିଛି କହିବି। ଯେତେବେଳେ କହୁଛନ୍ତି ମାୟାମାନବ ହରି, ବଳି ମହାରାଜଙ୍କର କଣ କର୍ତ୍ତବ୍ୟ ଥିଲା, ଚିହ୍ନିଲେ ସେ ହରି ବୋଲି ନା ପ୍ରଣାମ କରିବା କଥା ନା, ବଳି ମହାରାଜଙ୍କ ଚକ୍ଷରେ ଧାରଧାର ଲୋକ ଚାଲି ଆସୁଛି, ପ୍ରଭୁ ମୁଁ ଯେତେବେଳେ ଆପଣଙ୍କୁ ଚିହ୍ନିଲି ଆପଣ ହଉଛନ୍ତି ହରି ବୋଲି ସେତେବେଳେ ପ୍ରଣାମ କରିପାରିଲି। ଦେଖନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯାହା ଲେଖନ୍ତି ପ୍ରଭୁ ପାସିଆ ଲେଖିଛି, ମୁଁ ପ୍ରଣାମ କରିବା ପାଇଁ ଯେତେବେଳେ ଉଦ୍ୟମ କରୁଥିଲି, କିନ୍ତୁ ମୋତେ ଭୟ ଲାଗୁଥିଲା ଏ ଅସୁର ମାନେ ଅଛନ୍ତି, ଆଉ ମୋର ଗୁରୁଦେବ ଯିଏ ମୋତେ ବହୁତ ସାହାଯ୍ୟ କରିଛନ୍ତି, ଯିଏ ଆପଣଙ୍କୁ ଭଲ ପାଉନାହାନ୍ତି, ମୋର ଗୁରୁ ଶୁକ୍ରାଚାର୍ଯ୍ୟ ସେଇଠି ଅଛନ୍ତି, ତାଙ୍କ ଆଗରେ ଆପଣ ପ୍ରଣାମ କରିପାରିବେ, କିନ୍ତୁ ପ୍ରଣାମ କରିବା ମୁଁ ଉଦ୍ୟମ କରିଥିଲି, ପ୍ରଣାମ କରିବାର ଉଦ୍ୟମର ଫଳ ମୁଁ ଆଜି ପାଉଛି, ମୁଁ ଆଜି ସୁତଳ ଲୋକ ରହିବି। ଆଉ ଯେଉଁଠି ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଆପଣ ସବୁବେଳେ ତତ୍ର ସନ୍ଦେହିତ ନିତ୍ୟ, ଭଗବାନ କହୁଛନ୍ତି ଇନ୍ଦ୍ରଙ୍କ ପାଖରେ ମୁଁ ରହିବିନି, ମୁଁ ସୁତଳ ଲୋକରେ ନିତ୍ୟ ରହିବି, ସପରିଚ୍ଛଦ ତୁମେ ଯାଅ, ଆଉ ପରବର୍ତ୍ତୀ ମନ୍ତରରେ ତୁମେ ଇନ୍ଦ୍ର ହ। ଭଗବାନଙ୍କର କରୁଣା ହଉ, ଗୋଟିଏ ପ୍ରଣାମ କରିବାର ଉଦ୍ୟମର କରୁଣା, ପ୍ରଣାମ କରିନାହାନ୍ତି, ପ୍ରଣାମ କରିବା ପାଇଁ ଚେଷ୍ଟା ଅନ୍ତର ଭାବନାର ମୂଲ୍ୟ ଏତେ କି ବଳି ମହାରାଜ ଆଖିରୁ ଲୋକ କହୁଛି, ପ୍ରହ୍ଲାଦ ଆସିକି ପହଞ୍ଚନ୍ତି ସମସ୍ତଙ୍କ ସହିତ ପଳେଇବାର, ଇଏ ହେଲା ପ୍ରଣାମ ରହିଲେ, ସେଥିପାଇଁ କୁନ୍ତୀଙ୍କ ମୁଖରୁ ଆଗେ ବାହାରିଲା ତିନି ଜଣ, ଆଉ କୁନ୍ତୀଙ୍କର ପୁତ୍ର ଅର୍ଜୁନ ବି ଜାଣିଛନ୍ତି, ମହାଭାରତ ଯୁଦ୍ଧର ଆରମ୍ଭ ପ୍ରଣାମରେ, ପ୍ରଣାମରେ ପାଣ୍ଡବମାନଙ୍କର ବିଜୟ, ଯଦି ପିତା ବା ଭୀଷ୍ମଙ୍କୁ ଦ୍ରୋଣାଚାର୍ଯ୍ୟ ପ୍ରଣାମ ନ କରିଥାନ୍ତେ, ଭଗବାନ ପରମାତ୍ମା ରୂପରେ ରହିଛନ୍ତି ନା, ଯୁଧିଷ୍ଠ ମହାରାଜଙ୍କୁ କହୁଛନ୍ତି, ଭଗବାନ ଅର୍ଜୁନ ଅଥରେ ଅଛନ୍ତି, ଯୁଧିଷ୍ଠ ମହାରାଜ କେମିତି କହିଲେ, ଯୁଧିଷ୍ଠ ମହାରାଜ ନୀତିଜ୍ଞ, ଶତ୍ରୁପକ୍ଷ ଗୁରୁ ଠିଆ ହେଲେ ବି ପ୍ରଣାମ କରିବାକୁ ପଡିବ, ଭଗବାନ ପରମାତ୍ମା ଉପରେ କହୁଛନ୍ତି ଯୁଧିଷ୍ଠିର ଭୁଲ କାମ କରିବେ, ପ୍ରଣାମ କର, ସବୁ ସଂଜ୍ଞା ମାନେ ଅପରପକ୍ଷ ସଂଜ୍ଞା ମାନେ କହୁଛନ୍ତି, ଆରେ ଆରେ ଯୁଧିଷ୍ଠିର ଭୟ କରିକି ବର୍ତ୍ତମାନ ଆସିଲେ କଣ କରିବେ, ସନ୍ଧି କରିବେ, ସୈନ୍ୟକୁ ଦେଖି ପ୍ରଣାମ କରିବେ, ପିତାମ ଭୀଷ୍ମ, ପିତାମ ଭୀଷ୍ମ କହିଲେ ବିଜୟ ଭବ, କହିଲେ ଯିଏ ପରଶୁରାମ, ଯିଏ ପରଶୁରାମଙ୍କର ଶିଷ୍ୟ, ଯିଏ ଗୁରୁଙ୍କୁ ପରାସ୍ତ କରିଛନ୍ତି, ଆପଣଙ୍କୁ ଇଚ୍ଛା ପାଣ୍ଡବ ମାନେ ଆପଣଙ୍କ ଉପରେ ବିଜୟ ଲାଭ କରିବେ, କୁହନ୍ତୁ ପିତା ମା କିଭଳି ବିଜୟ ଲାଭ କରିବେ, ନା ସମୟ ଆସିଲେ କହିବେ, ଯା କେତେ ସୁଶୀଲ ସ୍ୱଭାବ ଭକ୍ତ ସାଙ୍ଗେ ସାଙ୍ଗେ ଚାଲିଯ ଦ୍ରୋଣାଚାର୍ଯ୍ୟ ପ୍ରଣାମ, ଦ୍ରୋଣାଚାର୍ଯ୍ୟ କହିଲେ ବିଜୟ ହବ, ମୁଖରେ କିଏ ମୁଖରେ କହୁଛନ୍ତି, ମୁଖରେ ଭଗବାନ ହିଁ କହୁଛନ୍ତି, କାରଣ ବିଜୟ ଭଗବାନ ଦେବେ ବୁଦ୍ଧି ତାର ପାଣ୍ଡବ ମାନେ, ଭଗବାନ କହୁଛନ୍ତି ବିଜୟ ହବ, ଦ୍ରୋଣାଚାର୍ଯ୍ୟ କହିଲେ ବିଜୟ ହବ,
କହିଲେ ଗୁରୁଦେବ
ଆପଣଙ୍କର ଆମେ ଶିଷ୍ୟ ଶିଷ୍ୟ ଗୁରୁଙ୍କ ଉପରେ ବିଜେ ପ୍ରାପ୍ତ କରିପାରିବନି ନା ସମୟ ଆସିବ ଯା
ଗୋଟିଏ ପ୍ରଣାମରେ ଭଗବାନ ଅର୍ଜୁନ ରଥ ଉପରେ ବସିକି ବର୍ତ୍ତମାନ କହିଲେ ଦୁଇଟି ବର୍ତ୍ତମାନ ଯେଉଁ କଣ୍ଟକ ଥିଲା ପ୍ରଥମ କଣ୍ଟକ ପିତାମହ ଭୀଷ୍ମ ତାଙ୍କ ମୁଖରୁ ବାହାରିଗଲା ବିଜୟୀ ହବ ବର୍ତ୍ତମାନ ମହାଭାରତ ଯୁଦ୍ଧ ମୋ ହାତରେ ରହିଲା ଆଉ କରମ ହାତ ଭଗବାନ ଖୁସି ହେଇଛି
ବହୁତ ଜାଗାରେ ପ୍ରଣାମ ମୂଲ୍ୟ
ଅର୍ଜୁନ ଆଜି ବିଷ୍ଣୁଙ୍କୁ ଦେଖିକି ଏତେ ଚାଲାକ ପ୍ରଣାମ କରିଛନ୍ତି ନା
ବାୟୁ ଜମାଗ୍ନି ବରୁଣ ଶଶାଙ୍କ ପ୍ରଜାପତିଶ୍ଚ ପ୍ରପିତାମହଶ୍ଚ ନମୋ ନମସ୍ତୁ ସହସ୍ୟ କୃତ୍ୟୋ ପୁନଶ୍ଚ ଭୂୟୋପି ନମୋ ନମସ୍ତେ
ସଂସ୍କୃତ ପଢିବି ଭଗବାନ କେତେ ଥର ପ୍ରଣାମ କରିଛନ୍ତି ବିଷ୍ଣୁଙ୍କୁ ଦେଖିବି ପଢିବ ଏ ଶ୍ଳୋକ
ଆପଣ ବାୟୁ ଆପଣ ଜମ ଆପଣ ଅଗ୍ନି ଆପଣ ସବୁ ମୁଁ କେତେ ଥର ପ୍ରଣାମ କରିଛି ତୁ ନା
ବାୟୁ ଅଗ୍ନି ବରୁଣ ଶଶାଙ୍କ ପ୍ରଜାପତି ପ୍ରପିତାମହଶ୍ଚ
ନମୋ ନମୋ ଅସ୍ତୁ ସହସ୍ୟ କୃତ୍ୟମ ସହସ୍ର କୃତ୍ୟମ ମୁଁ ହଜାର ହଜାର ବାର ଆପଣ ପ୍ରଣାମ କରୁଛି
ଭଗବାନ ଆଶ୍ଚର୍ଯ୍ୟ ଶୀଘ୍ର ସକାଳ କଣ ଏମିତି ହେଲା ମୁଁ ହଜାର ହଜାର ପ୍ରଣାମ କରିବି ଆଜ୍ଞା ଏତିକି ପ୍ରଣାମ କରିସାରି ପୁଣି ପରବର୍ତ୍ତୀ ଶ୍ଳୋକରେ କଣ କହୁଛନ୍ତି ନମ ପୁରସ୍ତ ମୁଁ ଆପଣଙ୍କୁ ପଛରୁ ପ୍ରଣାମ କରୁଛି କାରଣ ଆଗରୁ ପ୍ରଣାମ କରୁଥିଲେ ଭଗବାନ ତା ପୂର୍ବରୁ କହିଛନ୍ତି ସ୍ୱର୍ଗତ ଶିର ମୁଖ ମୋର ସବୁଆଡେ ଆଖି ହାତ ଅଛି ଅର୍ଜୁନ ଭାବୁଛନ୍ତି କାଳେ ଆଗରୁ ପ୍ରଣାମ କରି ପଛରୁ ପ୍ରଣାମ କରି ବୋଲି ଭଗବାନ କାଳେ ବୋଲି ଖରାପ ଭାବିବେ କି ମୁଁ ପଛରୁ ନମ ପୁରସ୍ତା ଆଗରୁ ପ୍ରଣାମ କରୁଛି ପୃଷ୍ଠ ପଛରୁ ପ୍ରଣାମ କରୁଛି ଭଗବାନ ଜାଣିଦେଲେ ଅର୍ଜୁନ ଭୟ କରିଗଲାଣି ମୋ ସଖା ଏମିତି ଭୟ କରୁଛି ଠିକ ଅଛି ଠିକ ଅଛି ପ୍ରଭୁ ମୋର ଏ ରୂପ ଦରକାର ନାହିଁ ଆପଣ ଚତୁର୍ଭୁଜ ରୂପ ତେନେ ରୂପେଣ ଚତୁର୍ଭୁଜ ଆପଣ ସେଇ ରୂପ ହେଇଯାଉ ମୋ ସଖା ରୂପ ଆପଣ ମୋ ଏ ରୂପ ମୋତେ ଭଲ ଲାଗୁ ପ୍ରଣାମ ମୂଲ୍ୟକୁ ସେ ଜାଣିଛ କିନ୍ତୁ ଦ୍ୱାରକା ପାର୍ଶ୍ୱମାନଙ୍କର ଏ ଭାବ ଅଛି ବୃନ୍ଦାବନ ପାର୍ଶ୍ୱମାନଙ୍କର ସେ ଭାବ ନାହିଁ କାରଣ ସେମାନେ ଭଗବାନଙ୍କର ମାଧୁର୍ଯ୍ୟ ଭାବକୁ ପୁଷ୍ଟ କରିଯାଇଛନ୍ତି ଭଗବାନ କେଉଁ ଭାବରେ ଭଲ ପାଆନ୍ତି ଇଏ ଆମମାନଙ୍କ ପାଇଁ କଥା ନାହିଁ ଏଇଟା କି ପଢିଦେଲା ପରେ ଠିକ ଅଛି ଆଜିଠୁ ଭଗବାନଙ୍କୁ ମୁଁ ଆଉ ପୂଜା ପୂଜା କରିବି ତାଙ୍କୁ ମାଡ଼ଚାପଟ ମାରିବି ତାଙ୍କ ସାଙ୍ଗରେ ଖେଳ ହେବି ଭଗବାନ କହୁଛନ୍ତି ମୁଁ ଏଇ ଭାବରେ ପୁଷ୍ଟ ହେବି ଆଉ
ମୋର ପୁତ୍ର ମୋର ସଖା ମୋର ପ୍ରାଣ ପତି ମୋର ପୁତ୍ର ମୋର ସଖା ମୋର ପ୍ରାଣ ପତି ଏଇ ଭାବେ ଯେଇ ମୋରେ କରେ ସୁଧ ଭକ୍ତି
ବିଧି ମାର୍ଗ ସାଧୁ କୃପାରେ ସାଧୁଙ୍କର ଆଶ୍ରୟ ଦେଇକି ବିଧି ମାର୍ଗରେ ରହି କର୍ମାର୍ପଣଟା ସୁତ ହେଇଗଲେ ଜ୍ଞାନ ସ୍ତରକୁ ଆସିବ ନିଷ୍କାମ କର୍ମ ଜ୍ଞାନ ସ୍ତରକୁ ଆସିବ ଜ୍ଞାନ ସ୍ତରରେ ନାମର ମହିମା ଗୁରୁଙ୍କର ମହିମା ଗୁରୁ ସେବାର ମହିମା ବିଗ୍ରହ ମହିମା ସବୁ ଆସ ଏଇ ଜ୍ଞାନ ସ୍ତର ହେଉଛି ଗୋଟିଏ ସ୍ତର ଏଇ ସ୍ତରରେ ସାଧୁ କୃପାର ତା ପାତ୍ରତା ଏଇଠି ହେଇପାରେ ମହନ୍ତ କୃପା ହେଲେ କେବଳ ଜଣେ ବିଧି ମାର୍ଗକୁ ଅତିକ୍ରମ କରିବ ଭାବି କେମିତି କହିଲେ ମୁଁ ହେଇଗଲି ସେଇପାରିବ ମୋର ପୁତ୍ର ଭଗବାନ କହିଲେ ମୋର ପୁଅ ନିଜର ପୁଅ ଝିଅ ଇଏ ମୋର ପୁଅ ନୁହେଁ ଇଏ ମୋର ପୁଅ କହିପାରିବି କି
କେହି କହିପାରିବେ, ସୁନନ୍ଦା ଭଳିଆ କେହି ହେଇପାରିବେ? ମସ୍ତକ କଟାଯାଉଛି, କୃଷ୍ଣ ଗୋବିନ୍ଦ ରାମ କହୁଛନ୍ତି, ବାପା ଦେଖି ଖୁସି ହେଉଛି, ବା ମୋ ପୁତ୍ର କିଭଳି ପୁତ୍ର, ଭଗବାନଙ୍କର ନାମକୁ ଡାକୁଛି, ମୋର ଭଗବାନଙ୍କ ପୁଅ ରୂପରେ ନିଜେ ବାପା ନନ୍ଦ ମହାରାଜ ଭାବ ଆମେ ପ୍ରାପ୍ତ ହେଇପାରିବା? ଭଗବାନ ଏଥିରେ ଖୁସି ହୁଅନ୍ତି, ଏଟା କେବଳ ସାଧୁର ଦୟା ହେବ, ସାଧୁଙ୍କ କୃପାର ହେବ, ସେଥିପାଇଁ ଆମକୁ ପ୍ରାର୍ଥନା କରିବାକୁ ପଡିବ, ସାଧୁ ପାଇଁ ନିଷ୍କାମ କର୍ମ କରିବାକୁ ପଡିବ, ସାଧୁଙ୍କର କରୁଣାରେ ଅଧିକାର ଅଛି। ରାଗ ମାର୍ଗ ହଉଛି ଆସକ୍ତିର ମାର୍ଗ, ଆମର ଯେଉଁ ଶରୀର ଆସକ୍ତି ଅଛି, ରାଗ ଶବ୍ଦ ଅର୍ଥ ଆସକ୍ତି, ଆମେ ରାଗ ମାର୍ଗ ପ୍ରବେଶ କରିବା ପୂର୍ବରୁ ଜାଣିବା ଦରକାର ଆମର କେଉଁ ପ୍ରତି ଆସକ୍ତି ଅଛି, ଖାଇବା ପ୍ରତି, ବସ୍ତ୍ର ପ୍ରତି, ଶରୀର ପ୍ରତି, ଗୋଟିଏ ଆସକ୍ତି ଯେ ନବା ରାଗ ମାର୍ଗରେ ପ୍ରବେଶ କରିଚାଲିବେ। ସେଥିପାଇଁ ବିଧିମୂଳା ଭକ୍ତିକୁ ଯାହା ଦୃଢ ହେବା, ସାଧୁଙ୍କ ରୂପ ପ୍ରତି ସମର୍ପିତ ହେଇ କର୍ମ କଲା, ନିଷ୍କାମ କର୍ମ ଦ୍ୱାରା ସାଧୁ କୃତ ହେଇକି ତା ଅନ୍ତରରେ ସେ ଜ୍ଞାନସ୍ତରକୁ ଆସିବ, ସେଇଠି ସାଧୁର କୃପାଟା ପହଞ୍ଚିଲେ ସେ ଆମେ ସେ ଅଧିକାରଟା ପାଇବ। ବ୍ରଜବାସୀମାନେ ଏଇଥିପାଇଁ ପ୍ରଣାମ କରନ୍ତି, ସେ କୃଷ୍ଣଙ୍କୁ ମୋର ପୁତ୍ର ଆଉ ମୋର ସଖା, ମୋର ପ୍ରାଣପତି, ଇଏ ମୋର ପ୍ରାଣପତି, ଆଉ ଏଇ ଭାବେ ଯେଇ ମୋରେ କରେ ଶୁଦ୍ଧ ହବ, ଇଏ ଶୁଦ୍ଧ ହବ, ଏ ଛୋଟିଆ ଜିନିଷ ନା। ସେଥିପାଇଁ ବ୍ରଜବାସୀ ପରିକର ମାନେ ପ୍ରଣାମ କରନ୍ତି, କିନ୍ତୁ କୁନ୍ତୀଦେବୀ ଯେହେତୁ ଦ୍ୱାରକା ପାର୍ଷଦ, ସେ ଐଶ୍ୱର୍ଯ୍ୟ ପ୍ରଣାମ କରୁଛନ୍ତି, ନମସ୍ତେ ଆପଣ ପ୍ରଣାମ କରୁଛି, ପ୍ରଥମେ ଐଶ୍ୱର୍ଯ୍ୟ ଭାବ ଚାଲି ଆସିଲା, ଆଗରୁ କୃଷ୍ଣ ପ୍ରଣାମ କରି ଯାଇଛନ୍ତି, ଆପଣଙ୍କ ବଡ ମାନେ ଆମା ସମ ହିନ୍ଦ, ନିଜକୁ ବଡ ଭାବିବେ, କେତେ କଷ୍ଟ ହେଉଛନ୍ତି ଭଗବାନଙ୍କୁ ସେବା କଲାବେଳେ ନିଜକୁ ବଡ ଭାବିବ, ମୁଁ ବଡ ତୁମେ ଛୋଟ କାରଣ ଅବଶ୍ୟ ଏଠି କରିପାରିବା, ଇଏ ଆର୍ଟିଫିସିଆଲ ହବ ନା, ସେ ଗୁରୁଙ୍କର ଶିଷ୍ୟ ଥାଆନ୍ତି, ଗୁରୁ ଜାଣିଛନ୍ତି ଏ ଶିଷ୍ୟଟା ଆମର ସବୁ ଶିଷ୍ୟଟା, ଇଏ ମୋର କରୋନା ପ୍ରାପ୍ତ ହେଲେ ସରଳ, ଇଏ ଭାବଭକ୍ତି ଗଲେ, ଏ ଯୋଉ ସଖ୍ୟ ଭାବ ଜୀବ ଅନ୍ତରରେ କିଏ ଅଛନ୍ତି, ପରମାତ୍ମା ଅଛନ୍ତି, ଭଗବାନ ଶ୍ରୀକୃଷ୍ଣ ଅଛନ୍ତି, ଆମର ଭଗବାନଙ୍କ ସହିତ କେଉଁ ସମ୍ବନ୍ଧ ଭେଡ଼ କିଏ ଜାଣିପାରିବେ, ଆମେ ତାଙ୍କୁ କିଭଳି ଖୁସି କରିପାରିବା, ଦାସ ରସରେ କି ସଖ୍ୟ ରସରେ କି ବାତ୍ସଲ୍ୟ ରସରେ କି ମାଧୁର୍ଯ୍ୟ ରସରେ କିଏ ଜାଣିଛି, କୃଷ୍ଣ ଜାଣିଲେ ଭଲ ହବ, କୃଷ୍ଣ କାହାକୁ ଜଣେଇବେ, ଯାହାଙ୍କର କୃଷ୍ଣ ସହିତ ସମ୍ପର୍କ ଅଛି, ଡାଇରେକ୍ଟ ସମ୍ପର୍କ ଅଛି, ସୁଖ ଭକ୍ତଙ୍କୁ ଜଣେଇବେ, କାହା ପାଇଁ ଜଣେଇବେ ନା, ଯିଏ ଚାହୁଁଛି କୃଷ୍ଣଙ୍କୁ, କେତେଜଣ କୃଷ୍ଣଙ୍କୁ ଚାହୁଁଛନ୍ତି, କେତେଜଣ କୃଷ୍ଣଙ୍କୁ ଚାହୁଁଛନ୍ତି, ଏଇଟା ଗୋଟେ ଫ୍ୟାକ୍ଟ, ଯିଏ କୃଷ୍ଣଙ୍କୁ ଚାହୁଁଛି ସେ କେଉଁ ଭାବରେ ଚାହୁଁଛି, ସେ ଭାବଟାକୁ ଭଗବାନ ଗୁରୁଙ୍କ ଅନ୍ତରେ ପ୍ରବେଶ କରିଛି, ସିଏ ସବୁ ଶିଷ୍ୟମାନେ ଯାଆନ୍ତି କଣଙ୍କୁ, ଗୁରୁଙ୍କର ବୈଷ୍ଣବ ଗୁରୁ, ତାଙ୍କ ସବୁ ଶିଷ୍ୟମାନେ ଅଛନ୍ତି, ସମସ୍ତେ ଯେତେବେଳେ ଲଘୁ ସଂଖ୍ୟା କରିବେ ପରିସ୍ରା ବସିବେ, ସମସ୍ତେ ଜଣ ଦେବ, ସମସ୍ତେ ପରିସ୍ରା ବସିବେ, କିନ୍ତୁ ଜଣା ଅଛି ସେ ତାର ଠିଆ ହେଇକି ପରିସ୍ରା କରିବ, ପାଣି ଫାଣି କିଛି ନେବନି, ତେଣୁ ସବୁ ଆସିକି ଗୁରୁଦେବ ମନ୍ଦିର କଲେ, କହିଲେ ଗୁରୁଦେବ ତାପରେ ବୈଷ୍ଣବ ସଦାଚାର ଲଘୁ ସଂଖ୍ୟା କଲେ ଜଳ ନେବାକୁ ପଡିବ, କିନ୍ତୁ ଏଇ ପ୍ରଭୁ ତ ଲଘୁ ସଂଖ୍ୟା କଲାବେଳେ ମୋଟେ ଜଳ ନେଉନାହାନ୍ତି, ଠିଆ ହେଇକି ଇଏ କରୁଛନ୍ତି, ଆଉ କଣ କହିବ, ଦେଖନ୍ତୁ ଭାବଭକ୍ତିଟା କିଭଳି ବସ୍ତୁ, ସବୁ ଶିଷ୍ୟମାନେ କହିଲେ ଗୁରୁଙ୍କ ତାଙ୍କୁ ଡାକୁଆ, ଗୁରୁ ଜାଣନ୍ତି ଯେ କେଉଁ ସ୍ତରରେ ଅଛି, ଏତେ ସୁଶୀଳ ସୁଦାଚାର ବ୍ୟକ୍ତି, ମୋ ଶିଷ୍ୟ ସେ କେମିତି କାମ କରୁଛି, ଜାଣିଯାଇଛନ୍ତି ଏଇ ଭାବରେ ଅଛି, ଠିକ ଅଛି, କହିଲେ କହିଲେ ବାପା ସମସ୍ତେ କହୁଛନ୍ତି ତୁମେ ବଣକୁ ଯାଇଥିବା ସମୟରେ ଇନ୍ଧନ ଆଣିବା ପାଇଁ, ସମିତ ଆଣିବା ପାଇଁ ତୁମେ କଣ ଦଣ୍ଡା ମାନେକି ଲଘୁ ସଂଖ୍ୟା କରୁଥିଲ, ଜଳ ବି ନେଲନି, ପଶୁ ପଶୁକୁ ଆଜ୍ଞା ଗୁରୁ ଖୁସି ହେଇଗଲେ, ଗୁରୁ ଜାଣନ୍ତି, କାରଣ ଗୁରୁ ଯଦି ଭାବଟା କଣ ଶିଷ୍ୟ ଶିଷ୍ୟ ଅନ୍ତର ଭାବ ଆସିବ କେମିତି, ଶିଷ୍ୟ ଅନ୍ତରକୁ ଭାବ ଡାଇରେକ୍ଟ ଟ୍ରାନ୍ସଫର ହବନି ଗୁରୁଙ୍କ ବିନା, ଗୁରୁ ଜାଣିବେ ଇଏ କେଉଁ ସମ୍ବନ୍ଧରେ, କାରଣ ଆଜ୍ଞା ମୁଁ ପଶୁ ବା ଆପଣ କଣ ଜାଣନ୍ତି, ଗୁରୁ ବୁଝିପାରୁଛନ୍ତି ପଶୁ କଣ ଜଳ ନିଏ ନା ବସିକି କରିସାରେ, ଠିଆ କରିସାରେ, ତୁମେ କେମିତି ପଶୁ ହେଲା ଆମକୁ ବୁଝେଇ ଦିଅ, କହିଲେ ଗୁରୁଦେବ ମୁଁ ମଣିଷ ହେଇକି ପଶୁ ଥିଲି, ଆପଣ ମୋତେ ଭଲ ପଶୁଟିଏ କରିଦେଲେ ନା କଣ, ନା କୃଷ୍ଣଙ୍କର ମୁଁ ସଖା ତମେ ସବୁବେଳେ ଖେଳେ, କୃଷ୍ଣ ଆଜି କହିଲେ ତୁ ଘୋଡ଼ା ହେଲା, ମୁଁ ସେତେବେଳେ ସେ ମଣିଷ ସମୟରେ ଥିଲି କିନ୍ତୁ ପଶୁ ହେଇଛି, ମୁଁ ଘୋଡ଼ା ଭାବରେ ରହିଛି, କୃଷ୍ଣ ମୋ ପିଠିରେ ବସୁଛନ୍ତି, ଆଉ ମୁଁ ଘୋଡ଼ା ହେଇଗଲେ ପରିସ୍ରା କରେ କେମିତି ପରିସ୍ରା କରେ, ଠିଆ ହେଇନା ବସିକି କଣ, ଠିଆ କୃଷ୍ଣ ଠିଆ ହେଇ ପଶିବ ତୁମର ଦୋଷ କଣ ଆଭୁଡ଼ା ପାଣି ହବ ତା ତ ସୂର୍ଯ୍ୟ କିଛି କ୍ରିୟା ହେଇଛି ନାହିଁ ଶିଷ୍ୟମାନେ ବୁଝିଦେଲେ ଯେ ଇଏ କୋଷ୍ଠ ଗୋଟେ ବୁଝିଲେ ତ ସେ ମନୁଷ୍ୟ ଶରୀର ଅଛି ସାଧକ ଶରୀର ଅଛି ଚେତନା ତାର ମନକୁ ତାର ଇନ୍ଦ୍ରିୟକୁ କିଏ ଗ୍ରସ୍ତ କରିଛି ନା ସାଧୁଙ୍କ କରୁଣାରେ ଭାବଟା ଲୋକ ଆମେ ଗ୍ରସ୍ତ କରୁନି ସଖ୍ୟ ଭାବଟା ମନ ଭାବନା କରିକି କୃଷ୍ଣ ଫେରେ ଯୁକ୍ତ ହେଇପାରିବନି ଭାବନା କରିବାକୁ ପଡିବ ସାଧୁଙ୍କର ସ୍ୱରୂପଟା ଜାଣିଛି ଦେଲେ ସିନା ସାଧୁଙ୍କର ସେ ସ୍ଥିର ଥିବା ଦରକାର ଆଉ ଆମେ ବି ସେଠି ଚାହୁଁଥିବା ଦରକାର ଆମେ ନ ଚାହିଁଲେ କେମିତି ସେ ଭାବନା କାହାର ଆସିବ କାହା ନିର୍ମଳ ଉତ୍ତର ଆସିବ ସେପାଇଁ ପ୍ରଣାମ ନାହିଁ ଇଏ ପାର୍ଶ୍ୱ ମାନେ ପ୍ରଣାମ କରନ୍ତି ଇଏ କଣ କୁନ୍ଥୀ ବାଜି ପ୍ରଣାମ କରୁଛନ୍ତି କଣ ପ୍ରଣାମ କରୁଛନ୍ତି ନମସ୍ୟ ତୁମକୁ ପ୍ରଣାମ କରୁଛି କାହାକୁ ପ୍ରଣାମ କରୁଛ ନନୁ କି ଭାତ୍ରେୟମା ନମସ୍ୟ ନମସ୍ୟ ସି ମୋର ଭାଇର ମୋତେ କାହିଁକି ପ୍ରଣାମ କରୁଛ ସମ୍ବନ୍ଧ ଭୁଲି ଯାଉଛି ମୋତେ କାହିଁକି ତୁ ପ୍ରଣାମ କରୁଛ ଆପଣ ପୁରୁଷ ଆପଣ ସବୁ ଜୀବନ ପୁରୀରେ ସ୍ନାନ କରୁଛନ୍ତି ଆପଣ ପୁରୁଷ ଆପଣ ପ୍ରଣାମ ଯୋଗ୍ୟ ବହୁତ କ୍ଷୀରଦେଶାୟୀ ପୁରୁଷ ଅଛନ୍ତି ଆଉ ଗର୍ଭଦେଶାୟୀ ଅଛନ୍ତି କାମଦେଶାୟୀ ଅଛନ୍ତି ମୋତେ କାହିଁକି ପ୍ରଣାମ କରୁଛ ଆଦ୍ୟ ପ୍ରତିଶବ୍ଦ ଟିକାର ପ୍ରତିଶବ୍ଦକୁ ଅର୍ଥ କରିଛନ୍ତି ବିଶେଷ କରି ସ୍ତୁତି ନମସ୍ୟ ପୁରୁଷମ୍ ତ୍ୱାଦ୍ୟମ୍ ଆପଣ ଆଦ୍ୟ ପୁରୁଷ କେହି ବି ଭଗବାନ ଶ୍ରୀକୃଷ୍ଣଙ୍କୁ ଆଦ୍ୟ ପୁରୁଷ ବୋଲି ଜାଣନ୍ତି କାରଣ ପାଣ୍ଡବ ବଂଶରେ ସାଧାରଣ ଆଜିକାଲି ଲୋକ କଥା କହିଲେ ପାଣ୍ଡବ ବଂଶରେ ତିନି ଜଣ ଜାଣିଛନ୍ତି ଭଲ ଭାବରେ ଆଉ ତିନି ଜଣଙ୍କ ସ୍ତୁତିରେ ଏଇ କଥାଟି ଅଛି ଭଗବାନ ଆଦ୍ୟ ପୁରୁଷ ସେଥିପାଇଁ ଭଗବାନ ଆସିଲା ବେଳେ ବିଷ୍ଣୁ ଉପରେ ଆସନ୍ତି ଗଲାବେଳେ ବିଷ୍ଣୁ ଉପରେ ଯାଆନ୍ତି ମଝିରେ ଆସିଲା ବେଳେ ଚାରି ହାତିଆ ଗଲାବେଳେ ଚାରି ହାତିଆ ମଝିରେ ଗଲେ ଦିହାତି ଦିହାତି ଚାରି ହାତ ଉଭୟ ଗୁଡ଼ିକ ଆସିଲା ବେଳେ ସଙ୍ଗଚକ ଗଲାପଦ ଧରନ୍ତି କାରଣ ମୋତେ କାଳେ କେହି ମନୁଷ୍ୟ ରୂପ ବୋଲି ଭାବିବେ ମୁଁ ଆଦ୍ୟ ନାରାୟଣ ନୁହେଁ ଗଲାବେଳେ ବି ଶଙ୍କଚକ୍ର ଗଦାପଦ୍ମ ଧରି ବସେ କୃତ କିଏ ତମ ପ୍ରଭୁ ଯିବା ଆସିବା ଭଗବାନଙ୍କର ନାରାୟଣ ମଝିରେ ହଉଛି କୃଷ୍ଣ ଭଗବାନ ସେଥିପାଇଁ ଲୋକମାନେ କହିବେ କୃଷ୍ଣ ଭଗବାନ ମନୁଷ୍ୟ ରାମ ଆସିଲେ କୃଷ୍ଣ ଆସିଲେ ତୁ ମରିଗଲେନି ଭଗବାନ କୃଷ୍ଣ ନଉଥିଲେ ଆଉ ଗୋଟେ କୃଷ୍ଣ ଆସିବ କେମିତି ପୁଣି ଭଗବାନ କେମିତି କଣ କରିବା ନାଇଁ ମାମୁଁ ଅପେକ୍ଷା କୋଣା ମାମୁଁ ଭଲ ଆମର ଓଡ଼ିଆରେ ନାହିଁ ଯାହାର ମାମୁଁ ନାହିଁ ସେ କୋଣାକୁ ମାମୁଁ ଗଲେ ବି ଲାଭ ଅଛି କାରଣ କେତେଟା କାମରେ ମାମୁଁ ଦରକାର ପଡ଼ିବ ଭଗବାନଙ୍କୁ ଜାଣିପାରୁନାହାନ୍ତି ଆଜିକାଲି କୋଣା ଲୋକ ବି ଭଗବାନ ବୋଲି କହୁଛନ୍ତି କଣ କରିବ ଆଉ କଣ ଆଟଲିଷ୍ଟ ଭଗବାନଙ୍କୁ ମାମୁଛନ୍ତି ଆଉ ତାହା କଣ କୁହାଯାଇପାରେ ଆଉ କିଛି କୁହାଯାଇପାରିବ କାରଣ ସେ ଜାଣନ୍ତିନି କିଏ ଆଦ୍ୟ ଭଗବାନ ଭଗବାନ ଅଛନ୍ତି କାରଣ ଜାଣିପାରୁନାହାନ୍ତି କୁନ୍ତେ ବି ଜାଣୁଛନ୍ତି କିଏ କିଏ ଆଦ୍ୟ ବୋଲି କହିଥିଲେ ଅର୍ଜୁନ ସ୍ତୁତିରେ କହିଥିଲେ ତୋମାଦିଦେବ ପୁରୁଷ ପୁରାଣ ଆପଣ ଆଦିଦେବ ଅର୍ଜୁନ କହିଲେ କୁନ୍ତି ଆଦି କଣ କହୁଛନ୍ତି ନମସ୍ୟ ପୁରୁଷତ୍ୱାଦ ଆଉ ଯୁଧିଷ୍ଠିର ମହାରାଜଙ୍କର ମୋହ ହେଇଥିଲା ସେ ପିତାମ ଭୀଷ୍ମ କହିଲେ ଏସବୁ ନାରାୟଣ ସାକ୍ଷାତ ଏସବୁ ଭଗବାନ ସାକ୍ଷାତ ଆଦ ନାରାୟଣ ପ୍ରମାଣ ଏ ଯୁଧିଷ୍ଠିର ମୋତେ କାହିଁ ସବୁ କଥା ପଚାରୁଛ କାହିଁକି ତୁମେ ଦୁଃଖ ପାଇଛ କାହିଁକି ପାଣ୍ଡବ ମାନେ ଦୁଃଖ ପାଇଛନ୍ତି କାହିଁକି ଦ୍ରୌପଦୀଙ୍କର ଇବସ୍ତ ହେଇଛି କାହିଁକି ଓମନଙ୍କର ବଧ ହେଇଛି ମୋତେ ପଚାରିବା ଦରକାର ନା କାହାକୁ ପଚାରିବେ ଏସବୁ ପିତାମ ଭୀଷ୍ମ ଅଙ୍ଗୁଷ୍ଠ ଦେଖିପାରୁନାହାନ୍ତି ସରସ୍ୱତୀ ଶୋଇଛନ୍ତି ନା କେବଳ ଚକ୍ଷୁ ନିର୍ଦ୍ଦେଶ ଏସବୁ ହେଇ କାରଣ ପାଦ ଏଇ ନାଇଁ କିଏ ଭଗବାନ ସାକ୍ଷାତ ନାଇଁ ସାକ୍ଷାତ ଭଗବାନ ଯୁଧିଷ୍ଠିର ମହାରାଜ ହଁ ଏଇ ସାକ୍ଷାତ ଭଗବାନ ଯୁଧିଷ୍ଠିର କହିଲା ଓହୋ ତାଇ ସାକ୍ଷାତ ଭଗବାନ ଆଉ କାଳେ ତାଙ୍କ ମନ ସନ୍ଦେହ ଆସିଲା ଇଏ ସାକ୍ଷାତ ଭଗବାନ ନାହିଁ କାର ଅବତାର ଭିତରେ ନା ନାହିଁ ଆଦ୍ୟ ନାରାୟଣ ପ୍ରମାଣ ପିତାମ ଭୀଷ୍ମ ଇଏ ଆଦ୍ୟ ନାରାୟଣ ପାଣ୍ଡବ ବଂଶରେ ତିନି ଜଣ ଭଗବାନଙ୍କ ତତ୍ତ୍ୱକୁ ଭଲ ଭାବେ ଜାଣିଥିଲେ ଏକ ହେଲେ କୁନ୍ତି ଦ୍ୱିତୀୟ ହେଲେ ପିତାମ ଭୀଷ୍ମ ଆଉ ଖର୍ଚ୍ଚ ନମସ୍ୟ ପୁରୁଷତ୍ୱାର ଈଶ୍ୱରେ ଆପଣ ଆଦି ପୁରୁଷ ଆପଣ ଈଶ୍ୱର ନିୟନ୍ତା ଈଶ୍ୱର ପ୍ରକୃତି ପରମ ଆଚ୍ଛା ଈଶ୍ୱର ଇନ୍ଦ୍ରାଦି ଚକ୍ରତା ଟୀକା କରିଛନ୍ତି ଟୀକା କହିଲେ ତ ସମସ୍ତଙ୍କର ଲକ୍ଷ୍ୟ ଠିକ ସେ ମୁଁ ଲକ୍ଷ୍ୟ କରୁଛି କଥା ଆକାରରେ କହିଦେଇଛି ଇନ୍ଦ୍ର ଚନ୍ଦ୍ର ଆଦି ଈଶ୍ୱର ଇନ୍ଦ୍ର ଚନ୍ଦ୍ର ବର୍ଣ୍ଣ ଆଦି ଈଶ୍ୱର ଆଉ ତାଙ୍କ ଭିତରେ ମୋ ଭିତରେ କଣ ପାର୍ଥକ୍ୟ ଅଛି ନା ପ୍ରକୃତି ପରମ ଆପଣ ପ୍ରକୃତି ରୂପା ଭଗବାନ ପ୍ରକୃତି ରୂପା ଭଗବାନ କିଏ ପ୍ରଥମେ ନ ଜାଣିଲେ ଫାଉଣ୍ଡେସନ ଠିକ ନ ରହିଲେ ଯାହାକୁ ଭଜନ କରିବେ ଡାକୁଛେ କାହାକୁ ଲୋକ ଜାଣିବା ଦରକାର। ଦେଖୁଛୁ ନା କେତେ ସରଳ ଲୋକର ନାମ କୀର୍ତ୍ତନ ହଉଛି, ବହୁତ ବଡ ବଡ ଲୋକମାନେ ଆସୁଛନ୍ତି। ଦେଖୁଥିଲି କାଲି ଆଜି ଗୁରୁ ପୂଜାରେ ଜଣେ ସେ ଆସୁଛନ୍ତି, ବେନିୟନ ପିନ୍ଧିଛନ୍ତି, ନିଶରୁଛନ୍ତି, ଦାଢି ଛାଡ଼ିଛନ୍ତି, ଗାଟ କିନ୍ତୁ ଅଧା କାଟି ଦେଇଛନ୍ତି। ତାକୁ ମୁଁ ଦେଖୁଥିଲି ପଛରେ ଠିଆ ହେଲେ ଭଗବାନଙ୍କର ନାମ ପ୍ରତି କେତେବେଳେ ବିଶ୍ୱାସ ଆଜି ଷ୍ଟାଇ କରୁନାହାନ୍ତି, ସେ ସେଣ୍ଟ ହେଇଛନ୍ତି ବେନିୟନ ନାଇଁ ହାତ ତାଳି ଧରି ନାମ କରୁଛନ୍ତି। ଆଜି ଦେଖ ଭଗବାନଙ୍କର ନାମ କରୁଛନ୍ତି, କିନ୍ତୁ ଏତିକି ଜାଣିନାହାନ୍ତି କୃଷ୍ଣ ଯେ ଭଗବାନ, ଏତିକି ଜାଣିଗଲା ତାଙ୍କର ନାମ ସଫଳ ହେଲା। ସଂସାର ଆପଣ ଯୁଆଡେ ଯାଆନ୍ତୁ ଭଗବାନଙ୍କର ଭଗବାନଙ୍କ ନାମର ବେଶୀ ପ୍ରଚାର, ଆପଣ କୀର୍ତ୍ତନ କରିକି ଯାଆନ୍ତୁ ଦେଖିବେ ଏଥିରେ ହୋଲି ନେମ୍ ଡେଉଁ ଲକ୍ଷ୍ୟ କରୁଥିବେ। ମୁଁ ଖାଲି ଲକ୍ଷ୍ୟ କରେ ବାହାର ଲୋକ କଣ କରୁଛନ୍ତି, ଗୋଟେ ଝିଅ ମା ତାର ଶାଢ଼ୀ ସେ କହୁଛି, ଝିଅ ତାର ପ୍ରଣାମ କରୁଛି କୀର୍ତ୍ତନ ଦେଖି, କିଏ କିଏ ନାମ ଦେଉଛନ୍ତି, କିନ୍ତୁ ଏଇ ନାମର ଫଳ ପ୍ରଭୁ ସମ୍ପୂର୍ଣ୍ଣ ଦେବେ କେତେବେଳେ ଜାଣିଦେବେ ହେଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣଙ୍କର ନାମ କରାଯାଉଛି। ସଂସାରରେ କୌଣସି ପୁରୁଷର ନାମ କରାଯାଉଛି, ପ୍ରଭୁଙ୍କର ନାମ କରାଯାଉଛି, ଆଦ୍ୟ ନାରାୟଣ ଲୋକ ଜାଣନ୍ତି। ବିଭିନ୍ନ ମତ ଚାଲିଲା, କାରଣ ଆଦ୍ୟ ନାରାୟଣ ରହିଲେ ଆଉ ଜଣେ ନାରାୟଣ ଭଗବାନ କେମିତି ହେବେ, ସେଥିପାଇଁ ଆଦ୍ୟ ନାରାୟଣକୁ କେମିତି ଉଡିଆକୁ ପଡିବ, ତାର ଷଡ଼ଯନ୍ତ୍ର ଚାଲିଲା ସମାଜ। ଏ କଥା ତା ଆଗରେ ମୁଁ କହୁନି, ପ୍ରଭୁପାଦ ବାରମ୍ବାର କହନ୍ତି ତୁମକୁ ପ୍ରତିଷ୍ଠା କରିବାକୁ ପଡିବ କୃଷ୍ଣ ହେଉଛନ୍ତି ଭଗବାନ ବୋଲି, ତାହେଲେ ତୁମ ବ୍ରିଜିଂ ସକ୍ସେସ। ଆଜିକାଲି କିଏ କୁଆଡେ ଭଗବାନ ପାଖକୁ ଯାଉଛି, ଟ୍ରେନ ଲାଇନ ପାଖରେ ଆସିକି ପୂଜା କରୁଛି, ମୁଁ ଗୋଟେ ଦେଖିଲି ଲୋକ ସେ ଧାନ ମଣ୍ଡଳରେ ବସିକି ପୂଜା କରୁଛନ୍ତି, ସବୁ ଲକ୍ଷ ଛୁଟେଇଛନ୍ତି ବ୍ୟାଟ ଲୋକରେ, ବୁଝିଲେ କୁଆଡେ ନା କେନ୍ଦ୍ର କୁଆଡେ ଯାଇ ନା ଭଗବାନ ପାଖ, ଆରେ ଭଗବାନ ପାଖରୁ ଖାଇକି ଆସିକି ପୂଜା କରୁଛନ୍ତି, ଭଗବାନଙ୍କୁ ଦେଖିକି ଆଇଲ, ଯୋଉ ସିଲଭର ବାଟି ସେ ସିଲଭର ବାଟି, ଯୋଉ ସେ ପୋଡ଼ି କହିବ ଭୂଜା, ଆଜ୍ଞା ଭୂଜା ଖାଉଛନ୍ତି। ଭଗବାନ ପାଖରୁ ଆଇଲ ସୁଧାମ ଭଗବାନ ପାଖରୁ ଫେରୁ ତା ଘର ପରିବର୍ତ୍ତନ ହେଇଗଲାଣି, ତୁମର ସେଇ ଅବସ୍ଥା ସେ ସିଲଭର ବାଟି ଆଉ ମୁଡ଼ିରେ ଭୂଜାରେ ପାଣି ଟିକେ ପକେଇ ଛାଡ଼ୁଛ ମୁଁ ଜାଣ କିନ୍ତୁ କଣ କୁହାଯିବ ଲୋକମାନଙ୍କୁ ଅଜ୍ଞାନ, ସଂସାର ସମସ୍ତେ ଅଜ୍ଞାନ, ବୈଜ୍ଞାନିକ ମାନେ ବି ଅଜ୍ଞାନ ପ୍ରଭୁପାଦ କୁହନ୍ତି, ବଟ ଷ୍ଟ୍ରଙ୍ଗ ୱାର୍ଡ କୁହନ୍ତି। ଆଜିକାଲି ଏଇ କଥା ମୋତେ କହିବାକୁ ଭଲ ଲାଗୁନି, ଭାଗବତର ସିଦ୍ଧାନ୍ତ କଣ କହିବ ଲୋକଙ୍କୁ, ଆଜ୍ଞା ଏତେ ରସ କଥା କିଛି କହୁନି, ନେଚର ସବୁକିଛି କରୁଛି, ପ୍ରକୃତି ସବୁକିଛି କରୁଛି, ଭଗବାନଙ୍କର ଏଥିରେ କଣ ହାତ ଅଛି, ପ୍ରକୃତ ସ୍ତ୍ରୀ ସ୍ତ୍ରୀ ଇଣ୍ଡିପେଣ୍ଡେଣ୍ଟ କିଛି କାମ କରିପାରିବ କି, କାହାର ପ୍ରକୃତି କାହାର ସ୍ୱଭାବ, ସେ ପ୍ରକୃତି କାହା ଏମିତି କାମ କରୁଛି, ମୟାଣ ପ୍ରକୃତି ଆଚରଣ ଚର ଅଚର ମୋର ପ୍ରକୃତି ମୋର ନେଚର, ପ୍ରକୃତି ସ୍ତ୍ରୀ ଲିଙ୍ଗ ଦେଖୁଛନ୍ତି ନା କଣ ସେ ନାସା ନା କଣ, ସିଏ କହିଲା ଏମିତି ହେଇଯିବ ସେମିତି ହେଇଯିବ ଏଇଟା ହେଇଯିବ ସେଟା ହେଇଯିବ, କିଏ ପ୍ରକୃତି ପରିବର୍ତ୍ତନ କଲା, ପ୍ରକୃତିର କଣ୍ଟ୍ରୋଲ ଅଛି, ସେ ଯାହାକୁ ଚାହିଁବେ ପନିସମେଣ୍ଟ ଦେବେ ସେ ଦେବେ, ଏଇ ସିଜିନ ବର୍ତ୍ତମାନ ଚେଞ୍ଜ ହବ, କଣ୍ଟ୍ରୋଲ ଅଛି, ପୁଣି ପୁଣି ଦଳ ପନ୍ଥ ଅଛନ୍ତି ନା ନା ନାହିଁ, ଭଗବାନ ମା ହଉଛନ୍ତି ବଡ଼, ବେଙ୍ଗଲକୁ ଯିବେ ନା ସେ କାଳୀ କୃଷ୍ଣ କହିବେ, କୃଷ୍ଣ କହିବେ କାଳୀ ହେଲେ ଶକ୍ତି ଆଗେ ବଡ଼ ନା ମା ବଡ଼ ନା, ଭଗବାନ କୃଷ୍ଣ ବି ମାନନ୍ତି ନା, ସେ ଆଦ୍ୟ ନାରାୟଣ ସ୍ୱୟଂ ଭଗବାନ, ତାଙ୍କର ଅବସ୍ଥା କିଭଳି ନା ପ୍ରଭୁବା ତାଙ୍କର ଗୋଟେ ଲେକ୍ଚର ଇଂଲିଶ ଲେକ୍ଚରରେ କୁହନ୍ତି, ସଂସାର ଲୋକମାନେ ଭଗବାନଙ୍କୁ ଜାଣନ୍ତିନି କାହିଁକି, କଣ କରିବେ ତାଙ୍କର ଦୃଷ୍ଟି ସେୟା, ତାଙ୍କୁ ଜଣେଇବାକୁ ପଡିବ। ବିଦେଶରେ ପ୍ରଭୁପାଦଙ୍କୁ ଏଇଟା ଗୋଟେ ସୁନ୍ଦର କଥା ମୁଁ ଶୁଣିଛି, ଏଇଟା ଫ୍ୟାକ୍ଟ ସତ କଥା, ଗୋଟିଏ ବିଦେଶ ଅଫିସର ବିଦେଶରେ ଅଫିସର ସେ ଅଫିସ ଡ୍ୟୁଟି ଯାଏ ବହୁତ ବାଟ, 4 ଘଣ୍ଟା 5 ଘଣ୍ଟା କାମ କରିବାକୁ ଯାଏ, ବହୁତ ଉଠିକି ଯାଏ ଗୋଟେ ବିଦେଶ, ମାନେ ଆପଣମାନେ ଜାଣିବେ ମେଟ୍ରୋ ଗଲେ କେମିତି ଯାଆ କେମିତି ବହୁତ ଯାଆ, 5 ଘଣ୍ଟା 6 ଘଣ୍ଟା ମେଟ୍ରୋ ଧରିକି ଯାଇକି ସେମାନେ କାମ କରିକି ଆସନ୍ତି, ଏ ବହୁତ ବଡ଼ ତା ଛୁଆଟି ଶୁଣିଥାଏ, ପୁଣି 8 ଘଣ୍ଟା ବି ଫେରିବ ତା ଛୁଆ ବି ଶୁଣିଥାଏ, ଛୁଆ ଏଥିରେ 8 ବର୍ଷ ହେଇଗଲେ, ଯେଉଁଦିନ ସନ୍ଧ୍ୟା ରହିବ ସେଦିନ ଛୁଆ ଶୋଇଲା ବେଳେ ତା ଡ୍ୟୁଟି ଯିବ ଅଲଗା କାମ କରିଦେବ, ଛୁଆ କେବେ ଦେଖିନି କିଏ ସେ ଘରର ମେମ୍ବର ହିଁ ଜାଣି ଜାଣିଲା ତାର ପୁଅ, ଦିନେ ସଣ୍ଡେରେ କେମିତି ସେ ଟାଡ଼ି ବି ଶୋଇଛି ପ୍ରଭାତ କହୁଛନ୍ତି, ଏଇଟା ସତ୍ୟ କଥା ମୁଁ ଶୁଣିଛି କହୁଛି ପ୍ରଭାତ କହୁଛନ୍ତି, ଏଇଟା ମହାରାଜ କହିଛନ୍ତି, ଆଉ ସେଠି ପିଲାଟି ଉଠିଯାଇଛି ବାପା ଶୋଇଛି ସେଇ ଜାଗାରେ, ବାପା ମା ପୁଅ ଶୁଣନ୍ତି, ବାପା ତାର ଉଠିଲା କାମ ପଡ଼ା, ପୁଅ ତାର ଦେଖିଲେ କିଏ ସେ ଲୋକଟା କିଏ ସେ ଶୋଇଛି ସେ ଜାଣିଲି ମେମ୍ବର କିଏ କହ, ପଚାରୁଛି ତାର ମାକୁ, ମାମି ମଦର ହୁ ଇଜ୍ ଦିସ୍ ପର୍ସନ୍, ମା ମୁଣ୍ଡ ଚକ୍ର ମାରିଲା କଣ କହିଲି, ହି ଇଜ୍ ୟୋର୍ ଫାଦର, ସେ ତୋର ବାପା, ମମି ହ୍ୱାଟ୍ ଇଜ୍ ଦି ମିନିଂ ଅଫ୍ ଫାଦର,
ପ୍ରଭାତ ଭାଇ ହସରେ ଛୋଟ ହେଇଗଲେ। ପୁଅ ପଚାରୁଛି ହଣି ତିମିଟି ଫାଦର ବାପାର ଅର୍ଥ କଣ? ମା ଅକା ଅକା ହିଁ ବସିଗଲା। କଣ ବୁଝେଇବି ଆଜିକା ଲୋକଙ୍କର ଅବସ୍ଥା ସେ ତାଙ୍କୁ ଯଦି ପଚାରିବି ଭଗବାନ କିଏ ସେ କଣ ବୁଝେଇବି ତାଙ୍କୁ ନା ତୁମେ ଭଗବାନ ପାଖରୁ ସୃଷ୍ଟି ହେଲୁ ସେ ପଚାରୁଛି ଭଗବାନ କିଏ ସେ ଆଉ ଭଗବାନ ତ ମା ପାଖରେ ଶୋଇଲା ଭଳିଆ ତାର ଉଠୁଛନ୍ତି ଡ୍ୟୁଟି ଯାଉଛନ୍ତି ଡ୍ୟୁଟି କରୁଛନ୍ତି ତାଙ୍କୁ ଦେଖିନି ଆଉ ଜାଣିନି ମା ତାକୁ ବୁଝଉଛି ସେ ଯେହେତୁ ମା କତିରୁ କ୍ଷୀର ଖାଉଛି ମା ମା ତାକୁ ଫିଡିଂ ନେଉଛି ମା ପାଖରେ ଦେଖି ସେଥିପାଇଁ ସେ କହୁଛି ମା ହିଁ ମୋର ବାପା କେହି ନାହିଁ ଯେହେତୁ ପ୍ରକୃତି ଲୋକ ଦେଖୁଛି ସୂର୍ଯ୍ୟ ଆସିଗଲା ଚନ୍ଦ୍ର ଆସିଗଲା ସିଜିନ ଚେଞ୍ଜ ହେଲା ହଁ ଏ ପ୍ରକୃତି କାମ କରୁ ବାପାକୁ ଦେଖିନାହାନ୍ତି ବାପାକୁ ଦେଖିନାହାନ୍ତି ବାପା ଆଡ୍ରେସ୍ ଦେଲେ ଭଗବତ ଗୀତାରେ ମୟା ଦକ୍ଷିଣ ପ୍ରକୃତି ସୁୟତେ ସଦରାଚାର ହେତୁ ନାନ୍ୟ ଜଗତ ବି ପରିବର୍ତ୍ତନ ଯାହା କି ଜଗତର ପରିବର୍ତ୍ତନ ହେଉଛି ମୁଁ ତା ଏଟା କହିଲା ପରେ ବି ଗୀତା ପଢିଲେ ତ ଲୋକ ଜାଣିବେ ସେଥିପାଇଁ ଭଗବାନ ଆଦି ପୁରୁଷ ନମସ୍ୟେ ପୁରୁଷତ୍ୱାଦଂ ଈଶ୍ୱରେ ପ୍ରକୃତେ ପରମ ଅଲକ୍ଷ୍ୟାଂ ସର୍ବଭୂତାନାଂ ଅନ୍ତର୍ବହି ଅବସ୍ଥିତଂ ବହୁତ ସୁନ୍ଦର କଥା କହୁଛନ୍ତି ପ୍ରଭୁ ଅଲକ୍ଷ୍ୟ ସର୍ବଭୂତାନାଂ ଭଗବାନ ସବୁଆଡେ ଅଛନ୍ତି ନାହିଁ ଆଜ୍ଞା ଅଛନ୍ତି ସବୁଆଡେ ଅଛନ୍ତି ଭଗବାନ ଦେଖିଲେ ନା ଲୀଳା ଭଗବାନ ଜଳରେ ଅଛନ୍ତି କି ଅକ୍ରୁ ମୁଁ ଦେଖିଲେ ଦେଖ ମୁଁ ଜଳ ଭିତରେ ରହିଛି ଅକ୍ରୁ ରଥ ଦେଖୁଛି ଜଳ ଭିତରେ ଭଗବାନ ସ୍ତମ୍ଭରେ ଅଛନ୍ତି କି ପ୍ରହ୍ଲାଦ ମୁଁ ଦେଖିବାକୁ ଯିଏ ଯେଉଁଠି ନାହିଁ ସେଠି ସେମିତି ଦେଖା ହେଇଥିଲା ଭଗବାନ ସର୍ବତ୍ର ଅଛନ୍ତି ଆକାଶରେ ଅଛନ୍ତି କି ପୃଥ୍ୱୀ ମହାରାଜ ଦେଖିଲେ ଆକାଶରେ ଭଗବାନ ସର୍ବତ୍ର ଅଛନ୍ତି ସର୍ବତ୍ର ପାଣି ପାଦ ତତ୍ସର୍ବତ ଗୋପୀଶ୍ର ମୁଖମ ସର୍ବତ୍ର ଶ୍ରୁତି ମଲ ଲୋକମ ସର୍ବମ ଆବୃତ ଦିଷ୍ଟି ମୁଁ ସବୁଆଡେ ରହିଛି ଜଣେ ଲୋକଙ୍କୁ କହିଲେ ତୁମେ ଗୋଟେ ଜାଗାକୁ ଯାଅ ଯେଉଁଠି ଭଗବାନ ନାହାନ୍ତି ଯାଇପାରିଲେ ଆମେ କୁହନ୍ତୁ ଯୁଆଡେ ବି ଭଗବାନଙ୍କର ସତ୍ତା ଅଛି ଆମର ଦୃଷ୍ଟି ନାହିଁ କୁନ୍ତି ଦେବୀ ଗୋଟେ ଅନୁଭବରୁ କହୁଛନ୍ତି ଅଲକ୍ଷ ସର୍ବଭୂତାନ ସବୁ ଜିନିଷ ଆପଣ ଜାଣିପାରୁ ଅଜାଣିପାରିବାର କାରଣ ଆପଣ ନାହାନ୍ତି ବୋଧ ନା ନା ଅନ୍ତର ବହିର ଅବସ୍ଥିତ ଆପଣ ଭିତରେ ଅଛନ୍ତି ଆଉ ବାହାରେ ଅଛନ୍ତି ଲୋକ ଜାଣିପାରୁ ମୁଁ ଭିତରେ ଅଛି ବାହାରେ ଅଛି ଲୋକ ଜାଣିପାରୁନାହାନ୍ତି ଏଟା କେମିତି ସମ୍ଭବ ନା ମୁଁ ବା ନିଜ ଦେଖୁଛି ଏଇ ରଥରେ ଆପଣ ବସିଛନ୍ତି ଉତ୍ତରାଖଣ୍ଡ ଭୁବନେଶ୍ୱର ବାହାରେ ଅଛନ୍ତି ପାଣ୍ଡବକୁ ସୁରକ୍ଷା ଦେଲେ ଭିତରେ ଯାଇକି ଉତ୍ତରାକୁ ସୁରକ୍ଷା ଦେଲେ କିନ୍ତୁ ଏମାନେ କିଏ ଦେଖିପାରୁନା ଜାଣିପାରୁ କିନ୍ତୁ ମୁଁ ଜାଣିପାରୁଛି ଆପଣଙ୍କ କୃପା ଅଲକ୍ଷ୍ୟ ସର୍ବଭୂତା ଅନ୍ତର ରହି ଅବସ୍ଥିତ ବାହ୍ୟ ଭଗବାନ ଦେଖିବା ସହଜ ନା କଷ୍ଟ କୁକୁର ଦେହରେ ଭଗବାନ ଦେଖିବେ ଭଗବାନ କଣ କହିଲେ ଶ୍ଳୋକ ହଁ ବିଦ୍ୟା ଅଭିନୟ ସମ୍ପର୍ଣ୍ଣ ହଁ ବ୍ରାହ୍ମଣୀ ଗଭୀହସ୍ତିନୀ ସୁନିଚେ ବସବାଗେଜ ପଣ୍ଡିତା ସମଦର୍ଶୀ ଆଜ୍ଞା ଆମେ ପ୍ରବଚନ ନେଇକି ଫେଲ ହେଇଯାଉଛୁ ମଶା ମାରିଲେ ନର୍କ ବୁଝିବାକୁ ପଡିବ ଲୋକଙ୍କୁ କହୁଛୁ କିନ୍ତୁ ମଶା ତାର କାମରେ ଯଦି ଠୋବିଡ଼ି ପଡି ଦଉଛୁ ମଶାଟା ତ ମରିକି ପଡିଛି ନା କହୁଛୁ ପରମାତ୍ମା କଥା ସବୁ କଷ୍ଟ ଉପଲବ୍ଧି ଆସୁ କେତେ ବାର ହଉଛି ନିଜେ ବିଚାର କରେ ନର୍କ ବୁଝିବାକୁ କଥା କଣ ସରସ୍ୱତୀ ସାଧୁ ଥିଲେ ଗୋଡ଼କୁ ବଢେଇ ଦେବେ ମଶାଦି ଗୋଟେ କାମରେ ସେ ଗୋଡ଼କୁ ବଢେଇଦେବେ ମଶାରେ ରହିଲେ ଗୋଡ଼କୁ ବଢେଇବେ ଆରେ ଏ ସ୍ୱରତ ନଷ୍ଟ ହେବ ମଶା ମାନେ କଣ କରିବେ ଭଗବାନ ସୃଷ୍ଟି କରିଛନ୍ତି ଏ ରକ୍ତ କିଛି ଖାଇବା ତାଙ୍କର ଦୃଷ୍ଟି ଆସେ ଏକ ଦୃଷ୍ଟି ହେଲେ ଭଗବାନଙ୍କୁ ବାହାରେ ଦର୍ଶନ କରିବା ବହୁତ କଷ୍ଟ ଭିତରେ ଆଗେ ଦର୍ଶନ କରିବାକୁ ପଡିବ କାରଣ ଭିତର ଦୃଷ୍ଟିଟା ବାହାରକୁ ଆସିବ ଦୋଷ ଗୁଡା ଆମେ ଦେଖୁଛ ନା କେମିତି ଆସୁଛି କି ଭିତରେ ଚିତ୍ତର ବୃତ୍ତିଟା ବାହାରେ ପ୍ରତିଫଳିତ ହେଉଛି ଭିତରେ ଆମର ଯେଉଁ ଭାବନା ବାହାରେ ସେ ଭାବନାଟା ଅଛି ଭିତରଟା ସାଇଜ ଆଡେ ବାହାର ସାଇଜ ହବ ଆଉ ଭିତରଟା କିଏ ସାଇଜ କରିପାରିବେନି ଭିତର ରୋଗ ହେଇଛି ଭିତରେ ଆମେ ଯଦି ବାହାର ଔଷଧ ଲଗାଇବା କାମ ହବନି ଭିତରେ ରୋଗ ହୃଦ ରୋଗ ହେଇଛି ଭିତର ରୋଗ ପାଇଁ କାହିଁକି ଭଗବାନ ଦେଖିପାରୁ ନା ଭଗବାନ ବାହାରେ ଅଛନ୍ତି ଭିତରେ ଅଛନ୍ତି କିନ୍ତୁ ଅଲକ୍ଷ ସେବା ହଉ ନା ଆମେ ଭଗବାନ ଦେଖିପାରୁ ଆଉ ଭିତରେ ଦେଖିପାରୁ ନାହିଁ ଭିତରେ ପ୍ରଭୁ ଅଛନ୍ତି ବୋଲି ଭଗବାନ ନିଜେ ବି କହିଛନ୍ତି ଅହଂ ଆତ୍ମା ଗୁଡା କେଶ ମୁଁ ସମସ୍ତ ହୃଦୟ ଆତ୍ମା ରୂପ ରହିଛି ଭିତରେ ଦେଖାଉଛନ୍ତି କି ଭିତରେ ଦେଖ କେମିତି ଦେଖା ହେବେ ଦେଖା ହେବେ କେମିତି ଏଇ ଦୁଇଟି ଜିନିଷ ବିଦ୍ୟନ୍ତେ ହୃଦୟ ଗତି ଚିଦ୍ୟନ୍ତେ ସର୍ବସଂଶୟା କିଏତେ ଚାଷ୍ୟ କର୍ମାଣୀ ଏବେ ଦୃଷ୍ଟ ଆତ୍ମନିଶ୍ୱର ଏ ଭଗବାନଙ୍କର କଥା ଶୁଣି 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 ପର୍ଦା ଗୋଟେ 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 କଭରିଂ ଧରଲା ଭଗବାନ ହୃଦୟ ଭିତରେ ଦେଖାଯିବ ସମସ୍ତେ ଦେବ କି ଆଗେ କେବେ ଦେଖିଲେ ବାହାରେ କୃଷ୍ଣ ଦେଖିଲେ ଭିତରେ ଦେଖିଲେ
ବହୁ ଆନନ୍ଦ ବି ଜାଣିପାରୁଛନ୍ ଓ ପ୍ରଭୁଙ୍କର ସ୍ୱରୂପ ସ୍ଥିତି
ଆଗେ ଭିତର ଦର୍ଶନ ତାଙ୍କର ବାହାର ଦର୍ଶନ ଭିତରେ ଦର୍ଶନ ନ ହେଲା ଆଉ ଭିତର ଦର୍ଶନ ପାଇଁ ସଫା ହବ କେମିତି ନାହିଁ ହରିନାମ ଆଉ ହରି କଥା ଦୁଇଟି ଜିନିଷ ଶ୍ରବଣ ଚାଲିବ ନାହିଁ ଦିଟା ଏମିତି ଆମକୁ ଭଗବାନଙ୍କୁ ଦେଖେ ଗୋଟେ ଜୁହା ଚକ୍ଷୁ ଦେଖାଇବନି ଏଟା ସ୍ରୋତ ପନ୍ଥା ଚକ୍ଷୁରେ ଭଗବାନ ଦେଖିଲେ ଆମେ ଠକିଯିବା ରସଗୋଲା ଚକ୍ଷୁରେ ଦେଖିବେ କିନ୍ତୁ ଜୀବ ଖାଇପାରିବେ କଣ ଦେଖିବା ସେ ମୂଲ୍ୟ କୁହନ୍ତୁ ଆମେ ରସଗୋଲା ତ କଣ ଜାଣିନଥିବେ ଦେଖନ୍ତୁ ରସଗୋଲା ଜୀବର ଲାଳ ଟିକେ ଆସେ ଲୋକ କଣ ଭଗବାନ ଦେଖୁନାହାନ୍ତି ଭଗବାନ ଆସି ସେ ଭଗବାନ ମନ୍ଦିର ଆସି ଗୋଟେ ଜୁହାର ହେଇକି ସେ କାଠ କୁହନା କୁହନା ତା କୁହନା ମୋଟେ ତାଙ୍କୁ ଭଲ ଲାଗିବ ଠାକୁର ନାମ ରସଗୋଲା ସ୍ୱରୂପଟା ଆମେ ନା ଜୀବ ଲାଳ ଆସିବେ ଖାଇବା ପାଇଁ ଭଗବାନଙ୍କର କଥାକୁ ଶ୍ରବଣ କରିକି ଆସକ୍ତି ଆସେ ଆଉ ଭଗବାନଙ୍କର ନାମ କରିକରି ଅନ୍ତର ପର୍ଦା ଗୁଡ଼ିକ ଖୋଲି ଭଗବାନ ଆଗେ ଦେଖା ସେଥିପାଇଁ ସେ କହିଲେ ଆପଣ ସବୁଆଡେ ଅଛନ୍ତି ରଥରେ ଅଛନ୍ତି ଉତ୍ତରାଙ୍ଗରେ ଅଛନ୍ତି କିନ୍ତୁ ଏମାନେ ସମସ୍ତେ ଏକ ଏକ ସଂଜୟ ଅଛନ୍ତି ଆପଣ ଦେଖିପାରୁନାହାନ୍ତି ମୁଁ ଜାଣିପାରୁଛି ଅଲକ୍ଷ ସର୍ବଭୂତାନ ଅନ୍ତର ବହି ଅବସ୍ଥିତ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ପ୍ରଭୁଙ୍କର ନାମ ବ୍ୟାକୁଳ ଚିତ୍ତରେ ଦୃଢ଼ ସାଧୁଙ୍କ ଉପରେ ପୂର୍ଣ୍ଣ ଭାଷା କରି ଦୃଢ଼ ମାନସରେ କଥା ଶ୍ରବଣ ଆଉ ନାମ କୀର୍ତ୍ତନ କଲେ ସ୍ୱରୂପ ସ୍ଥିତି ଦୃଢ଼ ଦୃଢ଼ ହେଇକି ଆସିଛି ସାଧୁଙ୍କର ଭରସା ଭାଗବତଙ୍କ ଭରସା ନାମଙ୍କର ଭରସା ପଡ଼ିବ ସେତେବେଳେ ହୃଦୟ ଭଗବାନ ଅନ୍ତର ବହି ଭିତରେ ଦୃଢ଼ ଭାବ ହେଇଗଲେ ବାହାର ଜଣେ ସାଧୁ ଥାନ୍ତି ଏ କଥାରେ ମୁଁ ବାହାର କୁହେ ଭକ୍ତ ସମାଜ କେବଳ କହିଥିଲି କିନ୍ତୁ ବହୁତ ସୁନ୍ଦର ଉପମା ଆଜି ଗୁରୁତ୍ୱ ମୁଣ୍ଡକୁ ଆସିଲା ସାଧୁଙ୍କ ପାଖକୁ ଜଣେ ଯାଇଛି ବ୍ୟକ୍ତି ଚୋର ଯାଇଛି କାହିଁକି ନା ଶୁଣିଦେଲା ତାଙ୍କ ପାଖରେ ଧନ ଅଛି ରତ୍ନ ଅଛି ମଣି ଅଛି ଆମେ ହେଲୁ ଚୋର ଆମେ ହେଲୁ ଚୋର ଆମେ କାହିଁକି ଆସିଛେ କୃଷ୍ଣ ରୂପକ ଧନକୁ ପାଇବା ସଂସାର କଷ୍ଟ ଚାଲିଯିବା ଦେଖ ସାଧୁଙ୍କ ଦୟାଟା ଭଗବାନ ସାଧୁଙ୍କ ଦୟାଟା ଭୁଲି ଯାଉଛେ ଏଠି ଆସିକି ପହଞ୍ଚିଲା ପରେ ଡାଇରେକ୍ଟ କେମିତି କୃଷ୍ଣକୁ ଇଏ ଚୋର ଶୁଣିଲା ସାଧୁଙ୍କ ପାଖରେ ମଣି ଅଛି ଆସିକି ପହଞ୍ଚିବ ଆଉ କଥାଟି ଶୁଣିଲେ ତାପରେ ଶୁଣିବ ପୁଣି କାହା ସହିତ ତୁଳନା କରାଯିବ ତାର ଆସିକି ରହିଲା ସେ ବାପୁ ଯା କଲା କିନ୍ତୁ ଗୁରୁ ମନା କଲେ ଏ ବାପା ତୁ ମନ୍ଦିରକୁ କେତେବେଳେ ବସିବୁ କାରଣ ସାଧୁ ମନ୍ଦିର ଭିତରେ ରଖିଛନ୍ତି ମଣି ତୁ ନୂଆ ଆସୁଛୁ ମନ୍ଦିର ସବୁ ଝାଡୁ ଫାଡ଼ ମାରିବି କାମ କରିବୁ ଭିତରକୁ ବସିବୁ ଏହାର ଲକ୍ଷ୍ୟ କଣ ମଣିଟା ନେଇକି ପଳେଇବୁ ଆଉ ସ୍ୱତନ୍ତ୍ର ହେଇକି ରହିବୁ ଆଉ ତା ଧନୀ ହେଇଯିବ ଏ ତାର ସବୁ ଇଚ୍ଛା କରୁଛି ସାଧୁ ତାଙ୍କର ନେଇଥାନ୍ତା କେବେ ବାହାରିଯିବ ଇଏ ତାଙ୍କର ଅଣ୍ଡା ଆଣିଲେ କରିବେ କୋଉଠୁ ପେଡ ଫ୍ରିଜ୍ ବି କଣ କଣଟା ଯେତେ ଅଣ୍ଡା ଆଣିବି ଗଲେ ଲାଷ୍ଟ ଦିନ ହେଇ ଆସିଲାନି ତାର ଲାଷ୍ଟ ଡେଟ୍ ହେଇଗଲାନି ଆଉ ରହିବନି ବାବାଜୀ ପତ୍ର କିଛି ମିଳିବନି ପଳେଇବା ପାଇଁ ଆମେ ପଳେଇବା ଏହା କିଛି ମିଳିବନି କୋଉଠି ଲୁଚିକି ରଖି ଜାଣି ହବନି ଆଉ କିନ୍ତୁ ଲାଷ୍ଟ ଦିନ ଆଜି ଫାଇନାଲ କରିଛି ମନରେ ମାଗି ପଳେଇଛି ଏଇ କଥାରେ କୁହାଯାଇଛି ଅଲକ୍ଷ ସର୍ବଭୂତାନ ଅନ୍ତର ବହି ଅବସ୍ଥା କିପରି ଆମେ ଅନ୍ତର ଦେଖିବା ଏ ଉପାୟ କେବଳ ଗୋଟିଏ ଆମେ ଚୋର ସାଧୁ ରଖିଛନ୍ତି ମଣିଙ୍କୁ ଆମେ କଣ କହୁଛେ ପ୍ରାର୍ଥନାରେ କୃଷ୍ଣ ସେ ତୋମାର କୃଷ୍ଣ ଦିତେ ପାର ତୋମାର ସତତି ଅଛି ତାପରେ ଆମେ ତ କାଙ୍ଗା କୃଷ୍ଣ କୃଷ୍ଣ ବୋଲି ଗୁରୁଦେବ ସେ କହୁଛି କାଙ୍ଗାଳ କଥା ଦେଖ ଗୋଟେ ଭିକାରୀ କହିଲେ ଦୌଡ଼ିଛି ଧନୀ ଲୋକ ପଚାରିଛି ଆଜ୍ଞା ଆଜ୍ଞା ଟକା ଦିନ ଟକା ତା କାର ପଛେ ପଛେ ଧାଇଁ 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 ଧାଇଁକି ଯାଉଛି ଆମର ବ୍ୟାକୁଳ ତ ଆଇଲାଣି ମତେ ଭଗବାନ ପ୍ରଭୁ ଦିଅନ୍ତୁ ଗୁରୁଦେବ ମତେ ଭଗବାନ ଦରକାର କାହିଁକି ତାଙ୍କର ବ୍ୟାକୁଳ ତାହେଲେ ଭଗବାନ କେମିତି ମିଳିବ ଲୋପ ହଉଛି ଗୋଟିଏ ମୂଲ୍ୟ ଭଗବାନ ପାଇବା ଭଗବାନ ପାଇବା ଲୋପ ହଉଛି ସାଧୁ କଣ କହିଲେ ବୋଲେ ଠିକ ଅଛି ବାପା ଲାଷ୍ଟ ଦିନ ସେ ଲାଷ୍ଟ ଡେଟ୍ ନେଇଛି ଆଜି ଯଦି ମତେ ଟଙ୍କା ନ ପାଇବି ସାଧୁ ପାଖରୁ ସେ ମଣିଟି ନ ପାଇବି ତାକୁ ଛାଡ଼ିକି କହିବ ସେ ତାର ଡେଟ୍ ଫାଇନାଲ କରିଦେଇଛି ସାଧୁ ଭିକ୍ଷା ମାଗିବା ପାଇଁ ଗଲେ ଇଏ ଲାଷ୍ଟ ଆଜି ମନ୍ଦିର ଭିତରେ ପଶିଛି ନା ଏଇଠି ପାଇବି କେହି ନିଜ ପ୍ରୟାସରେ ନିଜର ସାଧନ ଦ୍ୱାରା କୃଷ୍ଣଙ୍କୁ ପ୍ରାପ୍ତ ହେଇପାରିବେ ନା ଅନ୍ତରେ ଭଗବାନଙ୍କୁ ଦର୍ଶନ କରିପାରିବେ ନା କାରଣ ଯିଏ ରଖିଛନ୍ତି ସେ ଜାଣିଛନ୍ତି ତାଙ୍କର ଅବସ୍ଥାରେ ଇଏ ତ ସାଧୁ ଆସିକି ପହଞ୍ଚିବେ ପଚାରେ ବାପା ମନ୍ଦିର ଭିତରେ ମନା କରୁଛନ୍ତି ବସୁ କାହିଁକି ମାନେ ଗୁରୁ ଯେଉଁ କାମ ମନା କରିଛନ୍ତି ଏବେ ଆମେ ସେଟା କରୁଛେ ମୁଁ ଏଇଟା କଲେ କୃଷ୍ଣ ପାଇବା ଏ ଅର୍ଥଟା ମୁଁ ଏଇଟା ତ କରିଦେଲି ଗୁରୁ ମନା କରୁଛି ସେଟା କରିଦେଲା ହଁ ଏଇଟା କରିଦେଲେ ମୋତେ ମିଳିଯିବ ଆଉ ଏତେ ମାଳ ଲକ୍ଷ୍ୟ ମାଳା କରିଦେଲେ ଏଇଆ ହେଇଯିବ ବା ଏଇଟା କରିଦେଲେ ଆମେ ଭାବୁଛେ ଏହା ଦ୍ୱାରା ହିଁ କୃଷ୍ଣ ପାଇବା ଗୁରୁ ମନା କରିଦେଲେ ତୁମକୁ ଏହା ହିଁ କରିବାକୁ ପଡିବ ତୁମେ ଏଇ ସେବା କର ଆମେ ଚାହୁଁଛେ କଣ ଧନ ମଣି ନାଇଁ ଯିବି ଯେତେବେଳେ ଆସିଲେ ବାପା ତୁ ମନ୍ଦିର କରି କାଇଁ ବସିଛୁ ନା ଆଜ୍ଞା ମୁଁ ଚୋର ଏଇ ହେଉଛି ବିରୋଧତା ସିଧା କହିଲା ପରେ ଆଜ୍ଞା ମୁଁ ଆସିଥିଲି ଭଗବାନ ପାଇଁ ତୁ ଚୋର ତୁ ଆଗେ ତ ମତେ ଚୋର ବୋଲି କହିଲୁ ତୁ ଆସିଥିଲୁ ମଣି ପାଇଁ ମତେ ମଣି ପାଇଁ ତ କହିଲୁ କହିଲୁ ମୁଁ କୃଷ୍ଣ ପାଇଁ ଆସିଛି ତୋ ପାଇଁ ସବୁ ବ୍ୟବସ୍ଥା କରିଥାନ୍ତି ତୁ କାହିଁକି ଆସିଥିଲୁ ନା ଆଜ୍ଞା ମଣି କଥା ମୁଁ ଶୁଣିକି ଆସିଥିଲି ମଣି ପାଇଁ କହିଲା ମଣିଟା ସେଇ ଡବା ଭିତରେ ବନ୍ଧା ହେଇଛି ଲୁହା ଡବା ଭିତରେ ସେ ମଣିଟା ଅଛି କହିଲା ଗୁରୁଦେବ ମତେ ବିଶ୍ୱାସ ବାବା ମତେ ବିଶ୍ୱାସ ଲାଗିଲା ଯଦି ମଣିଟା ଲୁହା ଡବା ଭିତରେ ଅଛି ସ୍ପର୍ଶ ମଣିଟା ଲୁହା ଡବାଟା କାହିଁ ତ ସ୍ପର୍ଶ ମଣି ଆପଣ ମିଛ କଥା କହୁଛନ୍ତି ଆମକୁ ଭଗବାନ ଯୋଉ ନାମ ଦେଇଛନ୍ତି ଯୋଉ ହୃଦୟରେ କୃଷ୍ଣଙ୍କୁ ଦେଇଛନ୍ତି ଜୀବ ଗୋସ୍ୱାମୀଙ୍କର କାଲି ସେ କ୍ରମ ଶବ୍ଦ ଭକ୍ତ ଶବ୍ଦ ଯୋଉ ଶ୍ଳୋକଟି ଆମେ ପଢୁଥିଲେ ଅର୍ଥ ବିଶିଷ୍ଟ ଯେଉଁମାନେ ବିଶିଷ୍ଟ ସେବା ଚାହୁଁଛନ୍ତି ଭଜନ ଲାଭ ଚାହୁଁଛନ୍ତି ସେମାନେ ମହତର ସେବା କରିବାକୁ ପଡିବେ ସେଇ ଶ୍ଳୋକରେ ସେମିତିକାର ଦଶଟି ଶ୍ଳୋକ ଲେଖିଛନ୍ତି ଭଗବାନ ସ୍ୱୟଂ ଗୁରୁ ଭଗବାନଙ୍କୁ ଦେଉଛନ୍ତି ମନ୍ତ୍ର ପ୍ରଣାଳୀ ଭଗବାନଙ୍କୁ ଦେଉଛନ୍ତି ଭଗବାନଙ୍କୁ କହିଲେ କୃଷ୍ଣଙ୍କୁ ନିଅ ଆପଣ ହୃଦୟ ମାଳା ଦେଲା ବେଳେ ସେଥିରେ ଏ ନାମ କର କୃଷ୍ଣଙ୍କ ଏଇ ଜନ୍ମରେ ପ୍ରାପ୍ତ ହୁଅ କାମ କରିବ ନାମ କରିବ ଭଗବାନ ସେଥିରେ ଆମେ ଭଗବାନ ତାର କହିଲେ ଆଜ୍ଞା ସ୍ପର୍ଶମଣିଟା ଲୁହା ଦବା ଭିତରେ ଅଛି ସେ ସୁନା ହଉନି ଆଉ କହିଲେ ରେ ବୋକା ଆମେ ସେ କହୁନି ମୁଁ ତ ନାମ କରୁଛି ମୋର କିଛି ହଉନି ଗୁରୁଦେବ କେବଳ ଦୁଇ ଜଣ ପ୍ରଶ୍ନ କରିଦେବେ ସେ ବ୍ରହ୍ମଚାରୀ କହିଲେ ଗୁରୁଦେବ ମୁଁ ନାମ କରୁଛି କିଛି ହଉନି ଗୁରୁଦେବ କହିଲେ ଶିଖାଟା କାଟିକି ତାକୁ ବିଦା କଲେ ମାଡ଼ି ବସିଲେ ତା ଶିଖାଟା କାଟିକି ବିଦା କଲେ ନା କାହିଁକି ସେ ନାମକୁ ଅବିଶ୍ୱାସ କରୁଛି ନାମ ପରା ଦିଲା ପରମଧନ ଦିଆ ହେଇଛି ବୋଲି ଗୁରୁଦେବ ଆଉ କଣ ଅଛି ଶିକ୍ଷା କାଢି ମାଳି ଫେରା ତାକୁ ନାଲି ଉଳେଇ ଦିଅ ଧୁଆ ଧୁଇ ବାହାର ତାଙ୍କର ଅବିଶ୍ୱାସ କରୁଛି ଆମେ ଅବିଶ୍ୱାସ କରୁଛି ଆମର ଅବସ୍ଥା ଚୋର ତ ଆମେ ଆମେ ଚୋର ହେଇକି ଯେ ଧନ ରଖିକି ସାଧୁ ନପଚାରି ଏକାଥର ମଣିର ମାଲିକ ଅଣ୍ଡାଳି ଅଣ୍ଡାଳି କି ଶାସ୍ତ୍ର କରିଦେବୁ ସେ ହଉଛି ଏଇଟା କରିଦେଲେ ହେଇଥିଲେ ଇଏ ସିଦ୍ଧାନ୍ତ ଭଗବାନଙ୍କୁ ଅନ୍ତର ବହି ଦର୍ଶନ କରିବାକୁ ହେଲେ କେବଳ ଗୋଟିଏ ଉପାୟ ଅଛି କହିଲେ ବାପା ମୋର ତ ବିଶ୍ୱାସ ହଉନି ଆଜ୍ଞା ଚୋର କହୁଛି ମୋର ତ ବିଶ୍ୱାସ ହଉନି ଆଉ ଦ୍ୱାରା ମଣି କହିଲେ ଖୋଲ ଖୋଲ ଆଜ୍ଞା କପଡ଼ା ଭିତରେ କଣ କହିଲେ କପଡ଼ାକୁ ଖୋଲ ଏ କପଡ଼ାଟା ଖୋଲ କପଡ଼ାଟା ଖୋଲ କହିଲେ ଏବେ ଲଗେଇଲୁ ଲୁହା ଡବାରେ ଲୁହା ଡବାରେ ଲଗେଇଦେଲ ଶୁଣା ହେଲା କହିଲେ କଣ ବାପା ଠିକ ହେଲା ହଁ ତାହେଲେ ଏଇ ଲୁହା ଡବା ଆଉ ସ୍ପର୍ଶମଣି ଭିତରେ କିଏ ପ୍ରତିବନ୍ଧକ ସୃଷ୍ଟି କରିଥିଲା କପଡ଼ା ତୁ ଚିହ୍ନି ପାରୁଥିଲୁ ତୁ ଚିହ୍ନି ପାରୁଥିଲୁ ସେ ସ୍ପର୍ଶ ନାହିଁ ଆରେ ମୁଁ ରଖିଛି ମୁଁ ଜାଣିଛି ଭଗବାନ ଆମ ହୃଦୟରେ ଭଗବାନ କଣ କହୁଛେ ବ୍ରହ୍ମାଣ୍ଡ ଭ୍ରମିତ କୋଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ମାୟ ଭକ୍ତି ଭକ୍ତିଲତାରେ ବିଜୟକୁ ଦେଇଛନ୍ତି କୃଷ୍ଣକୁ ଦେଇଛନ୍ତି ବା ଆଉ କୃଷ୍ଣକୁ ଦେଇଛି ନାହିଁ ମିଳିବ ମଣି ଭିତରେ ନୂଆ ଡବାରେ ଛାଡ଼ା ହେଇଛି ମଣି ମଣି କପଡ଼ା ଅଛି କିନ୍ତୁ ଆମେ କଣ କରିବା ନା ଆମେ ଶାସ୍ତ୍ର ଖୋଜିବା ହଜାର ଜିନିଷ ଶୁଣିବା ଆମେ ଆମେ ନିଜେ ନିଜେ ଖୋଜିବା ଆରେ ସାଧୁ କହିଦେବା ଆଡ୍ରେସ୍ ଏଇଟା ଖୋଲ ଏ ନାମ କରିକି ହରି କଥା ଶୁଣିକି ପରଦା ଖୋଲିବେ ପରଦା ଖୋଲିଲେ ଏବ ଦୃଷ୍ଟ ଆତ୍ମନି ଈଶ୍ୱର ଶୁଣିବ ଭଗବାନଙ୍କର ଐକ୍ୟତା ପ୍ରାପ୍ତ ହେଇଗଲେ ଭଗବତ ଉପଲବ୍ଧି ହେଇଗଲେ ଇନ୍ଦ୍ରମାନେ ଚିନ୍ମୟ ଲାଭ କରିଥିଲେ ସାଧୁ କୃପା ସାଧୁଙ୍କ ଆଦେଶରେ ସାଧୁଙ୍କ ଆଦେଶରେ କୃପା ସେଇଟା ଧରିପାରିଲେ କାମ ଟିକେ ମୁଁ କହିବି କଥା ବିଶ୍ରାମ ରଖିବି କାରଣ ସିଦ୍ଧର୍ଶନ ପ୍ରଶ୍ନ ଉଠାଉଛନ୍ତି ତଥାପି ଅଲକ୍ଷ୍ୟ ହେତୁ କାହିଁକି ଲୋକମାନେ ଭଗବାନ ସର୍ବତ୍ର ଅଛନ୍ତି କାହିଁକି ଲୋକମାନେ ଆପଣ ଜାଣିପାରୁନାହାନ୍ତି ଭଗବାନ ସବୁବେଳେ ଅଛନ୍ତି ଭିତରେ ଅଛନ୍ତି ବାହାରେ ଅଛନ୍ତି ସବୁବେଳେ ଅଛନ୍ତି ଏଭଳି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି ଭଗବାନଙ୍କ ସୃଷ୍ଟି ମାନେ ଭଗବାନ ସର୍ବତ୍ର ଅଛନ୍ତି କିନ୍ତୁ କାହିଁକି ଯିବ ଜାଣିପାରୁ ତା ପରମ ସୁନ୍ଦରୀ କହୁଛନ୍ତି ସୁନ୍ଦର ଭଗବାନ ଆମେ କାହିଁକି ଜାଣିପାରିବା କୁଦିଦେବି ଅଭିଜ୍ଞତାରେ କହୁଛନ୍ତି ନଟ ନାଟ୍ୟ ଧର ଯଥା ଭଗବାନ ଦୁଇ ଦୁଇଟା ପର୍ଦ୍ଦା ପଛରେ ରହିଛନ୍ତି ଆପଣ ଡବଲ କଣ ନାଟକ କରିବେ ଡବଲ ପେଣ୍ଡଲ କହିଛନ୍ତି ନା ସେଠୁ ହିରୋ ବାହାରିକି ରହିଲା ଆଉ ଗୋଟେ ପେଣ୍ଡଲ ସେ ଆଉ ଗୋଟେ ହିରୋଇନ୍ ବାହାରିକି ଆସୁଛି ପର୍ଦ୍ଦା ଦିଟା ପର୍ଦ୍ଦା ନା ନାହିଁ ହିରୋ ହିରୋଇନ୍ ଭେଟ ହେଇପାରୁନି କାହିଁକି ଦିଟା ପର୍ଦ୍ଦା ଲାଗିଛି ପର୍ଦ୍ଦା ଖୋଲିଲେ ଯାଇ ହିରୋ ହିରୋଇନ୍ ଭେଟ ଭଗବାନଙ୍କ ଝିଅ ଭିତରେ ଦୁଇଟା ପର୍ଦ୍ଦା ଲାଗିଛି ଭଗବାନଙ୍କ ଗୋଟେ ପର୍ଦ୍ଦା ଯିବା ଆଗ ଗୋଟେ ପର୍ଦ୍ଦା ଦୁଇଟା ପର୍ଦ୍ଦା କଥା ଭଗବାନ ଗୀତାରେ କହିଛନ୍ତି କଣ କହିଛନ୍ତି ଦୈବୀ ହେସା ଗୁଣମୟୀ ମହମାୟା ଦୂରତ୍ୟା ଏ ଗୋଟେ ପର୍ଦ୍ଦା ଜୀବକୁ ତିନି ଗୁଣର ମାୟା ଉପରେ ଗୋଟେ ପର୍ଦ୍ଦା ମୁଁ ଟାଣି ଦେଇଛି ଜୀବ ଉପରେ ପର୍ଦ୍ଦା ଭଗବାନ ଉପରେ ପର୍ଦ୍ଦା ଭଗବାନ କହିଛନ୍ତି କେଉଁଠି କହିଛନ୍ତି ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାହୃତ ଏପଟ ସବୁ ଏଠି ରହିଛି ନଲକ୍ଷ ସେ ଭକ୍ତ ଯାହା କହିଛି ଭଗବାନ କଥା ଭଗବାନ କହିଲେ ମୂଢ ହେଇଗଲା ବି ଜାଣନ୍ତି ଏଠି କୁନ୍ତୀ ଦେବୀ କଣ କହୁଛନ୍ତି ନଲକ୍ଷ ସେ ମୂଢ଼ ଦୋଷ ମୂଢ ମୂଢ ଲୋକମାନେ ଆଣିବେ କାରଣ ଯୋଗ ନାହିଁ ଏଟା ଯିବ ଆଗରେ ପଡିଛି କଣ ମହାମାୟାର ପର୍ଦ୍ଦା ଭଗବାନ ଆଗରେ ପଡିଛି ଯୋଗ ମାୟାର ପର୍ଦ୍ଦା ଆପଣ ମହାମାୟାକୁ ଅତିକ୍ରମ କରି ଚାଲିଗଲେ ପୁଣି ଯୋଗ ମାୟାର ସେ ପର୍ଦ୍ଦା କେବଳ ଭଗବାନ ହଟେଇ ପାରିବେ ସଂସାର କେହି ହଟେଇ ପାରିବେ ଜଣଙ୍କର ସଂସାରରେ କୌଣସି ଆସକ୍ତି ନଥାଇପାରେ କିନ୍ତୁ ଭଗବାନଙ୍କୁ ବୁଝିବା ଭଗବାନ ଲୀଳାକୁ ବୁଝିବା ତ ସବୁ ଜିନିଷ ନା ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ଆବୃତ କହିଲେନି ସମାବୃତ ସମ୍ୟକ ଆବୃତ ମୋର ଲୀଳା ମୋର ଗୁଣ ମୋର କର୍ମ ସବୁ ସମ୍ୟକ ଆବୃତ ହେଇପାରିଛି ତେଣୁ ଜୀବ କାହିଁକି ଭଗବାନଙ୍କୁ ଜାଣିପାରୁ ମାୟା ଜବନିକା ଆଚ୍ଛନ୍ନ ମାୟା ସବୁ ଦୁଇଟି ମାୟା କହିବେ ଯୋଗ ମାୟା ଆଉ ମହାମାୟା ଦୁଇଟା ପରଦା ପକେଇକି ରଖିଛନ୍ତି ଯିବା ପାଇଁ ଦେଖିପାରିବେ ଏ ପରଦାକୁ କିଏ ହଟେଇବେ ପୂର୍ବଶିବଟା ଆମେ ଶୁଣିଲେ ନା ଗୁରୁଙ୍କର କରୁଣା ଗୁରୁଦେବଙ୍କର ଯେ ପ୍ରସାଦ ସବୁ ଆଶା ସବୁ ଆଶା ପୂରଣ ହେବ ତାଙ୍କ ପ୍ରସାଦ ନିଷ୍କିଞ୍ଚନ ପରମହଂସ କୃଷ୍ଣ ବ୍ୟସ୍ତ ଯେ କେବଳ ହରିଙ୍କୁ ହୃଦୟ ଧାରଣ କରିଛନ୍ତି ତାଙ୍କ ଶକ୍ତିରେ ସମ୍ପର୍ଣ୍ଣ ହେଇଛନ୍ତି ଏମ୍ପାୱାର୍ଡ ଯାହା କୁହାଯାଏ ତାଙ୍କର କରୁଣାରେ କେବଳ ଅଯଥା ଯିବ ଏ ପର୍ଦ୍ଦାକୁ ହଟେଇ ପାରିବେ ଠିକ୍ ଅଛି ବହୁତ ଅଛନ୍ତି ସମୟ ହେଇଗଲାଣି ମୋ ଭିତରକୁ ପଶିବେନି କାଲି ଏ ଶ୍ଳୋକ ଆମେ ଶୁଣିବା ମାୟା ଜବରିବା ଚରଣ ଅଜ୍ଞ ଅଦୁଃଖ୍ୟ ଯେ ଅପ୍ରେୟ ନ ଲକ୍ଷ୍ୟ ସେ ଗୁଡ ଦୋଷ ନାଟ୍ୟ ନଟ ଘର ଯଥା ଆମେ ସମସ୍ତେ କାଠ ଭିତରେ ଯାଇକି ନାଚୁଛେ କୁନ୍ତୁ କାଲି କହିପାରିବେ ସବ ସୃଷ୍ଟିରେ ସବ କିଛି ଚାଲିଛି ଭଗବାନଙ୍କ ଇଚ୍ଛା ଏତିକି ନ ଜାଣିଲା ଠୁ ଆମର ଭଜନ ହେବନି ବାସ ଯାହା ହଉଛି ସବୁ ଭଗବାନଙ୍କ ଇଚ୍ଛା ଲୋକ ଏଇଟା କହୁଛନ୍ତି ଆଜ୍ଞା ଯାହା ହଉଛି ସବୁ ଭଗବାନଙ୍କ ଇଚ୍ଛା ସେ ବରଫରେ ଆମର ସେ ପ୍ରଫୁଲ୍ଲାଇଟ ପ୍ରଶ୍ନ ପଚାରେ ପ୍ରଭୁ ଆମେ ଯେତେବେଳେ ଲୋକଙ୍କୁ କହୁଛୁ ଭକ୍ତ ହଉଛି କହୁଛି ଯାହା ହଉଛି ଭଗବାନଙ୍କ ଇଚ୍ଛାରେ ଆମେ କଣ କରିବୁ ମୁଁ କହିଲି ସେ ଭଲ କଥାଟା କହୁଛନ୍ତି ଯାହା ହଉଛି ସବୁ ଭଗବାନଙ୍କ ଇଚ୍ଛାରେ ତାଙ୍କୁ ତୁମେ କହିବା ଆଜ୍ଞା ମୁଁ ଭଗବାନ ଇଚ୍ଛାରେ ଆପଣଙ୍କ ପାଖକୁ ଆସିଛି ସବୁ ଭଗବାନ ଇଚ୍ଛାରେ ମୁଁ ଆପଣଙ୍କ ପାଖକୁ ଆସିଛି ଆଉ ଆପଣଙ୍କୁ ଭକ୍ତ ହେବା ପାଇଁ କହୁଛି ଏ ବି ଭଗବାନଙ୍କ ଇଚ୍ଛା ମାନି ନାହିଁ ସିଏ ଯେତେବେଳେ ଖସିବା ବାଟ ହବ ସେଠି ଭଗବାନ ଇଚ୍ଛା କରିବେ ବହୁତ ଚାଲାଖ ନା ସବୁ ହଉଛି ଭଗବାନଙ୍କ ଇଚ୍ଛା ରହୁଛି ତାହେଲେ ମୁଁ ଆପଣଙ୍କୁ ଆସିକି କହୁଛି ଭକ୍ତ ହୁଅନ୍ତୁ ଏଇଟା କାହା ଇଚ୍ଛା ଭଗବାନ ଇଚ୍ଛାରେ କଣ କରିବି ମୁଁ କହିଲି ତୁଳସୀ ମାଳ ଧରି ଯାଇଥିବ ବେକରେ ପକେଇବି ସାଙ୍ଗେ ସାଙ୍ଗେ ଚେନ୍ ପକେଇବା ମୁଁ ଭଗବାନ ଇଚ୍ଛା ଆସିଛି ହୋ ଭକ୍ତ ତୁ ସବୁ କହୁଛ ଭଗବାନ ଇଚ୍ଛା ମୁଁ ଆସିବାଟା ଆପଣଙ୍କ ଭଗବାନ ଇଚ୍ଛା ବି ଯାଇପାରୁନା ଆଉ ମୁଁ କହିବାଟା ବି ଭଗବାନ ଇଚ୍ଛା ବି ଯାଇପାରୁନା ଛୋଟ ଭଗବାନ ଇଚ୍ଛା କରୁଛି ମଣିଷ ସ୍ୱତନ୍ତ୍ର ଇଚ୍ଛା ରଖି ଯେତେବେଳେ ଖସିବା ବାଟ ହଉଛି ମୂଷା ଘାତ ଗଲା ଭଳିଆ ଗୋଟେ ବାଟ କରିଦେଉଛି ଭଗବାନ ଏଥିରେ ଇଏ ସହଜ ହେବ ଇଏ କିଛି କହୁନା ପଡ଼ିଆ ଦିନରେ ଚାଷ କଲା ଭଳିଆ ଯେ ଯାହା କହିଲା ଅଠା ମିଳିଲା ଭଗବାନ ନାଇଁ ଭଗବାନଙ୍କ ଇଚ୍ଛାକୁ କେବଳ ଭକ୍ତ ଜାଣିବ ସବୁ କଥା ମଧ୍ୟ କାଳି ପାରିବ, ଏଇ ସବୁ ପ୍ରଭୁଙ୍କର ଇଚ୍ଛା, ଯାଇ ଭଗବାନଙ୍କ ଇଚ୍ଛା। କୁନ୍ତୀଦେବୀ କହିବେ ନା ଏ ସ୍ମୃତ୍ୟ ନାଟ ଆପଣ ନାଟ ନା ଆଉ ସମସ୍ତେ ହେଲା ମୋ ପୁଅମାନଙ୍କର ଯାହା ହେଲା ଅଭିମାନ ମଧ୍ୟ ହେଲା ସବୁ ଆପଣ, ମୁଁ ଏତିକି ଜାଣିପାରୁଛି ଆପଣ ଛଡ଼ା ତ ସଂସାର ଆଉ କିଛି ନାହିଁ। ଆସନ୍ତାକାଲି ଏ କଥା ଶ୍ରବଣ କରିବା, ଏ କଥା ମିଶ୍ରଣ ରହିଛି। ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ ଘି, ଜୟ କୁନ୍ତୀଦେବୀ ମହାରାଣୀ ଘି, ପ୍ରଭୁପାଜୀ ମହାରାଜ କି ଯାଏ, ଗୌର ନିତ୍ୟାନନ୍ଦ ପ୍ରଭୁ କି ଯାଏ, ଶ୍ରୀ ଗୌରବିନ୍ଦ ବୈଷ୍ଣବ ଶ୍ରୀ ଗୁରୁଦେବ କି ଯାଏ, ସଂଗୀତ ବୈଷ୍ଣବ ଶ୍ରୀବୃନ୍ଦ କି ଯାଏ, ଗୀତାଇ ଗୌର ପ୍ରେମାନନ୍ଦେ ହରି 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 କୃଷ୍ଣ କୀର୍ତ୍ତନରେ ଜଣା ପ୍ରସଙ୍ଗ
Krishna Hare 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 Rama।